ओम नमो भगवते वासुदेवाय।
ओम नमो भगवते वासुदेवाय।
हरे कृष्ण। पतिर पार्वती तीर पार्श्व सुंदर मध्य भगवत गीतार गोटे श्लोक पाठ करवा तार परे भगवान कथा किसी श्रवण करवा तबे भगवत गीतार जो मुख्य उद्देश्य भगवान श्रीकृष्ण जो भगवत गीता कुरुक्षेत्र भूमि कहते युद्ध समस्त प्रस्तुत थे से किए किए कौरव वंश एवं पांडव वंश प्रकृत युद्धर नायक थे जदिओ दुर्योधन पक्ष समस्त सब लोक मैंने आोटे उद्देश्य नहीं पांडव मान को विनाश करेंगे पांडव मान सैन्य को नष्ट करेंगे और निजे दुर्योधन चाहूला मुझे राजा हे दुर्योधन आसते दुर्योधन पाखे कौन थी दुर्योधन भल भाव जानते हैं भूल भूल कर दुर्योधन जो जानना भूल करनी बोली से भल भाव जान दुर्योधन पूरा असत्य आश्रय नहीं कपट शिखले किए शकुनी माम से भल भाव दुर्योधन भल भाव ज्ञान था जे सी कौन कौन भूल कर युद्ध युद्ध विजय से आसते आ पांडव मैंने युद्ध करने आसते पांडव मैंने कौन कौन जानते हैं जीवन में दुर्योधन आम कौन कौन अन्याय कर पांडव मैंने जो युद्ध करने जाऊँ राजा आप युद्ध करने जाऊना पांडव मैंने जो युद्ध करने जाते पशु पांडव मैंने भगवान कृष्ण निर्देश कहीं युद्ध करने जाते से केवल पांचटा ग्राम भगवान जो मागिंट माँ से दरकार से युद्ध द्वारा हो पाए बाकी युद्ध पूर्व जदि भी आमको मिल जाए पारे आप किसी असुविधा ना सी प्रकृत ग्राम भी दरकार ना पांडव मान भगवान मागिच सेपटे कौरव वंश अच्छा एपटे किए अच्छा पांडव वंश एवं पांडव वंश से प्रतिनिधित्व करजुन किए अर्जुन जदि पांच भाई थे भगवान अर्जुन की चयस करते भगवत गीता कहवा ये प्रतिनिधि सी थी किंतु अर्जुन सब बड़ युद्ध करने मना किए कले अर्जुन कले ना पांच भाई भितर बड़ किए थे भगवान युधिष्ठिर को बुझे अर्जुन यदि मना कले अर्जुन कह ठीक तोर युद्ध कर तो बस मुझे युद्ध करी कहीं युद्ध कले आ चार भाई थे क्यों क्यों मान थे नकुल सहदेव मान किए भी बड़ा कम थे युधिष्ठिर धर्मराज भी थे अर्जुन जी मना करदे मुझ करी भगवान कहीं व्यस्त कहीं कहते भगवान कहीं युधिष्ठिर महाराज कहीं प्रश्न पचारे युधिष्ठिर तुम आस आम युद्ध कर अर्जुन भगवान कहीं व्यस्त होते भगवान अर्जुन कहीं से जानते हैं जो ये चार भाई जाक अच्छा अर्जुन सब बड़ योग्यता थी एम भक्त कि अर्जुन हम सखा प्रिय अर्जुन बहुत प्रिय सखा भगवान श्रीकृष्ण बहुत बुद्धिमान प्रकृत जो पांडव मान विजय दबार किए अच्छा नायक सी किए अर्जुन कहीं पाखे सब स्वर्गीय अस्त्र था सब स्वर्ग जा तपस्या कर अर्जुन व्यासदेवता मंत्र दे तपस्या कर स्वर्ग गले स्वर्ग बहुत किसी अस्त्र आशीर्वाद सब प्राप्त होते कारण कौरव मान विजय लाभ करते सहज जिन ना कहा सहज जिन ना पांडव मान बिलकुल सहज जिन ना जी कौरव मान विजय करने कि आवश्यक पड़े से केवल जड़े किए भगवान श्रीकृष्ण अच्छा श्रीकृष्ण पूर्व कौन कही युद्ध करें तेना सी युद्ध करें कि जो बुद्धि से देवे से बुद्धि धरने जन किए धरीपर बुद्धि ना जार से स्टैंडर्ड सी बुझीपर से भगवान अर्जुन चयस करते ଲୋକ ପ୍ରଶ୍ନ କରନ୍ତି ନା, କେହି ପ୍ରଶ୍ନ କରିବା ଦରକାର କାହିଁକି ଭଗବାନ ଅର୍ଜୁନଙ୍କୁ ଯୁଦ୍ଧ ନ କଲେ ସେ ଚାରି ଭାଗ ନେଇ ଯୁଦ୍ଧ କରିଥାନ୍ତି, ଅର୍ଜୁନ ପାଇଁ ଏତେ ଗରିଡ଼ି କାହିଁକି କହୁଥିଲେ? ଯଦି ବିଜୟଟା ଭଗବାନ ଚାହୁଁଛନ୍ତି ପାଣ୍ଡବ ମାନଙ୍କର ବିଜୟ ହବ, ତାହେଲେ ଭଗବାନ ଯେଉଁଭଳି ହେଲେ ଅନ୍ୟ ଚାରି ଭାଗ ଧରି ବିଜୟ ନେଇଦେଇଥାନ୍ତି। ନାଇଁ, ଭଗବାନଙ୍କର ବୁଦ୍ଧିଟାକୁ ଭଗବାନଙ୍କର କାର୍ଯ୍ୟଟାକୁ କରିବାକୁ ହେଲେ ଭଗବାନ କଥାଟାକୁ ବୁଝିବାକୁ ହେଲେ ତୁମର ସେତିକି ବୁଦ୍ଧି ଆବଶ୍ୟକ। ତୁମର ବୁଦ୍ଧି ଥିଲେ ତୁମେ ଭଗବାନଙ୍କ ବୁଦ୍ଧିଟାକୁ ବୁଝିପାରିବନି। ଅର୍ଜୁନ କଣ କରୁଥିଲେ ସେମାନେ ଗୀତାରେ ସବୁ ଦେଖନ୍ତୁ, ଗୋଟିଏ ପରେ ଗୋଟିଏ ଗୋଟିଏ ପରେ ଗୋଟିଏ ସବୁ ପ୍ରଶ୍ନ ପଚାରିଦେଇଛି। ତାଙ୍କ ବୁଦ୍ଧିରେ ଯୋଉ ଜିନିଷଟା ଆସୁଛି ସେ କ୍ଲାରିଫାଏ କରୁଛୁ। କୃଷ୍ଣଙ୍କର କଣ ବୁଦ୍ଧିଟା, କୃଷ୍ଣ କଣ ଚାହୁଁଛନ୍ତି? ଆମେ ଆମ ବୁଦ୍ଧିରେ ଭଗବାନଙ୍କୁ ବିଚାର କରିବା ପାଇଁ ଚିନ୍ତା କରିବା ଉଚିତ ନାହିଁ। ଆମେ ମଣିଷ ଏଥିପାଇଁ ଭଗବାନଙ୍କୁ ପାଇପାରୁ, ମଣିଷ ଭଗବାନ କାହିଁକି ପାଇପାରୁ? ଏ ଚାରି ଭାଇଙ୍କର ନିଜ ନିଜ କିଛି ଯୋଗ୍ୟତା ଥିଲା, ନକୁଳ, ସହଦେବ, ଯୁଧିଷ୍ଠିର, ଭୀମସେନ। କିନ୍ତୁ ଭଗବାନ ଜାଣି ଯଦି ଏମାନେ ଆଙ୍କ ବଳରେ ତାଙ୍କର ବଳରେ ଯାହା କରିବେ ସେଥିରେ କୌରବମାନଙ୍କୁ, କିନ୍ତୁ ଏମାନେ ମୋ ବୁଦ୍ଧିରେ ଚାଲିବା ଦରକାର। ଯେ ମୋ ବୁଦ୍ଧିରେ ଚାଲିବ ସିଏ କେବଳ ସଂସାରରେ ତୁମେ ସୁଖରେ ରହିବ, ଭକ୍ତ ହେଇକି ଭଗବାନ ପାଇବ, ତୁମ ବୁଦ୍ଧିରେ ଚାଲିଲେ ହବନି, ତୁମ ବୁଦ୍ଧିଟାକୁ ବାହାର କରିବାକୁ ପଡିବ, ଭଗବାନଙ୍କ ବୁଦ୍ଧିଟା ଆଣିବାକୁ ପଡିବ। କିନ୍ତୁ ଆମେ ଯୋଉ ଶାସ୍ତ୍ର ପଢୁଛେ, କୋଉଥିପାଇଁ ଶାସ୍ତ୍ର ପଢୁଛେ? ଆମେ ବର୍ତ୍ତମାନ ଗୋଟେ ବର୍ତ୍ତମାନ ଯୋଉ ଶାସ୍ତ୍ର ପଢୁଛେ ତା ଅର୍ଥ ଉଜ୍ଜଳ, ମୁଁ ପଢିବି, ମୁଁ ଅଲଗା ଲୋକକୁ କହିବି, ମୁଁ ଜାଣିବି ଏଇଟା ଜାଣିଛି ନା ନାଇଁ, ଏଥିପାଇଁ ଶାସ୍ତ୍ର ପଢାଯାଏ ନା, ଆମ ବୁଦ୍ଧିକୁ ବାହାର କରିବା ପାଇଁ। ଆମର ଗୋଟେ ସବୁଠୁ ଖରାପ ବୁଦ୍ଧି ରହିଛି, ମୁଁ ସବୁ କରୁଛି, ମୁଁ ଅହଙ୍କାର, ଏ ଶ୍ଳୋକଟା ବାହାର କଲୁ କର୍ତ୍ତା ମିତି ମାନ୍ୟତେ, ସେ ଶ୍ଳୋକଟି ବାହାର କର ପ୍ରକୃତ କ୍ରିୟା ମାନ। ଆମର ଆମର ସବୁଠୁ ବଡ ଜିନିଷ ହେଲା, ଆପଣ ଶୁଣିଥିବେ ଗୋଟେ ଶବ୍ଦ ସବୁବେଳେ ଆମର ଲାଗେ, ଅହଙ୍କାର। ଅହଙ୍କାର ଅହଙ୍କାର ମାନେ କଣ? ଅହଂ ଆକାର, ଆମେ ଯାହା କରୁଛେ ତା ଦେହରେ କଣ ରହିଛି ଆକାରଟା, ମୁଁ ଘର କରିଛି, ମୁଁ ଦ୍ୱାର କରିଛି, ମୁଁ ମଣିଷ କରିଛି, ମୁଁ ମୋର ସବୁ ସୁବିଧା କରିଛି, ମୁଁ ଦେଶ ପାଇଁ କରୁଛି। କିନ୍ତୁ ଭଗବାନ ଯେ ସବୁ ମୋ ଦ୍ୱାରା କରଉଛନ୍ତି ଏଇଟାକୁ ମଣିଷ ବୁଝିପାରେ, ଏଇଥିପାଇଁ ମଣିଷ ସିଏ ଭଗବାନଙ୍କୁ ବୁଝିପାରୁନାହିଁ। ଆଉ ଆମେ ଯୋଉ ଶାସ୍ତ୍ର ବହୁତ ଶାସ୍ତ୍ର ପଢୁଛେ, ବହୁତ ଜ୍ଞାନ କରୁଛେ, କେବଳ ଗୋଟି ପାଇଁ ଆମ ବୁଦ୍ଧିଟାକୁ ବାହାର କରିଦେବା। ଆମ ବୁଦ୍ଧିଟା ଥିଲା ପର୍ଯ୍ୟନ୍ତ ଆମ ହଇରାଣ ପଡିବା। ତାପରେ ପ୍ରଶ୍ନ କରିବେ, ବୁଦ୍ଧି ନଥିଲେ ଯଦି ପଶୁପକ୍ଷୀ ମାନଙ୍କର ବୁଦ୍ଧି ନାହିଁ ସେମାନେ କଣ କରୁଛନ୍ତି? ସେ କଣ ଭଗବାନ ଡାକି ପାରୁଛନ୍ତି? ଆମର ଯୋଉ ବୁଦ୍ଧି ଦିଆଯାଇଛି କେବଳ ଗୋଟିଏ ଗୋଟିଏ କାର୍ଯ୍ୟ ପାଇଁ, କଣ ପାଇଁ? ଭଗବାନ ଯାହା କହିଛନ୍ତି ସେଇଟାକୁ ଆମେ ମାନିବା। ଆମ ବୁଦ୍ଧିଟା କେବଳ ଗୋଟିଏ ଜିନିଷ ପାଇଁ, ଏଇଥିପାଇଁ ଶାସ୍ତ୍ର ପଢୁଛି। ଶାସ୍ତ୍ର ତାଙ୍କୁ ପଢୁନା, ବାସୁଦେବ ଏଟା କହିଲେ, ପ୍ରଭୁପାଦ ଏଟା କହିଲେ, ଗୀତାରେ ଏଟା କୁହାଯାଇଛି, ମୁଁ ଏଟା ବି ଜାଣିଛି, ଏଟା ମୁଁ କହିବି, ଏଥିପାଇଁ ପଢୁନା। ଶାସ୍ତ୍ର ଯାହା କହୁଛନ୍ତି ମୋ ମୁଣ୍ଡରେ କଣ ରହିଛି, ଆମେ ଅର୍ଜୁନ ଯାହା ଯେତେବେଳେ ସନ୍ଦେହ ଆସୁଥିଲା ନିଜ ମୁଣ୍ଡରୁ ପ୍ରଶ୍ନ ପଚାରିଦେଉଛୁ। ଆମେ ଯାହା ଜାଣିଛେ ସେଟା ଠିକ ନୁହେଁ, ଆମେ ଯାହା ଜାଣିଛେ ଆମେ କଣ ଜାଣିଛେ? ଆମର ଯେତିକି ବୁଦ୍ଧି ଅଛି ସେଟା ଠିକ ନୁହେଁ। କାହିଁକି ଠିକ ନୁହେଁ ନା? ଆମ ଶରୀରଟା ହଉଛି ଅନିତ୍ୟ ଶରୀର, ମାଇକ ଶରୀର, ଏ ପ୍ରକୃତି ଶରୀର। ଆଜି ଯୋଉଟା ଠିକ ବୋଲି ଭାବୁଛେ କାଲି ସେଟା ଭୁଲିଯିବ। ଆମର ଆମେ ନିଶ୍ଚିତ ଚାରିଟା ଦୋଷ ଆମର ଭରି ଭରି ହେଇକି ରହିଛି, ଭ୍ରମ, ପ୍ରମାଦ, ମିତ୍ର, ନିଶା, କୁହାପାଠ, ଏଟା ରହିଛି ଆମର। ଆମର ବୁଦ୍ଧି ଦ୍ୱାରା ଆମେ ଆମର ମଙ୍ଗଳ କରିପାରିବା ନାହିଁ। ଭଗବାନ ଏଥିପାଇଁ ଅର୍ଜୁନଙ୍କୁ ଧରିଲେ। ଆଉ ଅର୍ଜୁନ ଦ୍ୱାରା କଣ ହବ, କଣ କାର୍ଯ୍ୟ ହବ? ଆଉ ଚାରି ଭାଇ କାହିଁ କହିଲେନି ଗୀତା? ଆଚ୍ଛା, ଯୁଧିଷ୍ଠିରଙ୍କୁ ଯଦି ବୁଝେଇ ଦେଇଥାନ୍ତେ, ଯୁଧିଷ୍ଠିର କହିଥାନ୍ତେ ଅର୍ଜୁନ ତୁମେ ଯୁଦ୍ଧ କର, ଅର୍ଜୁନ ମନା କରିଥାନ୍ତେ? ଅର୍ଜୁନ ଭଳି ଯୋଦ୍ଧା ହେଲେ ବି ଅର୍ଜୁନ ଯେତେ କଣ କୁହାଯାଏ ଜିଦ୍ଦିକ ରୁହନ୍ତୁ, ଯେତେ ପ୍ରବଣ ବୁଦ୍ଧି ତାଙ୍କର ପ୍ରବଣତା ଥିଲେ ବି ଯୁଧିଷ୍ଠିର କଥାକୁ କେବେ ହେଲେ କାଟିପାରିବେ। ଭଗବାନ ଯୁଧିଷ୍ଠିର ନ କହି ଅର୍ଜୁନ ଏଇଥିପାଇଁ କହିଲେ, ଅର୍ଜୁନ ହଉଛନ୍ତି ତୀକ୍ଷ୍ଣ ବୁଦ୍ଧିମାନ, ଯାହାର ବୁଦ୍ଧି ନଥିବ ସେ କେବେ ଭଗବାନଙ୍କୁ ଡାକିପାରିବେ। ସେ କଷ୍ଟ ପାଉଥିବ, ସେ କେତେ ଲୋକ କଣ କହୁଛି, ମୁଁ ବହୁତ ପାଠ ପଢିଛି, ମୋର ବହୁତ ଟଙ୍କା ଅଛି, ତୁମେ ଯେତେ ବୁଦ୍ଧିଆ ହବ ସେତେ ଜଗତ ସଂସାରରେ ଠକିବ। ବହୁତ ବୁଦ୍ଧିଆ ଲୋକ ଠକିଯିବ, ସବୁଠୁ ବୁଦ୍ଧିଆ କିଏ ଥିଲା ତୁମେ? ଦୁର୍ଯ୍ୟୋଧନ କମ କମ ବୋକାବୁରି ହବନି, ଦୁର୍ଯ୍ୟୋଧନ କଣ ଥିଲା? କିଏ ବୁଦ୍ଧିଆ ପାଣ୍ଡବ ମାନେ ବୁଦ୍ଧିଆ ନା ଭୌତିକ ବୁଦ୍ଧିରେ ପାଣ୍ଡବ ମାନେ ବୁଦ୍ଧିଆ ନା କୌରବ ମାନେ ବୁଦ୍ଧିଆ ଦୁର୍ଯ୍ୟୋଧନ ବୁଦ୍ଧିଆ କିଏ କହିଲେ ତା ବୁଦ୍ଧି ମାନେ ଏତେ ଚତୁର ସିଏ ଦୁର୍ବାସ ଭଳିଆ ଲୋକକୁ ପ୍ରସନ୍ନ କରିଦେଲା ଖୁସି କରି କେହି ଦୁର୍ବାସକୁ କେହି ଡାକିବେନି କେହି ପାଖକୁ ପୁରେଇବେନି ସେ କେତେ ବୁଦ୍ଧିଆ ଦେଖ ଦୁର୍ବାସ ଭଳିଆ ଋଷିକୁ ତା ଭିତର ତା ସ୍ୱଭାବକୁ ଚାପିକି ରଖିକି ବାହାରେ ସେବା କରି ଖୁସି କରିଦେଲା ବଳରାମକୁ ଖୁସି କରିଦେଲା ମାମୁଙ୍କୁ ଶୈଳକୁ ଖୁସି କରିଦେଲା ଛୋଟିଆ ଲୋକ ହଉଛନ୍ତି ଆପଣ କେତେ ବୁଦ୍ଧିଆ ସିଏ ମରଣ ପୂର୍ବରୁ ତାର ଯୋଉ ଯୁଦ୍ଧ ପୂର୍ବରୁ ଦେଖୁ ପ୍ରଥମ ଅଧ୍ୟାୟରେ ଭଗବାନ ଭଗବତ ଗୀତାରେ ଅର୍ଜୁନ ଯେତେବେଳେ ଦେଖିଦେଲା ପାଣ୍ଡବ ମାନଙ୍କର ସୈନ୍ୟକୁ ଦେଖିଦେଲା କୌରବ ମାନଙ୍କ ସୈନ୍ୟକୁ ଦେଖିଦେଲା ପିତାମହ ଭୀଷ୍ମ ଦେଖିଲା କଣ ସେ କେତେ ବୁଦ୍ଧିଆ ପିତାମହ ଭୀଷ୍ମଙ୍କର ମନଟାକୁ ମାପି ପାରୁଥିଲେ କିଏ ଜାଣିପାରୁଥିଲେ ଯଦି ବିଜୟ ହବ ମତେ କିଏ ବିଜୟ ଦେଇପାରିବେ ମାନେ କିଏ ବିଜୟ ଦେଇପାରିବେ ବିଜୟ ଦେବେ କିଏ ଭୀଷ୍ମ ହାରିବି କାହା ପାଇଁ ଭୀଷ୍ମ ସେ ଜାଣିଥିଲେ ସାଙ୍ଗେ ସାଙ୍ଗେ ଜାଣିଦେବେ ସେଥିରେ ଦେଖୁନା କେମିତି ଭୀଷ୍ମ କହୁଛନ୍ତି ସମସ୍ତେ ଭୀଷ୍ମଙ୍କୁ ମିଶିକି ସୁରକ୍ଷା ଦିଅ କେତେ ଚାଲାକ ସିଏ ଡିପ୍ଲୋମାଟିକ ପୁରା ମାଷ୍ଟର ଥିଲା ବୁଦ୍ଧି ବହୁତ ଥିଲା କମ୍ ବୁଦ୍ଧିଆ ନଥିଲା ସେ ଆଉ ଯୋଉ ମାନଙ୍କୁ ଡାକିକି ଆଣିକି ପାଖରେ ରଖିଥିଲା ସମସ୍ତେ ଅମର ଥିଲେ ତା ପକ୍ଷରେ ସବୁ ପ୍ରାୟ ଅମର ଥିଲେ ତାଙ୍କୁ ମାରିବାଟା ଏତେ ସହଜ ନଥିଲା ନିଜ ବୁଦ୍ଧିରେ ସେ ବହୁତ ଦ୍ରୁତ ଥିଲା ପାଣ୍ଡବ ମାନେ ଭଗବାନ କଣ ଯାଉଥିଲେ ପାଣ୍ଡବ ମାନଙ୍କର ଅସ୍ତ୍ର ଅଛି ଶସ୍ତ୍ର ଅଛି ସବୁ ଅଛି କିନ୍ତୁ ସେମାନେ ନିଜ ବୁଦ୍ଧିରେ ନ ଚାଲନ୍ତୁ ଭଗବାନଙ୍କର ଇଚ୍ଛା ଥିଲା ତୁମେ ନିଜ ଭିତରେ ଗଲେ ଏମାନେ ଯୋଉ ଅଛନ୍ତି କୋଉମାନେ ଶୈଳ କର୍ଣ୍ଣ ଦ୍ରୋଣ ଭୀଷ୍ମ ଆଉ କୃପାଚାର୍ଯ୍ୟ ଆମର ଅଶୋତ୍ଥାମା କର୍ଣ୍ଣ ଇଏ କେହି କମ୍ ନୁହନ୍ତି ଇଏ ପାଞ୍ଚ ଭାଇ ହେଲେ ସେଭଳିଆ ଦଶ ରଥୀ ତାଙ୍କର ଅଛନ୍ତି ପାଞ୍ଚ ଭାଇକୁ ଗୋଟେ ଗୋଟେ ବାଣରେ ଢୁକିଦେବା ଲୋକ ଅଛନ୍ତି ପିତାମ ଭୀଷ୍ମ ଯେ ଠିଆ ହେବେ କର୍ଣ୍ଣ ଯଦି ଠିଆ ହେବେ ଦ୍ରୋଣାଚାର୍ଯ୍ୟ ଯଦି ଠିଆ ହେବେ କୃପାଚାର୍ଯ୍ୟ ଯଦି ଠିଆ ହେବେ କୁଆଡେ ଯିବେ ପାଣ୍ଡବ କିନ୍ତୁ ଭଗବାନ ଗୋଟିଏ ଜିନିଷ ଚାହୁଁଥିଲେ ପାଣ୍ଡବ ସେଥିପାଇଁ ଅର୍ଜୁନକୁ ଚଏସ୍ କଲେ ଇଏ ହିଁ କେବଳ ମୋର ଉଦ୍ଦେଶ୍ୟକୁ ବୁଝିପାରିବ ମୁଁ ଯାହା କହିବି ମୋ ବୁଦ୍ଧିଟାକୁ ଇଏ ହିଁ ମାନିବ କାହିଁକି ଏଇ ଯୋଉ ଯୁଦ୍ଧ ହଉଛି ଯଦି ତୁମ ବୁଦ୍ଧିରେ ତୁମେ କେବେ ହେଲେ ଜୟ କରିପାରିବ ନାହିଁ ମୋ ବୁଦ୍ଧିରେ ସ୍ମରଣ ନିଅ ସଂସାରଟା ହଉଛି ସେୟା ସଂସାର କଣ ସଂସାର ତୁମର ସବୁ କିଛି ଥିବ କିନ୍ତୁ ତୁମ ବୁଦ୍ଧି ଦ୍ୱାରା ତୁମେ କେବେ ସୁଖ ଶାନ୍ତି ପାଇପାରିବ ନାହିଁ ଏଇଟା ହଉଛି ଅସୁବିଧା ତମେ ଏଥିପାଇଁ ଶାସ୍ତ୍ର ପଢୁଛି ଏଥିପାଇଁ ଭଗବାନ ଦରକାର ଭଗବାନ ନା ଆବଶ୍ୟକ କିଛି ନାହିଁ ତୁମେ ଯଦି କର୍ମ କରିକି ସୁଖ ପାଇଯିବ ତାହେଲେ ପ୍ରଭୁଙ୍କର କିଛି ଆବଶ୍ୟକ ନାହିଁ ଭଗବାନଙ୍କର କଣ ଆବଶ୍ୟକ ଭଗବାନ ତ ମାଟି ତିଆରି କରିଦେଇଛନ୍ତି ମଞ୍ଜି ଅଛି ଗଛ ଅଛି ନା ନାହିଁ ସବୁ ତ ତିଆରି ହେଇକି ରହିଛି ବର୍ଷା ତାର ହଉଛି ଖରା ହଉଛି ଚନ୍ଦ୍ରମା ଆସୁଛି ଭଗବାନଙ୍କର କଣ ଆବଶ୍ୟକ ଅଛି ସବୁ ଦେଇଦେଲେ ଠିକ ଅଛି ତୁମେ ଖା ପିଇକି ସୁଖରେ ରହ କର୍ମ କରିକି କିନ୍ତୁ ଗୋଟିଏ ଜିନିଷ ଦେଇନାହାନ୍ତି ଗୋଟିଏ ଜିନିଷ ତାଙ୍କ ହାତରେ ରଖିଛି ତୁମେ ସବୁ କର ଏ ସୁଖ ଶାନ୍ତି ମୋ ହାତରେ ରଖିଛି କର୍ମଣ୍ୟବାଧିକାର ମା ଫଲ ଏ ସୁଖ ଦାଚା ସମୁଦ୍ର ମନ୍ଥନ ତୁମେ କରିପାର କିନ୍ତୁ ଅମୃତ ଦେବାର ଅଧିକାର ମୋର ଅଛି ତୁମେ ମୁଁ ଖଟୁଛି ଖଟ ଅସୁରୁ ଖଣ୍ଡା କାମରେ ଲଗାଇଦେବେ ଖଟେଇଲେ ଦେବଦେବାଙ୍କ ସହିତ ଠକେଇଦେଲେ ଶିଶୁ ଭଗବାନ ଠିକ କଲେ ନା ଭୁଲ କଲେ ଯଦି କର୍ମବାଦକୁ ଧରିବ ଏଠି ଭଗବାନଙ୍କୁ ଦେଖେ ଦେବତାକୁ ଓଲଟା ଶିଖେଇଲେ ସମୁଦ୍ର ମନ୍ଥନ ଆରମ୍ଭ ହେଲା କିଏ ଶିଖେଇଲେ ଭଗବାନ ଶିଖେଇଲେ ନା ଆଉ ଗୋଟେ ନ୍ୟାୟ ଦେଲେ ସର୍ବମୂଷିକ ନ୍ୟାୟ ସର୍ବମୂଷିକ ନ୍ୟାୟ ଶିଖେଇଲେ ଏ ଦେବତା ତୁମେ ଯାଅ ବନ୍ଧୁବାନ୍ଧବ କାହା ସାଙ୍ଗରେ ଅସୁରମାନଙ୍କ ସାଙ୍ଗରେ ବଳିବା ବନ୍ଧୁବାନ୍ଧବ ଦେଖ ଯଦି ଭଗବାନ ଯାହାକୁ ସପକ୍ଷ କରିବେ ତା ବୁଦ୍ଧିରେ କିଏ ପାରିବ ଆଉ ଯେଉଁମାନେ ଏଇ ଗୋଟେ କଥା ମାରି ଆମେ ଆଲୋଚନା କରିଥିଲେ ଯେଉଁମାନେ ଆଜି ଜୀବନରେ ବଡ଼ ହେଇଛନ୍ତି ସେ ତାଙ୍କ ବୁଦ୍ଧିରେ ବଢେଇ ନାହିଁ ତୁମେ ଯଦି ସାଧୁ ହୁଅ ବଡ଼ ସାଧୁ ହେବା ପାଇଁ ଚାହୁଁଛ ବଡ଼ ଭକ୍ତ ହେବା ପାଇଁ ଚାହୁଁଛ ତୁମେ କ'ଣ ଚାହୁଁଛ ସେଟା ଚିନ୍ତା କରନି ଭଗବାନ କ'ଣ ଚାହୁଁଛ ତାଙ୍କ ବୁଦ୍ଧି ଉପରେ ନିର୍ଭର ତାଙ୍କର ଶରଣ ଚଳିଲା ସିଏ ତୁମକୁ ବଡ଼ କରେ ତୁମ ବୁଦ୍ଧିରେ ଗଲେ ତୁମେ ଠିକିବ କେତେ ବୁଦ୍ଧି ଆଣିଲା କର୍ମ ଆଜ୍ଞା ଏ ଅର୍ଜୁନର ଅର୍ଜୁନର କମ୍ପିଟେଟର ଯଦି କିଏ ଥାଏ ପ୍ରତିଯୋଗୀ କିଏ ଥାଏ କିଏ ସେ କୃଷ୍ଣ ବୃତ କଥା ନା ଆଉ ଦି ଜଣ ଯଦି ସବୁଠୁ ମହାଭାରତ ଯୁଦ୍ଧରେ ସବୁଠୁ ଟେନସନ୍ ଥାନ୍ତି ସେ ଦି ଜଣ କୁନ୍ତି ଆଉ କର୍ଣ୍ଣ ଏ କୁନ୍ତି ଆଉ କୃଷ୍ଣ ଏ କେବଳ ଗୋଟିଏ ପୁଅ କାହା ପାଇଁ କାହିଁ ଗୋଟିଏ କଥା କହିଦେଇଥିଲେ ନା କୁନ୍ତି କଣ କହିଥିଲେ ମୁଁ ମରେ ବା ଅର୍ଜୁନ ମରେ ତୁମର ପାଞ୍ଚଟା ପୁଅ କୁନ୍ତି ସେଥିପାଇଁ ଅର୍ଜୁନ ମହାଭାରତ ଯୁଦ୍ଧରେ ପାଣି ହେଇଯାଇଥିଲେ, ଯାହା ହେଲେ ମତେ ଦୁଇଟା ଟ୍ୟାଲେଣ୍ଟ ପୁଅକୁ ହରିବାକୁ ପଡିବ, ଝିଅ ଜଣେ ଯିବ ନା ନାହିଁ, ବଡ ପୁଅ ଯିବେ ନହେଲେ ଆଉ କାହା କଥା କହିଥାନ୍ତା, ମୁଁ ବିଭସେନ ଚାଲ ନାଇଥିଲେ ମୋର ଦୁଃଖ ହେଇଥାନ୍ତା, କିନ୍ତୁ ହରିବାକୁ ପଡିବ କାହାକୁ, ଅର୍ଜୁନକୁ ନହେଲେ କୃତି ରାତି ରାତି ଦିନ ତାଙ୍କ ହେଇଥା ନଥିଲା, କାରଣ ସବୁଠୁ ଦକ୍ଷ ପୁତ୍ର ଦିନକୁ ଦିଗୁ ଜଣେ ଚାଲିବ, ଆଉ ସେଣେ ଭଗବାନ ସେଣେ ଭଗବାନ ରାତିରେ ନିଦ ନାହିଁ, କାହିଁକି କାହାକୁ ହରିବାକୁ ପଡିବ, ଅର୍ଜୁନ କରିବାକୁ ପଡିବ ଯଦି କର୍ଣ୍ଣର ବିଜୟ ହେବ। ଦେଖ ଏଇଭଳିଆ ପରିସ୍ଥିତିରେ କାହା ବୁଦ୍ଧି କାମ କରିବ, କାହା ବୁଦ୍ଧି କାମ କରିବ, ଏଠି ଭଗବାନଙ୍କର ପୂର୍ଣ୍ଣ ଇଚ୍ଛା ଥିଲା ମୋ ବୁଦ୍ଧିରେ ପାଣ୍ଡବ ମାନେ ଚାଲନ୍ତୁ। ତୁମ ଆମେ ଯଦି ଗୋଟେ ଜଙ୍ଗଲ ଭିତରେ ଯାଉଛେ, ଆମେ ଜଙ୍ଗଲ ଭିତରେ ଯିବା, କଣ୍ଟା ଗୁଡାକ ଅଛି, ସେଠି କଣ କରିବା, କେତେଟା କଣ୍ଟା କାଢିକି ତୁମେ କେତେ ଦିନ ଚାଲିବ, ଜଙ୍ଗଲ ମାନେ ଗୋଟେ କଣ୍ଟା ବାହାର କରୁ, ଆଉ ଗୋଟେ କଣ୍ଟା ଗୋଟେ ପାଦ କରୁଥିଲେ ଗୋଟେ କଣ୍ଟା ପଶିଲା ବେଳକୁ ଆଉ ଗୋଟେ ଆଉ ଗୋଟେ ଗୋଟେ କାଢୁ କାଢୁ ଆଉ ଗୋଟେ କାଢ଼, କଣ୍ଟାଟା ଜାଗାଟା ନା, ଜୀବନଟା ହଉଛି ଏଇଆ, ତୁମେ ନିଜ ବୁଦ୍ଧିରେ ଯେତେ ଯାଉଥିବ ମୁଁ ଗୋଟେ ସମସ୍ୟାଟା ମୁଁ ସମାଧାନ କରିବି, ତୁମେ ଗୋଟେ କଣ୍ଟା ବେଳକୁ ଆଉ ଗୋଟେ ପଶିବେ, ଏ କଣ୍ଟା କାଢିବା ଭଳିଆ କାମ। ଗୋଟେ ମନୁଷ୍ୟ ଯିଏ ବିଚାରଶୀଳ ହୁଏ ସିଏ ବୁଝିବ, ଆରେ ଅର୍ଜୁନ କାହିଁ ଭଗବାନଙ୍କର ଶରଣାଗତ କଲେ, ଯାହା ପାଖରେ ବ୍ରହ୍ମାସ୍ତ୍ର ଥିଲା, ବ୍ରହ୍ମାସ୍ତ୍ର ଥିଲା, ବର୍ଜନାସ୍ତ୍ର ଥିଲା, କଣ ନଥିଲା, ଶିବଙ୍କର ପାଶ୍ୱବର୍ତ୍ତୀ ଅସ୍ତ୍ର ଥିଲା, ସୃଷ୍ଟିକୁ ପ୍ରଳୟ କରିବା ସବୁ ଅସ୍ତ୍ର ତାଙ୍କ ପାଖରେ ଥିଲା, କୃଷ୍ଣଙ୍କୁ ଡାକିବା କଣ ଆବଶ୍ୟକ, ତାଙ୍କ କଣ କୃଷ୍ଣଙ୍କୁ ପଚାରିବାର ଆବଶ୍ୟକ ଥିଲା, ଏତେ ଦିନ ଇଏ ବାର ବର୍ଷ ବଣ ଭିତରେ ବୁଲିବାର କଣ ଆବଶ୍ୟକ ଥିଲା, ବାର ବର୍ଷ ଯୋଉ ବଣରେ ବୁଲିଲେ କଣ ଆବଶ୍ୟକ ଥିଲା, ଯୁଦ୍ଧ କରିବାର କଣ ଆବଶ୍ୟକ ଥିଲା, ଗୋଟେ ବାଣରେ ସଫା କରିଥାନ୍ତି ପାଣ୍ଡବ ଏକ ଅନୁମାନ ନାହିଁ, ସବୁବେଳେ ଚାହୁଁଥିଲେ କାହା ବୁଦ୍ଧିରେ ଚାଲିବା ପାଇଁ, ଭଗବାନଙ୍କ ବୁଦ୍ଧିରେ, ନିଜ ବୁଦ୍ଧିରେ ତୁମେ କିଛି ସକ୍ସେସ ପାଇପାର ସେଇ ସମୟରେ, ତାପରେ ସଫଳତା ତ ତୁମର ଗୋଟିଏ ଦିନର ଜୀବନଟା ତ ଗୋଟିଏ ଦିନ ପାଇଁ ନୁହେଁ, ଲୋକ କଣ ଖୁସି ହେଉଛି ମୁଁ ବୁଦ୍ଧିରେ କାମ କରିଦେଲି ଆଜି ମୋର ସଫଳ ହେଇଗଲା, କିନ୍ତୁ କାଲି କି, ଜୀବନରେ ବହୁତ ଏଭଳି ଚ୍ୟାଲେଞ୍ଜେସ ଆସିବ, ତୁମେ ଗୋଟେ ଏମିତି ଉପାୟ ନେଇଯାଅ, ଏମିତି ଗୋଟେ ରାସ୍ତା ଧରି ନିଅ ଯେଉଁ ରାସ୍ତାରେ ସବୁବେଳେ ତୁମ ପାଦରୁ କଣ୍ଟା କାଢିବା ଲୋକ ଜଣେ ଥିବେ, ଆଜି କାହିଁକି ମୁଁ ଗୋଟେ ଦିନ କାମ କରିଦେବି ତାପରେ ମୁଁ ଭାବିବି ଆରାମରେ ଶୋଇଯିବି, କାଲି ପୁଣି ସକାଳେ ବିପଦ ଆଇଲେ ସେଥିରେ ବୁଦ୍ଧି କାମ କରିବେ, ଆଜି ଗୋଟେ ଛୋଟ ଅଡୁଆଟେ ପଡ଼ିଛି ବୋଲି ନିଜ ବୁଦ୍ଧି କାମ କରିକି ଆମେ ଯେତେବେଳେ ଅଡୁଆଟା ପଡ଼ିଛି ମୁଁ ସେତେବେଳେ କଣ କରିବି, ତେଣୁ ଆମେ ଏମିତି ଗୋଟିଏ ରାସ୍ତା ଖୋଜିବା ଯେଉଁ ରାସ୍ତାରେ ନିଜ ପାଦରୁ କଣ୍ଟା ନିଜେ କାଢିବାକୁ ପଡେ, ଯେମିତି ତୁମେ ବଣରେ ଯାଉଛ, ବଣରେ ଯାଉଛ କଣ୍ଟାଟା ଅଛି, ତେଣୁ କଣ୍ଟାଟା କାଢି କାଢି ଯାଇପାରିବ, ତୁମେ ପାଦରୁ କାଢିପାରିବ ନା ରାସ୍ତାକୁ କାଢିପାରିବ, କିନ୍ତୁ ଗୋଟେ କାମ କରିଦେଲେ ସବୁ କାମ ହେଇଯିବ, କଣ ଚପଲଟା ପିନ୍ଧିଦେଲେ କଣ୍ଟା ଜାଗାରେ କଣ୍ଟା ଥିବ ପାଦ ସୁରକ୍ଷିତ ରହିବ, ସେଭଳିଆ ଜୀବନରେ ଗୋଟିଏ ଜିନିଷ କରିଦେଲେ ଆଉ ତୁମର କିଛି ଆବଶ୍ୟକ ନାହିଁ, ସେଇଟା କଣ, ଭଗବାନଙ୍କର ଶରଣ ଯିବେ, ତାଙ୍କ ଶରଣ ଯିବା ଅର୍ଥ ତାଙ୍କ ବୁଦ୍ଧିରେ ଚାଲିବ, ଭଗବାନ ଏଇଥିପାଇଁ ଅର୍ଜୁନକୁ ହିଁ ଚଏସ୍ କଲେ, ଇଏ ହିଁ ଠିକ, କାହିଁକି ମୁଁ ଆଉ ଅନ୍ୟମାନଙ୍କୁ ବୁଝିବାଟା ମୋ ପାଇଁ କଷ୍ଟ, ଭୀମସେନଙ୍କୁ ବୁଝିବା ସହଜ ନୁହେଁ, ଯୁଧିଷ୍ଠିରଙ୍କୁ ବୁଝିବା ସହଜ ନୁହେଁ, କାହିଁକି ନା ଯୁଧିଷ୍ଠିର ଭାରି ନୀତିବା, ଭାରି ଧର୍ମ ଧର୍ମନୀତି ଜ୍ଞାନ ସିଏ ମାନିବେ, ସେ ନୀତିଟାକୁ ଦେଖିବେ, ମୋ ବୁଦ୍ଧି ହିସାବରେ କିଏ ଚାଲିପାରିବ, ଅର୍ଜୁନ, ଏବେ ଭଗବାନ ଅର୍ଜୁନକୁ ଚଏସ୍ କରେ, ଆଉ ଅର୍ଜୁନ କାହିଁକି ଭଗବାନ ବୁଦ୍ଧି ହିସାବରେ ଚାଲିପାରିବ, ଭଗବାନ କହିଲେ ନା ସଖୋସିମେ ପ୍ରିୟୋସିମେ, ତୁମେ ମୋର ପ୍ରିୟ ଆଉ ସଖା, ଜଣେ ଭଗବାନଙ୍କ ଭକ୍ତର ଭକ୍ତ ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ମାନେ ତଥାକଥିତ ଖାଲି ଲୋକ ଦେଖାଣି ଆମର କୁହନ୍ତିନି, ଗୋଟେ ଲୋକ ଦେଖିବା ପାଇଁ ଆମେ ଭକ୍ତ ହେଲେ ହବନି, ଆମକୁ ପ୍ରକୃତ ଭକ୍ତ ହେବାକୁ ହେଲେ ଆମେ ଭଗବାନଙ୍କ ବୁଦ୍ଧି ହିସାବରେ ଭଗବାନଙ୍କ ଶରଣରେ ଯିବାକୁ ପଡିବ, ଗୋଟେ ଲୋକ ଓଡ଼ିଆ ଗୋଟେ କଥା ନାହିଁ, ଲୋକ ଦେଖାଣିଆ ଭକ୍ତି କରୁଛି, ଗାଁ ଲୋକ ମାନେ କୁହନ୍ତିନି କି ଲୋକ ଦେଖାଣିଆ ଭକ୍ତି କରୁଛି ନା, ଲୋକ ଦେଖାଣିଆ ଭକ୍ତି ମାନେ କଣ, ଆମେ ଯେଉଁଟା କରୁଛେ ସେଟା ଲୋକମାନଙ୍କୁ ଦେଖି ଆକର୍ଷଣ କରିବା, ମୁଁ ଭକ୍ତ ଏଇଟା ଆମର କିଛି କାର୍ଯ୍ୟ, ଆମର ଏଇଟା ବିଶେଷ କିଛି ଫଳ ଲାଭ ହବ, ଆମେ ଲୋକମାନଙ୍କୁ ଦେଖିବା ପାଇଁ ଭକ୍ତି କରୁଥିବା, କିନ୍ତୁ ସମସ୍ୟା ଆସିଲେ ଲୋକ ବି ଆମକୁ ଦେଖି ଅନେଇକି ହସିବ, ବର୍ତ୍ତମାନ ସମାଜରେ କଣ ହଉଛି, ଲୋକ ଭକ୍ତ କହୁଛନ୍ତି ନା ତୁମେ ଭଗବାନ ଭକ୍ତ ହେଇଛି ତୁମର ଦେହ ହେଲା ତୁମର ଏଇଟା ହଉଛି, ଲୋକ କହୁଛନ୍ତି କି ନାହିଁ, ଏଇଟା ସୁଦାମ କେଜଣ ଲୋକ କହୁଥିଲେ, ପ୍ରଶ୍ନ କରି ତୁମେ ପ୍ରଶ୍ନ କର, ଆମେ ସୁଦାମାର କଣ ଥିଲା? ଆମର ତ ଖାଇବା ପିଇବା ଅଛି, ସୁଦାମାର କଣ ଥିଲା? ପାଣ୍ଡବମାନଙ୍କୁ କିଏ କହୁଥିଲା? ତୁମେ ଯେତେବେଳେ ଠିକ ଠିକ ପଥରେ ନ ଯିବ, ଭଗବାନଙ୍କ ଶରଣଗତ ନ ହେବ, ତୁମେ ତୁମର ଦିଆଡୁ ଅବସ୍ଥା ଗଲା। ଭଗବାନଙ୍କ ଶରଣ ଯାଇକି ଏଣେ ଭଗବାନଙ୍କର ସେ ଶରଣ ନ ଗଲ, ଭଗବାନ ପାଖରୁ ସୁରକ୍ଷା ମିଳିବନି। ଏଣେ ଲୋକମାନଙ୍କୁ ଦେଖିବା ପାଇଁ ଯଦି ଭକ୍ତି କରୁଥିବ, ସେଟା କଣ ହବ? ଲୋକମାନେ ଉପବାସ କରିବେ ଭକ୍ତି ରାସ୍ତାରେ। ସେଥିପାଇଁ ଗୋଟେ ନୀତିକାର ସେ କଥା ଲେଖିଛି, ଚୋର ଯଦି ଚୋରି କଲା, ଚୋରକୁ ସମସ୍ତେ ଚିହ୍ନିବେ। ଚୋରଟା ଯଦି ଚୋରି କରୁଛି ତାକୁ ଚିହ୍ନିବ ନା ନାହିଁ? ଚୋରଟା କେତେବେଳେ ଚୋରି କରେ? ରାତିରେ। କି ଦିନ ଦିନରେ ଯଦି ଚୋରି କରିବ ତାକୁ କିଏ ଚିହ୍ନିପାରିବେ? ଜଣେ ଯଦି ସାଧୁ ହେଇଗଲା, ସେ ଦିନରେ ଚୋରି କରିପାରିବ, ରାତିରେ ବି ଚୋରି କରିପାରିବ। ନୀତିକାରୀଟା ଲେଖିଛନ୍ତି, ସାଧୁଟା ଯଦି ଚୋରି କଲା ଦିନରେ ଆଉ ରାତିରେ, ସେ ସବୁବେଳେ ଚୋରି କରିପାରିବ। ଲୋକ ତାକୁ ଦେଖିଦେଲେ କଣ କହିବେ? ସାଧୁ ଆଉ, ତାର ଡେଞ୍ଜର କିଏ? ବିପଦ, ବିପଦ କିଏ ସମାଜ ପାଇଁ ବିପଦ? ସାଧୁ ସେ କହିଦେଲେ, ସେ ନୀତିକାର କହିଲେ, ଚୋରି କରୁଛି ଚୋର ରାତିରେ, ତାକୁ ଲୋକ ସବୁ ରାତିରେ ଯିଏ ବୁଲା ରାତି ବାରଟାରେ ଚୋରଟା ହେଇଥିବି ଦେଖୁନା ତୁମେ ରାତି ବାରଟାରେ ପୋଲିସ ସମିତି ଅଟକାଏ ରାତି ବାରଟା କୁଆଡ଼େ ଯାଉଛୁ? ଦେଖ ଲୋକ ଡ୍ରାଇଭିଂ ଲାଇସେନ୍ସ ଦେଖା କୁଆଡ଼େ ଯାଉଛି, ତ ଘର କୁଆଡ଼େ? ଚୋରକୁ ରାତିରେ ଧରିବ, କିନ୍ତୁ ଦିନ ରାତି ସବୁବେଳେ ଜଣେ ଚୋର ହେଇପାରିବ? ଏହି ଲୋକ ଦେଖିଣା ଭକ୍ତି କରୁ, ସେ ସାଧୁ ହେଇଗଲା, ତା କଣ ଜାଣିବ? ସେ କଣ କୋଉ ଦେଶରେ ଯାଉଛି, କୋଉଠି ଯାଉଛି, କୋଉଠୁ ପଇସା ଆଣୁଛି, କଣ କରୁଛି, ତ କିଏ ଜାଣିବ? କିଏ ଧରିବ? ଭଗବାନ ଏଟା ଚାହାନ୍ତି। ଭଗବାନ ପାଇଁ ଦେଖିଲେ, ମୋ ବୁଦ୍ଧି ହିସାବରେ ଯିଏ ଚାଲିପାରିବ ହିଁ ସିଏ ବିଜୟ ଲାଭ କରିବ। ତୁମ ବୁଦ୍ଧି ହିସାବରେ ତୁମେ ଚାଲ, କାରଣ ମହାଭାରତ, ମହାଭାରତ ଯୁଦ୍ଧରେ ଏଇ ଭଗବତ ଗୀତାଟା କେଉଁଠୁ ଆସିଛି? ମହାଭାରତରୁ ଆସିଛି, ଏ ମହାଭାରତରୁ ଆସିଛି। ଗୋଟେ ବଂଶର, ଗୋଟିଏ ବଂଶରେ ଏଭଳି ଏକ ସମସ୍ୟା ସୃଷ୍ଟି ହେଇଛି ଯାହାକୁ ଭଗବାନଙ୍କ ବିନା କେହି ସମାଧାନ କରିପାରିବେ। ଗୋଟିଏ ବଂଶରେ ଏମିତି ସମସ୍ୟା ସୃଷ୍ଟି ହେଇଛି, ପୁଣି ସେଟା କେଉଁ ବଂଶ? ଚନ୍ଦ୍ର ବଂଶ, ଭରତ ବଂଶ। ବଂଶର ମର୍ଯ୍ୟାଦା ଦେଖନ୍ତୁ, ଆମ ବଂଶ କଥା ଛାଡି ଦିଅନ୍ତୁ, ଆମର କେଉଁ ବଂଶ ନା? ଆମ ବଂଶରେ କୋଉ ଭଗବାନ ଆସୁଛନ୍ତି ନା ନା କୋଉ ବଡ ମହାତ୍ମା ଆସୁଛନ୍ତି? ଆପଣ ଚିନ୍ତା କରି ଦେଖନ୍ତୁ, ଯେଉଁ ବଂଶର ଏତେ ବଡ ମର୍ଯ୍ୟାଦା ରହିଛି, ଯେଉଁ ବଂଶର ଏତେ ବଡ ମହାନ ମହାନ ପୁରୁଷ ମାନେ, ସ୍ୱୟଂ ଗଙ୍ଗା, ଗଙ୍ଗା ଦେବୀ ଆସିକି ସେ ବଂଶରେ ସନ୍ତାନ ଛାଡି ଦେଇ ଗଲେ, କାହାକୁ? ଭୀଷ୍ମ, ଶାନ୍ତନୁ। ଏତେ ଏତେ ବଡ ମହାନ ପୁରୁଷ ମାନେ ଯେଉଁ ବଂଶରେ ଆସିଛନ୍ତି, ସେ ବଂଶରେ କଳହ ହେଲା। ପୁଣି କଳହ କୋଉଥି ପାଇଁ ହେଲା? ଭୂମି ପାଇଁ, ରାଜା କିଏ ହଉ? ଏତେ ବଡ ବଂଶର କଳହକୁ ସମାଧାନ କିଏ କଲେ? ଦେଖ, ଭଗବାନ ମଧ୍ୟ ସେବାକୁ କହିଲା, ତାହେଲେ ଆମର କଳହ ହବ ତାକୁ କିଏ ସମାଧାନ କରିବ? ମଣିଷ ବୁଝିପାରୁଛି, ଆମ ମହାଭାରତ ମାନେ ତ ଯୁଦ୍ଧ ହେଲା, ଆମେ ସବୁ ଆମର ଠିକ ଅଛି, ଆମର ମହାଭାରତ ହଉନି, ତୁମର ମହାଭାରତ ଏଇଟା ତୁମେ ଦେଖ, ତୁମେ ତୁମ ଜୀବନ ତୁମେ ଦେଖ। ଏତେ ବଡ ବଂଶ, ଗୋଟେ ଭରତ ବଂଶଜ, ପିତାମ୍ବ ଭୀଷ୍ମ ଭଳି ମହାଜନ ମାନେ ସେ ବଂଶରେ ଜନ୍ମ ହେଇଛନ୍ତି, ବିଦୁର ଭଳି ଧର୍ମରାଜ ସେ ବଂଶରେ ଆସିଛନ୍ତି, ସେ ବଂଶରେ ଗୋଟେ ଛୋଟିଆ କଳହକୁ ସମାଧାନ କରିଗଲା। ମଣିଷ ଏତେ ଜୀବନଟାକୁ ସହଜ ବୋଲି ଭାବି ଦେଉଛି, ସେ ଭାବୁଛି ମୁଁ ଟଙ୍କା ରୋଜଗାର କରିଦେବି, ପାଠ ପଢ଼ିଦେବି, ଆସୁ ଚାକିରି କିଛି କରିଦେଲି, ପଇସା ଆସିଗଲା, ତାପରେ ମୁଁ ତାପରେ ସୁଖରେ ରହିବି। ଭାଇ ତୁମେ ଦେଖ ଆଖି ଆଗରେ, ଏତେ ବଡ ମହାନ ବଂଶ, ଯେଉଁ ବଂଶର ଗୋଟେ ଛୋଟ କଳହକୁ କେହି ସମାଧାନ କରିପାରିବେ? ପୁଣି ସମାଧାନ ତ ହେଲାନି, ସେ ବଂଶର ଯୋଉ ଇତିହାସ ହେଲା ଆଜି ବନ୍ଦ ହେଇନି କି ହବନି। ଦ୍ରୌପଦୀ କୁଳବଧୂଙ୍କୁ ଦେଖ, ବିଭସ୍ତ୍ର କରା, ଜତୁ ଗୃହରେ ମାରିବା ପାଇଁ ଭୀମସେନଙ୍କୁ ଲଡ଼ୁ ଦିଆ ବିଷୟ, ଜଙ୍ଗଲ ଭିତରକୁ ଗଲେ ବଣ ଭିତରକୁ ତାଙ୍କୁ ମାରିବା ପାଇଁ ପ୍ରୟାସ ଚାଲିଲା, ଦୁର୍ବାସାଙ୍କ ଦ୍ୱାରା ଦେଖ ଏତେ ବଡ ଉନ୍ନତ ବଂଶରେ ଏଇ କାମ ହଉଛି, ଆଉ ତାର ସମାଧାନ କିଏ କରିପାରିଲେ? ଭଗବାନ। ପୁଣି ସମାଧାନ କେଉଁଥିରେ ହେଲା? ଯୁଦ୍ଧରେ, ଯୁଦ୍ଧରେ ସମାଧାନ ହେଲା। ଆଉ ଆମେ ଭାବୁଛେ ଆମେ ଏତେ ଛୋଟ, ଆମର କିଛି ଅସୁବିଧା ନାହିଁ, ମୁଁ ଏମିତି ଖାଲି ପଇସା ରୋଜଗାର କରିକି ଟଙ୍କା ରୋଜଗାର କରିଦେବି, ମୋର ଚାକିରି ଗୋଟେ କରିଦେବି, ତାର ବାହା ଚୁରାଇ ପଡ଼ିବି, ମୋ ଜୀବନର ସମସ୍ୟାର ସମାଧାନ। ଆରେ ଭଗବାନଙ୍କ ଶରଣ ବିନା କେବେ ତୁମ ଜୀବନର ସମସ୍ୟାର ସମାଧାନ ହବନି, ଏଇଟା କିଏ ମାନୁ ନ ମାନ? ଭଗବତ ଗୀତାରେ ଏଟା ହେଲା ପ୍ରଥମ ସିଦ୍ଧାନ୍ତ। ସେଥିପାଇଁ ଭଗବାନ ଅର୍ଜୁନଙ୍କୁ ଗୀତା କହିସାରିଲେ ସର୍ବଧର୍ମାନ୍, ଲାଷ୍ଟ କଣ କହିଲେ? ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ସେଇଟାକୁ ଅର୍ଜୁନ ବୁଝିଦେଲେ। ସେ ଅର୍ଜୁନ ଯଦି ସେଇ ଶ୍ଳୋକଟା ନ ବୁଝିପାରିଥାନ୍ତେ ତାହେଲେ ପ୍ରଥମ ପ୍ରଥମ ଯେତେବେଳେ ଯୁଦ୍ଧ ହେଲା ଆରମ୍ଭ ହେଲା ଯେତେବେଳେ ପ୍ରତିପକ୍ଷ ମାନେ ଆସିକି ସବୁ ଯୁଦ୍ଧ କରୁଥିଲେ ସେ ଅର୍ଜୁନ ଯଦି ନ ପଚାରିଥାନ୍ତେ ଭଗବାନଙ୍କୁ ଯଦି ଶରଣ ଅର୍ଜୁନ ନ ଯାଇଥାନ୍ତେ ତାହେଲେ ସେ ବ୍ରହ୍ମାସ୍ତ୍ର ଚଳେଇ ଦେଇଥାନ୍ତେ ସେ ସର୍ବଧର୍ମ ସବୁ ଛାଡି ଦେଇଛନ୍ତି ସବୁ ଧର୍ମଟାକୁ ଛାଡି ଦେଇଛନ୍ତି ମୁଁ ଯୋଦ୍ଧା ମୁଁ କୁନ୍ତିଙ୍କର ପୁତ୍ର ମୋର କିଛି ନାହିଁ ମୁଁ ଭଗବାନଙ୍କର ବର୍ତ୍ତମାନ ସେବକ ଶରଣ ଯାଇଛି ଏଇ ସ୍ଥିତିକୁ ତୁମେ ଯଦି ନ ଆସିପାରିବ ଭକ୍ତ ହେଇକି ଯଦି ଏଇ ସ୍ଥିତିକୁ ତୁମେ ନ ଆସିପାରିବ ସେଇ ଜିନିଷଟା ସବୁବେଳେ ଲାଗି 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 ଆମେ ଭକ୍ତ ହେଇଥିବା ନାମ ବି କରୁଥିବା ଗୀତା ବି ପଢୁଥିବା ଭାଗବତ ପଢୁଥିବା କିନ୍ତୁ ସମସ୍ୟାଟା ସେମିତି ଏଇଟା ଗୋଟେ ଦିଟା ଲାଭ ଗୋଟେ ବାହାର ପାଇଁ ଗୋଟେ ଲୋକ ଆମ ପାଇଁ ବାହାର ଲୋକ ଯେତେବେଳେ ସମସ୍ୟା ଆସୁଛି ହତାଶ ହେଇଯାଉଛି ସେ କାହାର ଶରଣ ଯିବେ ସେ ବାଟ କିଛି ପାଉ ନାହିଁ ଟଙ୍କା ପଇସା ଟିକେ ଥିଲେ କିଦିନ ହବ ତାପରେ କିଦିନ ପରେ ନିରାଶ ହେଇଯିବ ଭାଇ ବନ୍ଧୁଙ୍କୁ ପଚାରିବେ ତାପରେ ସେ ନିରାଶ ହେଇଯିବ ଭକ୍ତ ଯେତେବେଳେ ସମସ୍ୟା ଆସିବ ସେ କଣ କରିବ ସେଇଟା ତାର ସେଇଟା ଗୋଟିଏ ପ୍ଲସ୍ ପଏଣ୍ଟ ସେତିକି ସେ ନ କରିପାରିଲା ସେ ଫେରେଇ ଗଲା ପରୀକ୍ଷା ଏଇଟା ଯଦି ଗୋଟିଏ ସେ ନ କରିପାରିଲା ସେ ପରୀକ୍ଷାରେ ଫେରେଇ ଆଉ ଭଗବାନ ସେ ଜାଣି ଶୁଣିକି ଭଗବାନଙ୍କର ଏଇଟା ଇଚ୍ଛା ଭକ୍ତମାନେ କଣ କରିବେ ଟିକେ ପରୀକ୍ଷା କରିବେ ଦୁଃଖ ଟିକେ ଦେବେ ଦୁଃଖ ଟିକେ ଦେବେ ଦୁଃଖଟା ନ ଆସିଲେ ଜଣେ ଭକ୍ତ ସିଏ ଭଗବାନ ଭୁଲିଯିବ ତାର ଯୋଉ ଅହଙ୍କାର ମୁଁ କହୁଥିଲି ଆପଣଙ୍କୁ ମୋର ଯୋଗ୍ୟତା ଅଛି ମୁଁ ଗୋଟେ ବହୁତ ବଡ ଲୋକ ମୋର ଏଇ ଜିନିଷ ଅଛି ସେଇଟା ନ ଭାଙ୍ଗିଲେ ତୁମେ ଭଗବାନଙ୍କ ଶରଣ ଯିବ ନା କେବେ ଶରଣ ଯିବ ଅହଙ୍କାର ଦିନ ତୁମେ ଶରଣ ଯିବ କି ଯିବ ତୁମ ଅହଙ୍କାର ଦିନ ତୁମେ କେବେ ଶରଣ ଭଗବାନଙ୍କର ଯାଇଥିଲି ତୁ ଭାବ ମୁଁ ବଡ ଲୋକ ମୁଁ ଗୋଟେ କାହାର ଶରଣ ଯିବି ମୁଁ ତ ସବୁ ଜାଣିଛି ଆଉ ଅହଙ୍କାରଟା କେତେବେଳେ ଯାଏ ଯେତେବେଳେ ବିପଦଟା ବିପଦ ଆସିଲା ତ ସବୁବେଳେ ତୁମର ସବୁବେଳେ ବିପଦ ଆସିଲା ମଥା ଝୁକିଲା ସବୁବେଳେ ବିପଦ ପଡିଲା ତୁମ ଅହଙ୍କାର ଆସିବ କୋଉଠି ଭଗବାନ ଏଇଟା ଦିଅନ୍ତି ସେଥିପାଇଁ ଏଇ ଯୋଉ ଶ୍ଳୋକ ରହିଲା ଏ ଗୋଟିଏ ଶ୍ଳୋକ ଭଗବାନ ଭଗବତ ଗୀତାରେ କହୁଛନ୍ତି ଏଇ ଯୋଉ ଶରଣାଗତି ହବା ଭଗବାନଙ୍କର ଅର୍ଜୁନକୁ ଯେମିତି ଭଗବାନ ଚଏସ୍ କରିଥିଲେ ତୁମେ ମୋ ବୁଦ୍ଧି ହିସାବରେ ଚାଲ ମୁଁ ସବୁ ହିଁ କରୁଛି ଏଇଟାକୁ ବୁଝିବା ହେଲି ଦରକାର ଭଗବାନ ପାଇଁ ଗୋଟେ ଶ୍ଳୋକ ଏଇ ଚତୁର୍ଥ ଅଧ୍ୟାୟ ତୃତୀୟ ଅଧ୍ୟାୟରେ କର୍ମଯୋଗରେ 27 ନମ୍ବର ଶ୍ଳୋକ କହିଲେ ପ୍ରକୃତେ କ୍ରିୟମାଣାନି प्रकृते
क्रियमाणानि
गुणे कर्माणि सर्वसः
गुणे कर्माणि सर्वसः
अहंकार विमूढात्मा कर्ता कर्ता अहमिति मन्यते अनुवाद भूत प्रकृतिर त्रिगुणरे अधीन होई विभ्रांत जीवात्मा निजको कर्ता बोली भावे किंतु वास्तवरे कर्म गुड़िक प्रकृति द्वारा ही करा जाइछि ଭାବାର୍ଥ ଦୁଇଟି ଦୁଇଟି ଲୋକ ଜଣେ କୃଷ୍ଣ ଚେତନାରେ ଅଛି ଆଉ ଜଣେ ଭୌତିକ ଚେତନାରେ ଅଛି ସେମାନେ ସମସ୍ତେ କର୍ମରତ ଠିକ ଏ କଥା ପ୍ରଭୁପାଦ କହୁଛନ୍ତି ଦୁଇ ପ୍ରକାର ଲୋକ ଅଛନ୍ତି ଜଣେ ଭୌତିକ ଚେତନାରେ ଅଛି ଆଉ ଜଣେ କୃଷ୍ଣ ଚେତନାରେ ଅଛି ସମସ୍ତେ କର୍ମ କରୁଛନ୍ତି ବାହାରକୁ ଜଣାଯାଏ ଦୁଇ ଜଣ ଯାକ ଏକ ସ୍ତରରେ କାମ କରୁଛନ୍ତି ବାହାରକୁ ଜଣା ଗଲେ କ'ଣ ଆପଣ ଚାକିରି କରୁଛନ୍ତି ଆଉ ଜଣେ ବାହାର ଲୋକ ବି ଆପଣ ବି ରୋଷେଇ କରୁଛନ୍ତି ସେ ବି ରୋଷେଇ କରୁଛନ୍ତି ଭକ୍ତ ଅଭକ୍ତ ଦୁଇ ଜଣଙ୍କର କର୍ମଟା ବାହାରକୁ ସମାନ କିନ୍ତୁ ଦୁହିଁଙ୍କର ଚେତନା ସ୍ତର ଭିତରେ ବିରାଟ ବ୍ୟବଧାନ ରହିଛି ଯେଉଁ ଲୋକ ଭୌତିକ ଚେତନାରେ ଅଛି ସେ ମିଥ୍ୟା ଅହଙ୍କାର ବଶବର୍ତ୍ତୀ ଭାବୁଛି ଯେ ସେ ହେଉଛି କର୍ତ୍ତା ଦୁର୍ଯ୍ୟୋଧନ ଆଉ ଅର୍ଜୁନ ଭିତରେ ଏତିକି ହେଲା ଡିଫରେନ୍ସ ଭଗବାନ ଅର୍ଜୁନ ଚଏସ୍ କରିଥିଲେ କେବଳ ଗୋଟିଏ ଜିନିଷକୁ ବଦଳେଇବା ପାଇଁ ଅର୍ଜୁନ ମୁଁ ହଉଛି କର୍ତ୍ତା ଦୁର୍ଯ୍ୟୋଧନ କଣ ହଉଥିଲା ମୁଁ ଯୋଉ ବାଟରେ ଚାଲାକ କରିକି ବିଜୟଟା ହାସଲ କରିବି ବିଜୟ ହାସଲ କରିବା ପାଇଁ ସେ କେତେ ପ୍ରକାର ଉପାୟ ନ କରିଛି ସବୁ ପ୍ରକାର ଉପାୟ ସେ ସବୁ କରିଛି ଲାଷ୍ଟ ପର୍ଯ୍ୟନ୍ତ ଅର୍ଜୁନକୁ ମାରିବା ପାଇଁ ଏଇ ଜୟଦ୍ରଥକୁ ଡାକିବା ଏଇ ଘଟୋତ୍କଚକୁ ଯୋଉ ଘଟୋତ୍କଚକୁ ବଧ କରିବା ଅଭିମନ୍ୟୁକୁ ଅଭିମନ୍ୟୁ ବଧ କରିଥିଲା ଅଭିମନ୍ୟୁ ଯେମିତି ମାରୁଥିଲା ତା ପରଦିନ ହିଁ ଯେମିତି ସେ ଯୁଦ୍ଧ କରୁଥିଲା ତା ପରଦିନ ହିଁ ମହାଭାରତକୁ ସେ ଖତମ କରିଦେଇଥାନ୍ତା ପୁରା ଯୋଜନା କିଏ କଲା ରାତିରେ ଯାଇକି ଦ୍ରୋଣାଚାର୍ଯ୍ୟଙ୍କର ଶରଣ କଲା ଆଜ୍ଞା ଆପଣ ଚାହିଁଲେ କେବଳ ରଖିବେ କଣ କରାହବ ନା ଚକ୍ରବ୍ୟୁହ କିଏ ଆରମ୍ଭ କଲେ ଦ୍ରୋଣାଚାର୍ଯ୍ୟ ସେ ବୁଦ୍ଧି ଦ୍ରୋଣାଚାର୍ଯ୍ୟ ଦେଇଛି ନା ସେଥିପାଇଁ ଗୁରୁବଧାରେ ଦୋଷ ଲାଗିଲା ଅର୍ଜୁନ ଦେଲ ମନା କରୁଥିଲେ ମୁଁ ଗୁରୁବଧ କରି କିଏ କଣ ତା ନା ଦ୍ରୌପଦୀଙ୍କ ଭାଇ ଦୁଷ୍ଟ ଭଗବାନ କହିଲେ ଦୁଷ୍ଟ ମାର ମାର ନା ସେ ପିତାଙ୍କର ପ୍ରତିଶୋଧ ନେବେ, ପିତାଙ୍କର ପିତାଙ୍କର ପ୍ରତିଶୋଧ ନେବେ ମାରତା ଭଗ। ସେତେବେଳେ କି ଅର୍ଜୁନ ପ୍ରଶ୍ନ କରୁ, ଆଜ୍ଞା ଗୁରୁ, ଗୁରୁ କହିଲେ ଗୁରୁ କଣ, ଇଏ ଗୁରୁ ଥିଲେ ତୁମ ପୁଅର ମରଣର ସୂତ୍ରଧାର। ଦେଖ ଗୋଟିଏ ଖରାପ ଲୋକ ସାଙ୍ଗରେ ତୁମେ ଯଦି ରହିବ ତା ତୁମ ଜୀବନଟା କେମିତି ବଦଳିଯିବ, ତୁମେ ଯେତେବେଳେ ଜ୍ଞାନୀ ଲୋକ ହେଇଥାଉ ତୁମେ କଣ ହବ, ତମ ସବୁ ଜ୍ଞାନଟା ଦୂଷିତ ହେଇଯିବ। ଆଉ ସେପାଇଁ ଆମର ପଢା ନଥିଲା ଦୁର୍ଜନ ସଙ୍ଗେ କଲେ ବାସ ଘଟିବ ଜାଣ, ସବୁ ଚଢ଼ିବେଳେ ପଢୁଥିଲୁ ଦୁର୍ଜନ ଲୋକ ସାଙ୍ଗରେ ରହିଲେ ସର୍ବନାଶ ହବ, ସର୍ବନାଶ ହବ। ଗୁରୁ ବୋଲି କହିକି ପାଦ ଧରିଦେଲା, ଦେଖ ଚକ୍ର ବିବାହ ଆରମ୍ଭ କରିଦେଲେ, ପୁଅ ଅସତ୍ଥାମା ତା ଜୀବନ ବେକାର ହେଇ ଦୁର୍ଯ୍ୟଧନ ସଙ୍ଗ କରିକି ଦେଖନ୍ତୁ କଣ କଲା, ଦ୍ରୌପଦୀଙ୍କର ପାଞ୍ଚ ପୁଅଙ୍କର ମୁଣ୍ଡ କାଟି ଦେଇଛାଲା। ଇ ସଙ୍ଗର ଦୋଷ ଚେତନା ସ୍ତରରେ ଦୁଇ ଜଣ ସମାନ ଭଳିଆ କର୍ମ ଭଳିଆ ଲାଗୁଛି, ଭକ୍ତ ଯାହା କରୁଛି ଅଭକ୍ତ ତ୍ୟାଗ ଏ ସରି ବାହାରେ କର୍ମରେ ଦୁଇଟା ସମାନ, ସେ ଦୁଇ ଜଣ ଯୁଦ୍ଧ କରୁଛନ୍ତି, ପାଣ୍ଡବମାନେ ଯୁଦ୍ଧ କରିବାକୁ ଆସୁଛନ୍ତି, କୌରବମାନେ ଯୁଦ୍ଧ କରୁଛନ୍ତି, ଦୁଇ ଚେତନା ସ୍ତର ପାର୍ଥକ୍ୟ ରହିଛି, କର୍ମ ସମାନ ଯୁଦ୍ଧ ଚେତନା ସ୍ତରରେ ବିରାଟ ପାର୍ଥକ୍ୟ ରହିଛି। କଣ ରହିଛି ପ୍ରଭୁଦେବ ବୁଝୁଛନ୍ତି, ଜଣେ ମିଥ୍ୟାଙ୍କର ଯେ ଭୌତିକ ଚେତନା ରହିଛି ସେ ମିଥ୍ୟାଙ୍କର ବଶବର୍ତ୍ତୀ ହୋଇ ଭାବୁଛି ଯେ ସେ ହେଉଛି କର୍ତ୍ତା, ଯେ ଭୌତିକ ଚେତନା ସେ କଣ ଭାବୁଛି ମୁଁ ସବୁ କରୁଛି, ଭଗବାନ ଯେ କର୍ତ୍ତା ଏଇଟା ଭଗବାନ ଏଥିପାଇଁ ଅର୍ଜୁନଙ୍କୁ ଧରିଲେ, କହିଲେ ଏଇ ଲୋକଟା କେବଳ ବୁଝିପାରିବ ଏଇ ମହାଭାରତ ଯୁଦ୍ଧର ମୁଁ ହଉଛି ନାୟକ, ମୁଁ ହିଁ ବିଜୟ ଦେବି, ଏଇଟା ବୁଝିବା ପାଇଁ ଅର୍ଜୁନଙ୍କୁ ଭଗବାନ କଥାଟାକୁ ବୁଝିବା ପାଇଁ ହେଲେ ତୁମର ସେତିକି ବୁଦ୍ଧି, ସେତିକି ବୁଦ୍ଧି ତୁମର ଯଦି ଅହଙ୍କାର ଥିବ, ଅହଙ୍କାର ଥିବା ଲୋକ ହିଁ ଆହୁରି ବୁଦ୍ଧିଆ, ଚତୁର ଲୋକଟା ନାହାନ୍ତି କେତେ ବଡ ଟ୍ୟାଲେଣ୍ଟ ଲୋକ ଗୁଡାକ ଯେଉଁ ନେତାମାନେ ସବୁ ଅଛନ୍ତି ସେମାନଙ୍କୁ ମାଇକ୍ରୋଫୋନ୍ ଦେଇ ଦେବେ, ସେ କଥା କହିବେ ତୁମକୁ ପୋତି ଦେବେ କଥା କହିକି, କଥା ଏତେ ସବୁ କଥା କହିବେ ଭାରି ବୁଦ୍ଧି ଆସ, କେମିତି କଣ କହିବାକୁ ପଡେ, ରାଜନୀତି କଥା କହିବ ରାଜନୀତି କଥା ଠିକ ସେ କହିଦେବେ, ଆଧ୍ୟାତ୍ମିକ କଥା କହିବ ଆଧ୍ୟାତ୍ମିକ କଥା କହିଦେବେ, ସମାଜ ସେବା କଥା କହିବ ତାଙ୍କୁ ମାଇକ୍ରୋଫୋନ୍ ଦେଇ ଦେବ, ଯୋଉ କଥା କହିବେ ସେ କଥା କହିଦେବେ, ସବୁ ପଢ଼ନ୍ତି ନା ସେମାନେ, ଆଉ ସେମାନେ ସବୁ ତୁମେ ଭାବୁଛି ସେ ଶୁଣନ୍ତି, ସେ ସବୁ କଣ ଶୁଣନ୍ତି କାଇଁ ଶସାରେ ତମେ ସେମାନଙ୍କୁ ସମସ୍ତେ ଡାକିବେ ନା, ଯୋଉଠି ଯୋଉ ଦୁର୍ଗା ପୂଜା ହେଲା ଦୁର୍ଗା ପୂଜା ବିଷୟରେ କିଛି କହିବେ, କୋଉ କ୍ଲବ ହବ ଫୁଟବଲ ଖେଳ ହବ ତାକୁ ସେଠି ଯାଇକି ଇନାଗୁରେସନ କରିବାକୁ ପଡିବ, କୋଉଠି ଯୁବକମାନେ ଡାକୁଛନ୍ତି ସେଠି ଯିବାକୁ ପଡିବ, କୋଉଠି ବାବାଜୀମାନେ ଡାକିଲେ ସେଠି ଯିବାକୁ ପଡିବ, ତେଣୁ ସେମାନେ ସବୁ ପ୍ରକାର ପଢାଶୁଣା କରି ମାଗିରେ ଭୋଗ ଦେଲେ କେଉଁଠି କଣ କହିବାକୁ ପଡିବ ଠିକ ଠିକ ଭାବରେ କହିଦେବେ, ଗୋଟେ ବାବାଜୀ କାଟିକି ସେ ଧୋଇଦେବେ ଭାରି ବୁଦ୍ଧିଆ। କିନ୍ତୁ ଗୋଟେ ଏଇ ଗୋଟେ ଜିନିଷ ଛାଡ଼ନା, ଏ ଭଗବାନ ଚେତନା ସ୍ତରରେ ଏତେବେଳେ ପାର୍ଥକ୍ୟ ରହିଛି, କୃଷ୍ଣ ହେଉଛନ୍ତି ଭଗବାନ, ଭଗବାନଙ୍କ ଶରଣ ଯିବା ଆବଶ୍ୟକ, ଏଇଟା ମୁଁ ସବୁ କରୁଛି, କହିବାରୁ କାହାକୁ ଧରା ପଡେ ନା, କରିବାରୁ ଧରା ପଡେ, କହିବାର ପଡିବାର ନାହିଁ, କହିବା ଲୋକ ବଡ ନାହିଁ, କହିବା ଲୋକ ଯଦି କହିକି ବଡ ହେଇଯାଇଥାନ୍ତା ତାହେଲେ ବହୁତ, ଆମର ଓଡ଼ିଆରେ ଗୋଟେ କହିଲେ କୁହାଳିଆ ଲୋକ, କୁହାଳିଆ ସବୁ ଜାଣିଥା ନା, ସେ ବହୁତ କଥା କହିପାରିବେ, କଥା କହି ଲୋକଙ୍କୁ ପୋତି ପକେଇବେ, ଏଥିରେ କିଛି କାମ ହବନି ଭକ୍ତି ଯୋଗେ, ବହୁତ ବୁଦ୍ଧିଆ ଲୋକମାନେ କେବଳ ଗୋଟିଏ ଜିନିଷରେ ମିସ୍ କରିଯାନ୍ତି, ମୁଁ ଏ କିଛି କରୁନାହିଁ ସବୁ ଭଗବାନ କରୁଛୁ ଏଇଟା ସେ ବୁଝିପାରିବି, କିନ୍ତୁ ଯେ ବହୁତ ବୁଦ୍ଧିଆ ସବୁବେଳେ କଣ ଚିନ୍ତା କରେ ମୁଁ ଏଇଟାକୁ କରିଛି, ମୁଁ ଏଇଟାକୁ କରିଦେଲି, ନାଇଁ ନାଇଁ ଭଗବାନଙ୍କ ଇଚ୍ଛା ବିନା କୌଣସି କାର୍ଯ୍ୟ ହବନି, ଯିଏ ଭଗବାନଙ୍କ ଶରଣ ଯାଉଛି ସେ ସବୁବେଳେ ଉପଲବ୍ଧି କରୁଛି ଯେ ନା ଭଗବାନ ପ୍ରତି ସମୟରେ ସବୁକିଛି କରୁଛନ୍ତି, ମୁଁ ଏଇଟା କଣ କରିବି, ମୁଁ ଭୁଲ କଲେ ବି ଭଗବାନ ଦେଖୁଛନ୍ତି, ମୁଁ ଠିକ କଲେ ବି ମଣିଷ ଭାଇ ଏତିକି ବୁଝିପାରୁନି, ସଂସାର ଯଦି ଏତିକି ବୁଝିବା ତାହେଲେ ସଂସାରଟା ବର୍ତ୍ତମାନ ଏଇଟା ହିଁ ସ୍ୱର୍ଗପୁର ହେଇଯାଆନ୍ତା, ଆମେ ଭୁଲ କଲେ ଆମେ କଣ ଭାବୁଛେ କେହି କେହି ଦେଖୁନା, କାହା ପ୍ରତି ଅନ୍ୟାୟ କଲେ ଆମେ ଭାବୁଛେ କେହି, ସମସ୍ତେ କେହି ଜାଣିନାହାନ୍ତି ସିନା, କିନ୍ତୁ ତୁମ ଭିତରେ ଯଦି ସେ ଜାଣୁଛ ନା ନାହିଁ ଏଇଟାକୁ ଯିବ ଜାଣିପାରିବ, ଅହଙ୍କାର ଲୋକ ଏଇଟା ଜାଣିପାରିବେ, ସେ ଗୋଟେ ଗୋଟେ ଜାଗାରେ ଗୋଟେ ବହୁତ ବଡ ମନ୍ଦିର ତିଆରି ହଉଛି, ମନ୍ଦିର ଆଗରୁ ସବୁ ପୁରୁଣା ଆଗରୁ ଏବେ ଏବେ ସବୁ କଣ ଠାକୁରଙ୍କର ପଥର ଯୋଉ ଆମର ଯୋଉ ପ୍ରସ୍ତର ବିଗ୍ରହ ସବୁ କରୁଛନ୍ତି ଚାଲୁଛନ୍ତି, ଯାଇକି କଣ କରୁଛନ୍ତି ଦୋକାନ ମାନଙ୍କରେ ମାନେ କୋଉଠି କିଏ ତିଆରି କରୁଛି ସବୁ ଧରି ଆଣୁଛନ୍ତି, ଆଗ କାଳରେ ସେମିତି ନଥିଲା, ଆଗ କାଳରେ ଯିଏ ବିଗ୍ରହ ତିଆରି କରିବ ସେ କଣ କରିବ, ସିଏ ବହୁତ ନୀତିନିୟମ ରହିବ, ସେ ଶୁଚି ପବିତ୍ର ରହିବ, ଆସିକି କୋଉଠି ଯୋଉଠି ବିଗ୍ରହ ପ୍ରତିଷ୍ଠା ହେବେ ସେ ଭଲ ସ୍ଥାନରେ ରହିବ, ଶିଳାକୁ ଯୋଉଠି ଆଣିବେ ସେଠି ପୂଜା କରିକି ଆଣିବେ, ତିଥି ହିସାବରେ ଆଣିବେ, ଖୋଦି ଆରମ୍ଭ ହବ ପୂଜା ହେଇକି ତାପରେ ତିଥି ହିସାବରେ ପୂଜା କରିବି, ଏ ଯୋଉ ଅରୁଆ ଆରୁଣ ଏ ଯୋଉ ପୁରା ନିରାମିଷ ଭୋଜନ ପ୍ରସାଦ ସେବନ କରିକି ସେସବୁ ଠାକୁରଙ୍କୁ ଚିନ୍ତନ କରିକି, ଆଉ ଭଗବାନଙ୍କର ଅଙ୍ଗଟା କେମିତି, ରୂପଟା କେମିତି, ତୁମେ କ'ଣ ପେନ୍ସିଲ୍ ଆର୍ଟ କରିକି ଆଣିଦେବ ନା କ'ଣ? ସେ ଭଗବାନ ନିଜେ ତୁମେ ତୁମେ କାର୍ଯ୍ୟ କରିଛ ଜଗନ୍ନାଥ, ଘର କବାଟ ବନ୍ଦ ହେଲା ସେ ବୁଢା ଆସିଲେ ଆଉ କ'ଣ ପଡ଼ୁନାହାନ୍ତି, ସେ ତାକୁ କିଏ ଖୋଳିବ? ସେ ନିଜେ ତାକୁ ଖୋଳିଦେବ ନା କ'ଣ? କାଠ ହେଇଛନ୍ତି ତୁମେ ଖୋଳିଦେବ, ରୂପ କରିଦେବ, ତାଙ୍କ ରୂପଟା କିଏ ଦେଖିଛି? ତାଙ୍କ ସେ କହିଲେ ମୁଁ ଜଗନ୍ନାଥ ରୂପରେ ଆଭ୍ରି ଭାବି ଇନ୍ଦ୍ର ଦମନ କହିଲି, ଇନ୍ଦ୍ର ମୁଁ ଦେଖିଥିଲି ଜଗନ୍ନାଥ ରୂପଟା, ସେ ନିଜେ ପ୍ରକାଶ ବିଗ୍ରହ ରୂପ, ବିଗ୍ରହ ସବୁ ପ୍ରାଚୀନ କାଳର ବିଗ୍ରହ ଯୋଉ ଦେଖ ଏତେ ସୁନ୍ଦର, କାହିଁକି ଯିଏ ତିଆରି କରୁଥିଲେ ଆଉ ଯିଏ ମନ୍ଦିର କରୁଥିଲେ ସେମାନେ ଏତେ ଭଗବାନଙ୍କ ଶରଣ ଯାଇଥିଲେ, ଭଗବାନ ନିଜେ ସୁନ୍ଦର ହେଇକି ପ୍ରକଟ ହେଇଥିଲେ, ପ୍ରକାଶ ହେଉଥିଲେ ତାଙ୍କ ଦ୍ୱାରା। ଆଜିକାଲି କ'ଣ ପଇସା ପାଇଁ ଏଗୁଡ଼ ଅର୍ଡର ଦିଆହଉଛି, ଏ ଅର୍ଡର ଦେଲୁ ଭାଇ ଗୋଟେ ବିଗ୍ରହ କରିଦେଲେ, ଦିଆ ଫଟୋ ଦିଅ ତାଙ୍କୁ ସିଧା ଖୋଳି ଦେଇପାର, ସେ ଗୁଟକା ଯୋଉ ହଉଥିବ ତାର ଠାକୁର ହେଲା କ'ଣ କ'ଣ ନାହିଁ କ'ଣ ଦରକାର, ସେ କାହିଁ ଏତେ କଥା ଚିନ୍ତା କରିବେ? ଗୋଟେ ଲୋକ ତାର ମନ୍ଦିର ତିଆରି କରୁଛି, ମନ୍ଦିର ତିଆରି କରିକି ପାଖରେ ସେ ଗୋଟେ ଖୋଦି କରୁଛି, କିଏ ବଢେଇ ଖୋଦି କରୁଛି, ଖୋଦି କରୁଛି, ଖୋଦି ଗଲା ଆଉ ଗୋଟେ ଲୋକ ଗଲା ବୁଲିବା। ଦେଖ ଯୋଉମାନେ ଭଗବାନଙ୍କ ଶରଣାଗତ ହେଇଥାନ୍ତି ତାଙ୍କ କାର୍ଯ୍ୟ ଗୁଡା କେମିତି, ସେମାନେ ସବୁବେଳେ ଏଇଟା ଜାଣନ୍ତି ଯେ ମୋର ପ୍ରତ୍ୟେକ କାର୍ଯ୍ୟ ଭଗବାନ ଦେଖୁଛନ୍ତି, ଅହଂକାର ଭାବନା ତାଙ୍କର ନଥାଏ। ତେଣୁ ସେ ଯେତେବେଳେ ପଥର ଖୋଦି କରୁଛନ୍ତି, ସେ ଲୋକଟା ଗଲା, ଏ ଲୋକଟା ଯାଇ ପଚାରିଲା, ଭାଇ ଏଇଟା କ'ଣ ଖୋଦି କରୁଛୁ? ଆମ ବିଗ୍ରହଟା, ଠାକୁରଙ୍କର ବିଗ୍ରହ ତିଆରି କରୁଛୁ। ଆଚ୍ଛା, ଯେମିତିକା ବିଗ୍ରହଟା ତିଆରି କରୁଛୁ, ପାଖରେ ତ ଗୋଟେ ସେଇଭଳିଆ ବିଗ୍ରହ ଅଛି, ଆଉ ଗୋଟେ ତିଆରି କରିବା କ'ଣ ଦରକାର? ସେ ଯୋଉ ତିଆରି କରୁଛି ପାଖରେ ସେଇଭଳିଆ ଗୋଟେ ବିଗ୍ରହ ରହିଛି, କହିଲା ଆଚ୍ଛା ତୁମର ତ ଏଇଠି ବିଗ୍ରହଟା ରହିଛି ଆଉ ଏଇ ପାଖରେ ପୁଣି ସେଇଭଳିଆ ଗୋଟେ ବିଗ୍ରହ ଆଉ ତିଆରି କରିବା କ'ଣ ଦରକାର? ଗୋଟେ ମନ୍ଦିର ଗୋଟେ ବିଗ୍ରହ, କୃଷ୍ଣ ବିଗ୍ରହ ହବ, କହିଲା ନା ଏଇ ବିଗ୍ରହ ସବୁ ଭଲ ଅଛି, କିନ୍ତୁ ମୁଁ ତ ନାକଟା ଖୋଦେଇ କରୁଥିଲି, ନାକଟା ଟିକେ ଫାଟିଗଲା, କହିଲା ଦେଖ ନାକ ଗୋଟେ କ୍ରାକ୍, ସବୁ ପଥର କ'ଣ ଅଛି, ସବୁ ପଥର ତେଲ ଖୋଦେଇ ହୁଏ, କାଠ ତେଲ ଖୋଦେଇ ହୁଏ, ତାର ସବୁ ଶିରା ଥାଏ, ପଥର ଶିରା ସବୁ ଅଛି ପଥର, ଯେ ଓପୋଜିଟ୍ ଶିରାରେ ତୁମେ ଯେ ନ ଜାଣିଥିବେ ସେ ମାରିଦେବ, ସେ ଫାଟି ପଳେଇବ, କାଠ ବି ସେଇଭଳିଆ, ସେ ଲାଇନ ଦେଖିକି କାଟିବ ଖୋଦେଇ କରି। ସେ କହିଲା ଏମିତି ଆଉ ତ ନାକ ତା ଯେତେବେଳେ ଖୋଦେଇ କରୁଥିଲି ବାଜିଗଲା, ବାଜିଗଲା ପରେ ସେ ଗୋଟେ ତାକୁ ହେଇଯାଇଛି ଆଉ। ବୋଲେ ଏଇଟା ଗୋଟେ କଥା, ତା କେତେ ଫୁଟ ଉଚ୍ଚରେ ବସିବ? 100 ଫୁଟ ଉଚ୍ଚରେ ବସିବ ସେ ବିଗ୍ରହ, ମାନେ କ'ଣ ବୁଝିପାରୁଛନ୍ତି? ପୂଜା ବିଗ୍ରହ ନୁହନ୍ତି, ମାନେ କୋଉଠି ପାର୍ଶ୍ଵ ଦେବତା ହେବେ କି କୋଉ ସାଇଡ଼ରେ ରହିବେ, କହିବେ 100 ଫୁଟ ଉପରେ। ଆଚ୍ଛା 100 ଫୁଟ ଉପରେ ବସିବେ ଠାକୁର, ତାଙ୍କ ନାକ ଟିକେ ତାକୁ ହେଇଯାଇଛି, କିଏ ଦେଖିବ? ତୁମେ ତ ଜାଣିଛ ନାଇଁ, ସେଟାକୁ ବିକ୍ରି ତୁମର ବିକ୍ରି କରିବା ତା କରିବ ଲୋକ, ସେ ବିଗ୍ରହଟା ଦେଇ ଦେଇଥାନ, ପୁଣି ଆଉ ଗୋଟେ କାହିଁ କ୍ଷତି କରୁଛ, କ'ଣ କ'ଣ ଲାଭ ଅଛି ଏଥର ତୁମର? ସେଥିରେ ଏଇ କଥାଟା କହିଲା, ଇଏ ଯୋଉ ଖୋଦେଇ କରିବା ଲୋକ ହସିଲା, କହିଲା ବାହାର ଲୋକ ସିନା କିଛି ଜାଣିପାରିବେନି, କିନ୍ତୁ କୃଷ୍ଣ ଜାଣିବେ, ସିଏ ତ ଜାଣିପାରିବ ଏ ଲୋକଟା ମତେ ଠକିଦେଲା, ଦେଖ ମୋ ନାକ ଭଟ୍ଟା ମତେ ଦେଇଦେଲା। ଅଲଗା ଲୋକ 100 ଫୁଟ ଉଚ୍ଚରେ ବସିଲେ କେହି ଜାଣିପାରିବେନି ବିଗ୍ରହର ନାକ କୋଉଠି 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 କଣା ରହିଛି ବା କୋଉଠି କ୍ରାକ୍ କରିଛି, ଭଗବାନ ତ ଜାଣିପାରିବେ, ସିଏ ଲୋକଟି ଜାଣିଦେଲା। ଆରେ ଇଏ ହିଁ ପ୍ରକୃତରେ ଭଗବାନଙ୍କୁ ଜାଣି, ଇଏ ଯୋଉ କାମ ଭାବୁଥିଲେ ଗୋଟେ ବଢେଇ ନା, ଇଏ ଗୋଟେ ମିସ୍ତ୍ରୀ, ପ୍ରସ୍ତର ମିସ୍ତ୍ରୀ, ପ୍ରକୃତରେ ପ୍ରସ୍ତର ମିସ୍ତ୍ରୀ, ଇଏ ହେଉଛି ପ୍ରକୃତରେ ଭଗବାନଙ୍କର ଭକ୍ତ। ନହେଲେ ଏତେ ଟଙ୍କା ଆପଣ ଆଗରୁ ସବୁ କ'ଣ ହଉଥିଲା? ଆପଣ ଅର୍ଡର ଦେଇଛନ୍ତି, ଯଦି ବିଗ୍ରହଟା ତାର ଫାଟିଗଲା ଦାୟୀ କିଏ? ମିସ୍ତ୍ରୀ ଦାୟୀ, ତାର ଗଲା ଲସ୍, ଗୋଟେ ଗୋଟେ ବିଗ୍ରହ ତିଆରି କରିବା ପାଇଁ କେତେ ଦିନ, କେତେ ସମୟ ଲାଗିବ? ବହୁତ ସମୟ ଲାଗିବ, ତା ସେ ଦିନ ବେଷ୍ଟ ଚାଲିବ, ନାକ ଟିକେ ଫାଟି ଯାଇଛି, ସେ କଣ ଏ ବିଗ୍ରହ ହୋଇ ଆଉ ଗୋଟେ ଖୋଦେଇ କରୁଛି ନା, କେହି ନ ଜାଣିଲେ ଭଗବାନ ଜାଣୁନାହାନ୍ତି। ଇଏ ହେଲା ଚେତନା ସ୍ତରର ପାର୍ଥକ୍ୟ। ଆମେ ହେଲେ କଣ କରିବା, ଅଠା ମାରିଦେଇକି ଅଠା ମାରିଦେ, ସେ କଳା ରଙ୍ଗ ଆଜିକାଲି ଭଲରେ କଳା ରଙ୍ଗ ଟିକେ ମାରିଦିଅ, ଅଠା ମାରିଦିଅ, ଏମିତି ବିଗ୍ରହ ସବୁ କରୁଛନ୍ତି, ଯେତେ ବିଗ୍ରହ ସବୁ ପ୍ରାୟ ଏତିକା, ଏମିତି ଅଠା ମାରିଦେବେ, କଳା ରଙ୍ଗ ଟିକେ ମାରିଦେଇକି ତାକୁ ପୋଲିସ ଆଜିକାଲି ଅଠା ସବୁ ବାହାରିଲାଣି, ସେ ମୁଣ୍ଡ କରି ପକେଇ ଦେଇକି ମାର୍ବଲ ମୁଣ୍ଡ ଘସି ଘାସି ଦେଇକି ଫେରେ, ସିଏ ମୂଲିଆ ମୁଣ୍ଡ ମୂଲିଆ କାମ କରୁଛି। ସେ କହିଲେ ନାଇଁ ନାଇଁ, ନାକଟା କଣା ଫାଟିଗଲା ବା ଯାହା ହେଇଗଲା, କେହି ନ ଜାଣିଲେ ଏଇ ଭଗବାନ ଜାଣୁଛନ୍ତି, ଫକେନି କି? ଏସବୁ ଚେତନା ସ୍ତରର କଥା, କର୍ମ ସମସ୍ତେ କରୁଛନ୍ତି, ଭକ୍ତ କର୍ମ କରୁଛି, ଅଭକ୍ତ କର୍ମ କରୁଛି, କିନ୍ତୁ ଅଭକ୍ତ ସବୁବେଳେ ନିଜକୁ କର୍ତ୍ତା ବୋଲି ଭାବୁଛି, ମୁଁ ସବୁ କରୁଛି, ଏ ଦୁର୍ଯ୍ୟୋଧନ ଭଳିଆ, ସେଥିପାଇଁ ତା ଜୀବନର ସମସ୍ୟା। ପାଣ୍ଡବମାନେ ସବୁବେଳେ ଭାବୁଥିଲେ ଭଗବାନଙ୍କ ଦ୍ୱାରା ହିଁ ସବୁ ହେଉଛି, ଏଇ ଗୋଟିଏ ଜିନିଷ ପାଇଁ ଆମେ ଭକ୍ତ। ପ୍ରଭୁଦେଶୀ କଥା ଲେଖିଲି, ଯେଉଁ ଲୋକ ଭୌତିକ ଚେତନାରେ ଅଛି ସେ ମିଥ୍ୟାଙ୍କର ଅସବୃତ୍ତି ଭାବୁଛି ଯେ ସେ ହେଉଛି କର୍ତ୍ତା। ସେ ଏହା ଜାଣେ ନାହିଁ ଯେ ଏ ଶରୀର ଭୂତ ପ୍ରକୃତିରୁ ଜାତ। ଭୂତ ପ୍ରକୃତି ଭଗବାନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରେ। ଶରୀରଟା କୋଉଠୁ ଜାତ ହେଇଛି? ଭୂତ ପ୍ରକୃତି। ଭୂତ ପ୍ରକୃତି କାହା ଅଧୀନରେ କାର୍ଯ୍ୟ କରୁଛି? ଭଗବାନଙ୍କ। ଅଲଟିମେଟ୍ ସାଂସନିକ ଅଥରିଟି ବା ଅନ୍ତିମ କର୍ତ୍ତା ହେଲେ କିଏ? ଏଇଟା ଏଇଟାକୁ ଗୋଟେ ଯିବ ବୁଝିପାରନ୍ତି। ଭୌତିକ ଚେତନାର ଥିବା ବ୍ୟକ୍ତିର ଏ ଜ୍ଞାନ ନାହିଁ, ଏ ଜ୍ଞାନ ନାହିଁ ଯେ ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କର ଭୌତିକ ଚେତନାର ଥିବା ବ୍ୟକ୍ତିର ଏ ଜ୍ଞାନ ନାହିଁ ଯେ ସେ ପୂର୍ଣ୍ଣ ରୂପେ କୃଷ୍ଣଙ୍କର ନିୟନ୍ତ୍ରଣାଧୀନ ଅଛି। ଯେଉଁ ବ୍ୟକ୍ତି ମିଥ୍ୟାଙ୍କର ବଶବର୍ତ୍ତୀ ସେ ଭାବେ ଯେ ସେ ସବୁ କରୁଛି ଏବଂ ସେଥିପାଇଁ ସେ ବାହାଦୁରୀ ମଧ୍ୟ ଦେଉଛି। ଏହା ହେଉଛି ତାର ଅଜ୍ଞତାର ଲକ୍ଷ୍ୟ। ଗୋଟେ ଅଜ୍ଞ ବ୍ୟକ୍ତିର ଏଟା ହେଉଛି ଲକ୍ଷ୍ୟ। ସେ କଣ ଭାବେ? ମୁଁ ସବୁ କରୁଛି ଏବଂ ବାହାଦୁରୀ ମଣିଷର ଏଇ ମିଥ୍ୟା ଅହଙ୍କାର ଯୋଉ ରହିଛି ଏଇଟା ହଉଛି ଏଇ ମିଥ୍ୟା ଅହଙ୍କାର ଜୀବନ ଶରଣାଗତିରେ ସବୁଠୁ ବଡ ବାଧା। ଆମେ ଭକ୍ତ ହେଲା ପରେ ବି ଆମର ଯେତିକି ପରସେଣ୍ଟରେ ଅହଙ୍କାର ରହିବ ଆମ ଭଜନ ସେତିକି ପରସେଣ୍ଟରେ ବାଧା। ଭଗବାନ ପାଖ ତୁମେ ଶରଣରେ ଯାଇପାରିବ? ଭଗବାନ ଯୋଗରେ ସର୍ବଧର୍ମାନ ପରିତ୍ୟଜ୍ୟ, ସର୍ବଧର୍ମାନ ପରିତ୍ୟଜ୍ୟ ନା, ତାମାନେ କଣ ଶହେ ଭାଗ ତୁମର ଅହଙ୍କାର ନଥିବା ଶହେରୁ ଶହେ ଭାଗ, ତାପରେ ତୁମେ ଶୁଦ୍ଧ ଭକ୍ତ ହେଇଗଲେ। ସବୁ ଭଗବାନଙ୍କ ଇଚ୍ଛାରେ ହଉଛି, ଏଇଟା ତୁମକୁ ଜାଣିବାକୁ ପଡିବ। ତାହାକୁ ସୁଖ ଦୁଃଖର କାରଣ ବୋଲି ଭାବିବ, ଏ ସବୁ ଭକ୍ତ ଭଙ୍କ ଇଚ୍ଛା ରହୁଛି। ଏଇଟା ଯିଏ ଜାଣିପାରିବ ସେ ଯାଇକି ଶୁଦ୍ଧ ଭକ୍ତି ସ୍ଥିତିକି ଯାଇପାରିବ। ଆଉ ତୁମେ ଶରଣ ଭଗବାନଙ୍କ ଯଦି ଶରଣାଗତ ନ ହବ, ତାପରେ ପ୍ରବାଦ ଦେଖୁଛନ୍ତି ସେ ଏ କଥା ଜାଣେ ନାହିଁ ଯେ ପରପୁରୁଷ ଭଗବାନଙ୍କର ନିର୍ଦ୍ଦେଶରେ ଭୂତ ପ୍ରକୃତି ତାର ସ୍ଥୂଳ ଓ ସୂକ୍ଷ୍ମ ସ୍ୱରୂପ ତିଆରି କରୁଛି ଏବଂ ସେଥିପାଇଁ ତାର ସମସ୍ତ ଶାରୀରିକ ଓ ମାନସିକ କୃଷ୍ଣ ଚେତନା ଓ କୃଷ୍ଣ ସେବାରେ ପର୍ଯ୍ୟବେସିତ ହେବା ଉଚିତ। ଏ ସ୍ଥୂଳ ଶରୀର ଆଉ ସୂକ୍ଷ୍ମ ଶରୀର ଦୁଇଟା ଭୂତ ପ୍ରକୃତି ସେବାରେ ତିଆରି ହେଇଛି। ବାହାର ଶରୀରଟା କଣ ରହିଛି? ସ୍ଥୂଳ ଶରୀର, ଏଥିରେ କଣ ରହିଲା? ପଞ୍ଚମହାଭୂତ ରହିଲେ ନା, ଭୂମି ରହିଲା, ଜଳ ରହିଲା, ବାୟୁ ରହିଲା, ଅଗ୍ନି ରହିଲା, ଆକାଶ ରହିଲା। ଆଉ ସୂକ୍ଷ୍ମ ଶରୀର କଣ ରହିଲା? ମନ, ବୁଦ୍ଧି, ଅହଙ୍କାର। ଆକୁ ତିଆରି କରିଛନ୍ତି କିଏ? ତାଙ୍କ ଅଧୀନରେ ସବୁ ରହିଛି। ତୁମର ମନଟା ତୁମ ଅଧୀନରେ ନାହିଁ। ପିଛା ଭଗବାନ ଯେ ଚାହିଁବେ ସାଙ୍ଗେ ସାଙ୍ଗେ କଣ କରିବେ? ଗୋଟେ ଭଗବାନ ଯେ ଚାହିଁବ ବର୍ତ୍ତମାନ ତୁମେ କଣ କରିଦେବେ? ପାଗଳା କରିବେ? ଗୋଟେ ଲୋକକୁ ପାଗଳା କରିବେ କେତେ ସମୟ ଲାଗିବ? ଗୋଟିଏ କଥାକୁ ସେ ଭୁଲି ପାରିବ, ପାଶ ହେଲେ ପାଗଳା ହେଇଗଲେ ଭଗବାନ ସେ ଗୋଟେ କଥାକୁ ତା ମୁଣ୍ଡକୁ ଦେଇଦେବେ। ସେଇଟାକୁ ଚିନ୍ତା କରି 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 ଦେଖ ମଣିଷ କହୁଛି ମୁଁ ସବୁ କରିଦେବି, ମନଟା କାହା କଣ୍ଟ୍ରୋଲ ଅଛି? ବୁଦ୍ଧିଟା କାହା କଣ୍ଟ୍ରୋଲ ଅଛି? ଅହଙ୍କାରଟା କାହା କଣ୍ଟ୍ରୋଲ ଅଛି? ସବୁ ଭଗବାନଙ୍କ ପାଖରେ ଅଛି। ଭଗବାନ କୃଷ୍ଣ ଚାହିଁବେ ହଁ ପାଟି କରୁଛନ୍ତି ଯେ ଆସିଲେ ପଛେ ବସ ଆଗକୁ ପଳେଇ ଆସ। ଏଇ କଥା ପ୍ରଭୁଜୀ ମହାରାଜ କହୁଛନ୍ତି ଯେ ଭୂତ ପ୍ରକୃତିର ଅଧୀନରେ ଯୋଉ ଜୀବ ଅଛି ସେ ଜାଣିବା ଦରକାର ସୂକ୍ଷ୍ମ ଶରୀର ଆଉ ସ୍ଥୂଳ ଶରୀର ସବୁ ଭୂତ ପ୍ରକୃତି ଦ୍ୱାରା କାର୍ଯ୍ୟ ଚାଲିଛି। ଭୂତ ପ୍ରକୃତି ଭଗବାନଙ୍କ ଅଧୀନରେ ଅଛି, ତେଣୁ ତୁମେ ଯାହା କରିବ ସବୁ କାହା ଅଧୀନରେ କରିଲ? ଭଗବାନଙ୍କ। ଯେମିତି ଜଣେ ଡ୍ରାଇଭିଂ, ଗୋଟେ ଛୋଟ ଉଦାହରଣ ଦେବି, ବର୍ତ୍ତମାନ ଜଣେ ଡ୍ରାଇଭିଂ କରୁଛି, ଡ୍ରାଇଭିଂ ସେ କଣ କରୁଛି? ଶିଖିଛି ନା ନାହିଁ, କିନ୍ତୁ କେଉଁ ଗାଇଡଲାଇନ୍ ହିସାବରେ କରୁଛି? ତା ନିଜ ହିସାବରେ କରୁଛି ନା ଗଭର୍ଣ୍ଣମେଣ୍ଟର ଗାଇଡଲାଇନ୍ ହିସାବରେ କରୁଛି? ବେଲ୍ଟ ଲଗେଇବାକୁ ପଡିବ, ରେଡ୍ ଲାଇଟ୍ ଦେଖିଲା ମାନେ ଗାଡି ରଖିବାକୁ ପଡିବ, 120ରେ ଗାଡି ଚଲେଇବାକୁ ନାଇଁ ହବନି, 120ରେ ଚଲେଇ ପାରିବ ନାହିଁ, 60ରେ ଯୋଉଠି ଯେତିକି ଲେଖା ହେଇଛି ସେଠି ଯେତିକି ଚଲେଇବେ। ଡ୍ରାଇଭର ପାଇଁ ମୁଁ ସ୍ୱତନ୍ତ୍ର ଆଜ୍ଞା ହବ? ତୁମେ ସ୍ୱତନ୍ତ୍ର ନୁହଁ, ତୁମ ପାଇଁ ଏତିକି ଲାଇନ୍ସ ଅଛି। ଦେଖ ମଣିଷ କେତେ ଅଜ୍ଞାନ ରହିଛି, ଗୋଟେ ସାଧାରଣ ଉଦାହରଣ ତୁମେ ବୁଝିପାରିବ, ତୁମେ ସ୍ୱତନ୍ତ୍ର ନୁହଁ। ଆଚ୍ଛା ଗାଡି କିଣିଛ, ଗାଡିଟା ଯୋଉ କିଣିଛ ପଇସା କାହାର? ପଇସା ନିଜର। ପଇସା ତୁମେ ଖର୍ଚ୍ଚ କରୁଛ, ଡ୍ରାଇଭିଂ ଶିଖିଛ, କିନ୍ତୁ ତୁମେ ସତର୍କ ନାହିଁ। ତଥାପି ମଣିଷ ଗୋଟେ ଛୋଟ କଥାରେ ସେ ବୁଝିପାରୁନି ଯେ ମୁଁ କେମିତି ଭଗବାନଙ୍କ କଣ୍ଟ୍ରୋଲରେ ଅଛି। ତୁମେ ପାଠ ପଢିଛ, ତୁମେ ଚାକିରି କରିଛ, ବିବାହ ହେଇଛ, ଧନ ଅଛି, ସବୁ ଅଛି, କିନ୍ତୁ କଣ୍ଟ୍ରୋଲ କାହାର? ଆଜ୍ଞା ନାଇଁ ନାଇଁ, ଆପଣଙ୍କର ପାଠ ପଢିଛନ୍ତି, ଚାକିରି କରିଛନ୍ତି, ସ୍ତ୍ରୀ ଅଛି, ଘରଦ୍ୱାର ସବୁ ଅଛି, କଣ୍ଟ୍ରୋଲ କାହା ହାତରେ ଅଛି? ଭଗବାନଙ୍କ ହାତରେ ଅଛି। ଦେଖନ୍ତୁ, ସ୍ୱାମୀ ସ୍ତ୍ରୀ ସେ ଗୋଟେ ଘରେ ରହିଥିବେ, ଗୋଟେ ସବ୍ଜି ଆଜି ଖରାପ ହେଲା, ଝଗଡା ଲାଗିବ ଯେ ସରିଲା। ଦେଖ ଆଜି ଭଗବାନ ଚାହୁଁଛନ୍ତି ଆଜି କଣ ତ ମୁଣ୍ଡରେ ଭରି କରିଦେବେ, ସ୍ତ୍ରୀ ମୁଣ୍ଡରେ ଲାଗିଲା ଝଗଡା ଲାଗିବ, ଖା ପି କରିବେନି, ପୁରା ସିଧା ଆପ ଘରୁ ଯିବ, ଇଏ ତାର କୁଆଡେ ଯିବ, କେତେ ଦିନ ପରେ ଯିବ, ଟିକେ ତାର ହୋଇଯିବ, ଗୋଟେ ପରେ ସବ୍ଜି ସବ୍ଜି କାହିଁକି ଭଲ ହେଲା? ମଣିଷ କହୁଛି ମୁଁ ସବୁ କରୁଛି, ତୁମେ କଣ କରୁଛ? ଯେମିତି ଗୋଟେ ଡ୍ରାଇଭର ସେ ଡ୍ରାଇଭିଂ ଶିଖିଛି, ରୋଡ ଭଲ ଅଛି, ଗାଡି ପଇସା ଦେଇ କିଣିଛି, କିନ୍ତୁ ତାକୁ ସିଟ୍ ବେଲ୍ଟ ଲଗେଇବାକୁ ପଡିବ, ଇଣ୍ଡିକେଟର ଦବାକୁ ପଡିବ, ଲାଇଟ ଦବାକୁ ପଡିବ, ସ୍ପିଡ୍ ମାନିବାକୁ ପଡିବ, ଗାଡିର ହର୍ନ ରଖିବାକୁ ପଡିବ, ବ୍ୟାକ୍ ଲାଇଟ ଠିକ୍ ରହିବାକୁ ପଡିବ, ପୁଲିସ ଯେତେବେଳେ ହାତ ଟେକିଲା ରହିବାକୁ ପଡିବ, ଏତିକି ନିୟମ। କିନ୍ତୁ ସେ କଣ ହଉଛି, ମୁଁ ହଉଛି ଗାଡିର ଗାଡିର ତାର କିଛି କଣ୍ଟ୍ରୋଲ ନାହିଁ। ଆଚ୍ଛା ଗାଡି ଖରାପ ହେଲେ କଣ କରିବ? ସେ କହୁନି ମୁଁ ମାଲିକ, ମୁଁ ସଜେଇବି, ଫୁଟବଲ ହବ ଗ୍ୟାରେଜ ଦେଖ। କିନ୍ତୁ କେବଳ ଓନର କଣ ଲେଖା ହେଇଯିବ ଗାଡି ଖାତାରେ? ଓନର ଗାଡିର ମାଲିକ ହଉଛି, ଏଇଟା ଦେଖି ଖାଲି ଖୁସି ଲାଗୁଛି, କଣ ହଉଛି ଗାଡି ମାଲିକ। ପଙ୍କ୍ଚର ହେଇଗଲା ଗାଡି, ସେଇଠି ହବ, ଆଉ ଗୋଟେ କିଛି ଯାଇପାରିବନି। ମଣିଷ ଯାହା, ମଣିଷର ଜୀବନଟା ଯାହା, ଗୋଟେ ଗାଡି ହେଇଗଲା। ତୁମେ ସବୁ କରିଛ, କିନ୍ତୁ ଗାଡି ସବୁବେଳେ ସବୁବେଳେ ତୁମେ ଟିକେ ଭୁଲ କରିବ, ଯେତେ ଟିକେ ନିୟମ ଭାଙ୍ଗିବ ସବୁବେଳେ ଗାଡି ଉଦାହରଣ ଦିଆ ହେବ, ତୁମେ ଦେଖିପାରୁଛ, କଣ ଦେଖିପାରୁଛ? ଲାଇଟ ଅଛି, ସ୍ପିଡ ଲେଖା ହେଇଛି, ବେଲ୍ଟ ଅଛି, ଏଠି ଭଗବାନଙ୍କ ନିୟମ ଯୋଉଟା ତୁମେ ଭାଙ୍ଗୁଛ, ତୁମକୁ କେହି ଚାହୁଁଛ, କେହି କେହି ଜାଣୁନାହାନ୍ତି, କେହି ଦେଖୁନାହାନ୍ତି। ନାଇଁ 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 ନାଇଁ, ଏ ବିଦେଶ ମାନଙ୍କରେ ଯେମିତିକା ବର୍ତ୍ତମାନ ଆମର ସେ ବିଦେଶ ଉଦାହରଣ ବୁଝିପାରେ, ଏଠି କଣ ପୋଲିସ ଠିଆ ହଉଛି, ଲାଇଟ ଅଛି, ସବୁ ଜିନିଷ ଅଛି, ସେଠି ସବୁ କ୍ୟାମେରା ଲାଗିଛି। ବିଦେଶରେ ଯେତେ ରୋଡ ସବୁଆଡେ କ୍ୟାମେରା, ଯେତେ ରାସ୍ତା ହେଇଛି ସବୁଆଡେ କ୍ୟାମେରା ଲାଗିଛି। ତୁମେ କେଉଁଠି ଅଧିକା ଚଲେଇଦେଲ, ତୁମକୁ ପୋଲିସ କିଛି କହିବେ, ତୁମ ଘରକୁ ପଳେଇବ କଣ? ବର୍ତ୍ତମାନ ସେଇଭଳିଆ ତୁମେ ଯେଉଁଠି ଭଗବାନଙ୍କ ନିୟମ ଭାଙ୍ଗିଲ, ତୁମକୁ କେହି କିଛି କହିବେନି। ତୁମେ କେଉଁଠି କେଉଁଠି ଭୁଲ କଲ, ଭଗବାନଙ୍କ ନିୟମ ମାନୁନ, କଣ କରୁନ, ଭଗବାନ କିଛି କହୁଛନ୍ତି? ତୁମକୁ କିଛି କହିବେ, ବିଲ୍ ଆସିକି ପହଞ୍ଚିବ। ଏ ଦଣ୍ଡ ଆସିକି ଶାରୀରିକ ଦଣ୍ଡ, ମାନସିକ ଦଣ୍ଡ, ବିଶ୍ୱାସୀ ଦଣ୍ଡ ପହଞ୍ଚିବ। ହଠାତ୍ କିଛି ନାହିଁ, ଗୋଟେ ତୁମର ମାନସିକ ଦଣ୍ଡ ପଡୁଛି, ଶାରୀରିକ ଦଣ୍ଡ ପଡୁଛି, କାହିଁକି ଗୋଟା ହଉଛି? ତୁମେ ଏଥିରେ ବୁଝିବା ଦରକାର, ମୁଁ ଭଗବାନଙ୍କର ନିୟମକୁ ନିୟମଟା ମାନିନି ବୋଲି ମୋତେ ଦଣ୍ଡ ମିଳିଛି, ଆଉ କିଛି ନାହିଁ। ମଣିଷ ଯେତେବେଳେ ଭଗବାନଙ୍କ ନିୟମକୁ ଭୁଲିଯିବ, ତାକୁ ଦଣ୍ଡ ମିଳିବ। ଆଉ ମଣିଷ କେବଳ ଭଗବାନଙ୍କୁ ଡାକିଲେ, ତାଙ୍କର ସ୍ମରଣ କଲେ ହିଁ ତାଙ୍କର ସବୁବେଳେ, ଏଠୁ କହିଲେ ପ୍ରତାପ ମହାରାଷ୍ଟ୍ର କଥା, ସ୍ଥୂଳ ଆଉ ସୂକ୍ଷ୍ମ ଶରୀର ଭୂତ ପ୍ରକୃତି ଦ୍ୱାରା ନିର୍ମିତ ହୋଇଛି, ଆଉ ଭୂତ ପ୍ରକୃତି ଭଗବାନଙ୍କ ଅଧୀନରେ ଅଛି। ତେଣୁ ଆମେ ଡାଇରେକ୍ଟ କଣ୍ଟ୍ରୋଲ ନ କଲେ ବି, ନ ଭାଙ୍ଗିଲେ ବି, ଇନଡାଇରେକ୍ଟଲି ଆମେ ଭଗବାନଙ୍କ ଦ୍ୱାରା କଣ୍ଟ୍ରୋଲ ହେଉଛି। ଆମେ ଆମର କୌଣସି ସ୍ୱତନ୍ତ୍ରତା ନାହିଁ, ତୁମେ କିଛି ନଥିବ। ତୁମେ ଗୋଟେ ଗୋଟେ ଲୋକଙ୍କୁ ଦେଖ, ତାଙ୍କର ସବୁ କିଛି ତ ତା ମନ ଭଲ ଲାଗୁନି, ତା ସବୁ ଅଛି, ଟଙ୍କା ଅଛି, ପଇସା ଅଛି, ଘର ଅଛି, ସବୁ ଅଛି, ତା ମନ ଭଲ ଲାଗୁନି, ତା ମନରେ ଶାନ୍ତି କଣ, କାହିଁକି ଶାନ୍ତି ନାହିଁ, କଣ ଶାନ୍ତି ନାହିଁ, ତାର କାହା ଆପଣ କିଛି ବୁଝିପାରିବେନି। ତାଙ୍କୁ ପଚାରନ୍ତୁ, ଆପଣ କଣ ଅଭାବ ଅଛି? କାହିଁକି କିଛି ଅଭାବ ନାହିଁ। ଗୋଟେ ଗୋଟେ ଲୋକ ଦେଖିବେ ମୋତେ ଆଶ୍ଚର୍ଯ୍ୟ ଲାଗେ, ତାଙ୍କ ବୟସ ହେଇଗଲାଣି, ଯିବା ବୟସ ହେଇଗଲାଣି, ମୋ ପୁଅଟା ଭଲ ପୁଅଟା ନୁହେଁ, ମଣିଷ ହେଇଗଲା, ଏଇଟା ଚିନ୍ତା କରିକି ତାଙ୍କ ଜୀବନ, ମୋ ପୁଅଟା ଖରାପ ହେଇଗଲା। ତୁମର ଯିବା ବୟସ ହେଇଗଲା, ତୁମେ ତୁମ କଥା ଚିନ୍ତା କର, କିନ୍ତୁ ସେ ପୁଅ କଥା ଚିନ୍ତା କରିଦେଉଛି। ଆଚ୍ଛା ତୁମେ କରିପାରିବ କଣ? ତୁମ କଣ୍ଟ୍ରୋଲ କିଛି ଅଛି? କିଛି କଣ୍ଟ୍ରୋଲ ଗୋଟେ ଅଜ୍ଞାନତା ମଣିଷ କେମିତି ହାରିଛି, ସେ ଭାବୁଛି ମୋ ଦ୍ୱାରା ସବୁକିଛି କଣ୍ଟ୍ରୋଲ ହବ, ମୋ ପୁଅଟାକୁ ହିଁ ମୁଁ ମଣିଷ କରିବି, ମୁଁ ଭଲ ଜାଗାରେ ବାହା କରିବି, ମୁଁ ଗୋଟେ ଭଲ ଚାକିରି ଦେବି, ମୁଁ ତ ସବୁ କରିବି। ଆଉ ଭଗବାନ ପୋଷ୍ଟଟା କେବଳ, ଭଗବାନ କେବଳ ପୋଷ୍ଟରେ ବସିବେ, କିନ୍ତୁ ମୁଁ ସବୁ କରିବି। ମଣିଷର ବୁଦ୍ଧିଟା ହଉଛି ଏୟା, ମଣିଷ ବର୍ତ୍ତମାନ ବୁଦ୍ଧିଟା କଣ ଏୟା ଧରିଛି, ମୋ ପିଲା ପାଇଁ ମୁଁ ସବୁ କରିଦେବି, ମୋ ଝିଅର ବାହାର କରିବି, ପୁଅର ବାହାର କରିବି, ମୁଁ ସବୁ ଘର କରିଦେଲି, ମୁଁ ସବୁ କରିବି, ମୁଁ ସବୁ କରିଛି। ଆଉ ତୁ ତ ସବୁ କଲେ ତୁ ଭଗବାନ ବସ ବର୍ତ୍ତମାନ ଇଏ ବୋକାମି। ଯେଉଁମାନେ ନିଜର ବୁଦ୍ଧି ଦ୍ଵାରା ଏସବୁ କାର୍ଯ୍ୟ କରନ୍ତି ସେମାନଙ୍କର ଏଇଭଳି କ୍ଷତି ହୁଏ। ଏଠି ପ୍ରଭୁ କଥା ଲେଖିଲେ, ଅଜ୍ଞ ବ୍ୟକ୍ତି ଏ କଥା ଭୁଲି ଯାଉଛି ଯେ ପରମ ପୁରୁଷ ଭଗବାନ ହେଉଛନ୍ତି ଋଷିକେଶ, ଅର୍ଥାତ୍ ସେ ହେଉଛନ୍ତି ଜଡ଼େନ୍ଦ୍ରିୟ ମାନଙ୍କର ପ୍ରଭୁ। ଭଗବାନ କୃଷ୍ଣଙ୍କର ଗୋଟେ ନାମ ହେଲା ଋଷିକେଶ, ସବୁ ଇନ୍ଦ୍ରିୟ ମାନଙ୍କର ସେ ହେଉଛନ୍ତି ମାଲିକ। ବସନ୍ତ ବସନ୍ତ ପାଟି କରୁ ବସନ୍ତ। ସେ ଭଗବାନ ଯେହେତୁ ଋଷିକେଶ, ଋଷିକ ଇସ, ତୁମେ ମଣିଷ ଯୋଉ କହୁଛ ମୁଁ କରୁଛି, ମୁଁ ଚାଲୁଛି, ମୁଁ ଖାଉଛି, ତୁମେ କିଛି କରୁନ। ତୁମ ଶରୀରରେ ଯେମିତି ଗୋଟେ ମୋବାଇଲର ଖୋଳ ଦେଖିଛ ନା, ମୋବାଇଲର ଖୋଳଟା ଦେଖିଛ, ଟିଭିର କଭରଟା ଦେଖିଛ, ଏଇ ପାଟି କରିନି ବସ ଚୁପିଣି ବସ, ଟିଭିର କଭରଟା ଉପରେ ଅଛି, ସୁନ୍ଦରଟା କୋଉଟା ବାହାରଟା ସୁନ୍ଦରଟା, ଆଉ ଭିତରଟା ଖୋଲିଦେଲେ କଣ ଅଛି ଭିତରେ, କଣ କଣ ଲାଗିଛି ସବୁ, ଏ ଯୋଉ ଚିପ୍ ସବୁ ଲାଗିଛି ସବୁ ହେଇଛି, ଭିତରେ ଦେଖିବା ଭଲ କି ଉପରଟା ସବୁ ସେଟ୍ ହେଇଛି, କଣ୍ଟ୍ରୋଲ କାହା ଦ୍ଵାରା ହଉଛି? ଜଣେ ଯାଇକି ଟିଭିଟା ନ ଚାଲିଲେ ଜଣେ ଯାଇକି ମାରିବ ସେ ଗ୍ଲାସ, ଲ୍ୟାପଟପ୍ ନ ଚାଲୁଛି ତା ଗ୍ଲାସକୁ ମାରିବ, ତା ସ୍କ୍ରିନ୍ ମାରିବ, ତୁ କାହିଁ ଚାଲୁ? ସେ ତାର କଣ ଦୋଷ? ସେ କିଛି କରୁନି, ସେ କଣ କରୁଛି? ସେ ଖାଲି ରିଫ୍ଲେକ୍ଟ କରୁଛି, ପ୍ରତିଫଳିତ କରୁଛି, ଭିତରେ କଣ ଅଛି ମେସିନ ଅଛି। ତୁମେ ଯୋଉ ଦେଖାଯାଉଛ ମଣିଷଟା ତୁମଠାରୁ ଖୋଳପାଟା, ତୁମଟା ଖୋଳପା ଏ ପିନ୍ଧିଦେଇ କଣ ଗୋରା, ଆମ ଗୋରା କିଏ କଳା କିଏ ଭଲ ଡ୍ରେସ, କିଏ କଳା ଡ୍ରେସ ପିନ୍ଧ, ଛାଉଳି ଛାଉଳିଆ ଡ୍ରେସ ପିନ୍ଧ, ଯାହା ତୁମେ ପିନ୍ଧ ଏଟା ତୁମର ଖୋଳପାଟା। ତୁମ ଭିତରେ କଣ ଅଛି? ଭିତରେ ମେସିନ ଅଛି, ମେସିନ ଗୋଟେ ଦୁଇ ପ୍ରକାର ଅଛି, ଏ ଡକ୍ଟର ଚିରି ଦେଉଛି ତୁମ ଶରୀରଟା, କଣ କରୁଛି ଅପରେସନ କରୁଛି, ଅପରେସନ କରି ତାକୁ କହିଲେ ମନଟା କୋଉଠି ବାହାର କରିବ, ତାକୁ ସେ ମନଟା କାହାକୁ କୋଉଠି, ଯାହା ମନ ପାଗଳ ହେଇଯାଉଛି, ତୋ ମନଟା ପାଗଳ ହେଇଗଲା, ସେ ପାଗଳ ମନଟା ବାହାର କରିବୁ, ଆଉ ଗୋଟେ ମନ ଭର୍ତ୍ତି କରୁ। ଇନ୍ଦ୍ରିୟ କୋଉଠି ଅଛି ଦେଖିବା, ଜଣେ ବହୁତ ରାଗୁଛି, ଜଣଙ୍କର ବହୁତ କ୍ରୋଧ ଆସୁଛି, ତାକୁ କେମିତି ଅଟକିବ? ଡକ୍ଟର କହିଲେ ଦେଖିବା ସେ କଣ କରିବ, ସିଏ ତୁମେ ଭିତରେ ଚିନ୍ତା କଣ ଫଳ ମୂତ୍ର କଫ ବାତ ପିତ ଏଇଟା ତୁମେ ଦେଖିଦେଉଛି, ସୂକ୍ଷ୍ମ ଏଲିମେଣ୍ଟସ ଗୁଡା ରହିଛି ଯୋଉ ଇନ୍ଦ୍ରିୟ ଗୁଡାକ ସେଗୁଡା ଦେହଟାକୁ ଚଳୁଛି। ଯେମିତି ଟିଭିର କଭରଟା କଣ ସୁନ୍ଦର, କିନ୍ତୁ ସେ ଟିଭିର କଭରଟାକୁ ତୁମେ ମନା କରି ଯାହା କର ସେଥିରେ କିଛି ହେଇପାରେ, ତା ଭିତରେ ଯାହା ଅଛି ସେଇ ମେସିନ୍ ଦ୍ଵାରା ହିଁ ଟିଭିଟାକୁ ରିଫ୍ଲେକ୍ଟ କରୁଛି। ମଣିଷର ଯୋଉ ଭଲ ମନ୍ଦଟା ଆମେ ଦେଖୁଛେ, ଇଏ ଭଲ ମଣିଷଟା ଇଏ ଖରାପ ମଣିଷଟା ଆସୁଛି କୋଉଠୁ, ସବୁ ଇନ୍ଦ୍ରିୟମାନଙ୍କ ଦ୍ଵାରା, ଇନ୍ଦ୍ରିୟ ଗୁଡାକ ରହିଛି। ଇନ୍ଦ୍ରିୟମାନଙ୍କ ରାଜା କିଏ ହେଲା? ମନ। ମନ ସବୁ କଣ କରୁଛି? ସେ ରାଜା ହେଇକି ସବୁ ଆଡକୁ ଦଉଛି, ଚକ୍ଷୁକୁ, କର୍ଣ୍ଣକୁ, ନାସିକାକୁ, ଜିଭାକୁ, ତୁକୁ, ସବୁଆଡକୁ ସେ ଦଉଛି, ସେ ହେଲା ରାଜା। ତ ତୁମେ କାହାର କଣ୍ଟ୍ରୋଲ ରହିଛ ବର୍ତ୍ତମାନ? ଦେହ କଣ୍ଟ୍ରୋଲରେ, ଯେମିତି ଆପଣ ଜଣେ ଆପଣଙ୍କୁ ଖରାପ କଥାଟା କହିଦେଲା, ଆପଣ କଣ କରୁଛନ୍ତି? କ୍ରୋଧ ଆସୁଛି କି ନାହିଁ? କ୍ରୋଧ ଆସିଗଲା ବେଳକୁ ହାତ ଉଠିବ। ଆଚ୍ଛା, ଆଉ ଜଣେ ରାଗି, ଆପଣ ଆଉ ଜଣକୁ ରାଗିକି କହିଦେଲେ ସେ ହସି ଦଉଛି, ଗୋଟେ ଲୋକକୁ ରାଗିକି କହିଦେଲା ସେ ହସି ଦଉଛି, ଆଉ ଗୋଟେ ଲୋକକୁ ରାଗିକି କହିଦେଲା ସେ ହାତ ଉଠଉଛି, କେମିତି? ସେ ଗୋଟେ କଥା ଦି ଜଣ ଦିଟା ପ୍ରତିକ୍ରିୟା କେମିତି ହେଲା? ମନ ଦେଖନ୍ତୁ, ତା ଭିତରେ ଯୋଉ ମେସିନ୍ ରହିଛି ମନ, ସେ ମନ କେମିତି ଆକ୍ସେପ୍ଟ କଲା? ହଁ, ଲୋକଟା କହିଦେଲା କଣ ହେଇଗଲା ସେ, ହଉ ତା ଫଳ ସେ ପାଇବ, ଆଉ ଜଣେ କଣ କହୁଛି? ସେ କାହିଁ କହିବ? ଯେମିତିକୁ ତାକୁ ଦେଖିବା ଦରକାର, ଦେବାଟ ପାଡ଼ ଦେଖ ତାର କିଏ କିଏ ବର୍ତ୍ତମାନ ଏ ଯୋଉ କଣ୍ଟ୍ରୋଲ କରୁଛି ବ୍ୟକ୍ତିକୁ କିଏ କରୁଛି? ଆଉ ତୁମେ କହୁଛ ମୁଁ କରୁଛି କରୁଛି, ମଣିଷ ପାଇଁ ବୁଝିକି ପଚାରିକି ଦେଖିବା ଦରକାର, ଏ ଶରୀରକୁ ଚଳଉଛି କେସ୍, ଏ ଶରୀରକୁ ଚଳୁଛି କେସ୍ ଇନ୍ଦ୍ରିୟ ମାନେ, ଏବଂ ଇନ୍ଦ୍ରିୟ ମାନଙ୍କ ରାଜା କେସ୍ ମନ। ଆଚ୍ଛା, ମନର ପୁଣି ମନକୁ ଚଳେଇବା ପାଇଁ ଜଣେ କିଏ ଥିବ ନା ନାହିଁ? ଆଚ୍ଛା, ଜଣେ ମନ କାହିଁକି ଆସିଗଲା ତ ଗାଳି ଦେଲା ପରେ ତା ମନଟା ଆସିଗଲା, ଲୋକଟା କହିଦେଲା, ଆଉ ଜଣେ ମନ କାହିଁକି କ୍ରୋଧ କରୁଛି? ସେ ମନ ଯଦି କାହା ଅଧୀନରେ ଅଛି, ମନ କାହା ଅଧୀନରେ ଅଛି? ବୁଦ୍ଧି ଅଧୀନରେ, ଜଣଙ୍କ ବୁଦ୍ଧି ସେତେବେଳେ ଗାଳି ଦେଲା ସେ ବୁଦ୍ଧି ସ୍ଥିର କରୁଛି, ହଁ କହିଲା ଛୋଟ ପିଲାଟା କହିଦେଲା ସେଇଟା ନିଶାକୁ ଲୋକଟା ଗାଳିଦେଲା କଣ ଅସୁବିଧା ହେଉଛି? ବୁଦ୍ଧିରେ ତ କଣ କଲା, ମନଟାକୁ କଣ୍ଟ୍ରୋଲ କରିଦେଲା। ଆଉ ଜଣେ ବୁଦ୍ଧି ସେ କହୁଛି ଏଇ ମନ, ସେ କହିଦେଲା ଠିକ ଅଛି, ସେ ଯାହା କହୁଛି ତା ମନ ତାକୁ କାହିଁକି ତା ବୁଦ୍ଧିଟା ଭଗବାନ ସହିତ ଯୁକ୍ତ ଆତ୍ମା ବୁଦ୍ଧିର ମାଲିକ ହେଲା ଆତ୍ମା ଇନ୍ଦ୍ରିୟ ମାନଙ୍କର ମାଲିକ କିଏ ଶରୀରର ମାଲିକ କିଏ ଇନ୍ଦ୍ରିୟ ମାନଙ୍କର ମାଲିକ କିଏ ମନ ମନର ମାଲିକ କିଏ ବୁଦ୍ଧିର ମାଲିକ କିଏ ଆତ୍ମାର ମାଲିକ କିଏ ନା ତୁମେ କିଏ ସେ ତୁମେ ଟିଭିର ଖୋଳବା ତୁମେ କିଛି ନା ତୁମେ ଖୋଳବା ଦ୍ଵାରା କାମ ଖାଲି ଚାଲିଛି ବୁଝିପାରୁଛ ନା ନାଇଁ ମାଲିକ ଜଣେ କୁଆଡେ ତାରି ଶରଣ ଯିବାକୁ ପଡିବ ତେଣୁ ଆମେ କାହାର ଶରଣ ଯିବା ଇନ୍ଦ୍ରର ଶରଣ ଯିବା ନା ଦେହର ଶରଣ ଯିବା ନା ଇନ୍ଦ୍ରର ଶରଣ ଯିବା ନା ମନର ଶରଣ ଯିବା ନା ବୁଦ୍ଧିର ଶରଣ ଯିବା ନା ଆତ୍ମାର ଶରଣ ଯିବା ନା ପରମାତ୍ମାର ଶରଣ ଯିବା ସେ ତାଙ୍କରି ଶରଣ ଗଲେ ସବୁ ଠିକ ହେବ ଯଦି କେବଳ ତାଙ୍କର ପରମାତ୍ମାଙ୍କର ତୁମେ ଶରଣ ଚାଲିଯିବ ତାହେଲେ ସବୁଗୁଡାକ ତାଙ୍କ ଦୃଢ଼ ଆସିଲା ଆଉ ତାଙ୍କ ଦୃଢ଼ ଆସିଲା ମାନେ ଆପଣଙ୍କର ଆତ୍ମା କଣ କରିବ ଆତ୍ମା ତାର ଠିକ ବୁଦ୍ଧି ଦେବ କାହାକୁ ଆତ୍ମା ବୁଦ୍ଧି ଦେବ ବୁଦ୍ଧି ଠିକ ଏଇ ହିସାବରେ କାମ କର ବୁଦ୍ଧି ସେଠି କଣ କରିବ ବୁଦ୍ଧି ଜଣଙ୍କର ବୁଦ୍ଧିଟା ମାନୁନି କାହିଁକି କିନ୍ତୁ ଗୋଟେ ଛୋଟ ପିଲା ତାକୁ କୁହା ହଉଛି ତୁ ମୋବାଇଲ ଦେଖିବି ସେ କହିଲି ମୁଁ ଜବରଦସ୍ତ ଦେଖିବି ତା ବୁଦ୍ଧିଟା ମାନୁନି କାହିଁ ଗୋଟେ ବଡ ଲୋକଟା କି ତାକୁ କୁହା ଠାକୁର ଜପ କର ସେ ଜପ କରୁନି କାହିଁ ଏଟା କରୁନି କାହିଁ ତା ମନଟା କଣ ମାନୁନି ତା ବୁଦ୍ଧି ପୁଣି ବୁଦ୍ଧି ତ ଆସୁଛି ନା ଗୋଟେ ମୋ ମୋବାଇଲ ଦେଖିବା ଦ୍ଵାରା ମୋ ଆଖି ଖରାପ ହଉଛି ମୋ ସମୟ ପଳଉଛି ମୁଁ ଠାକୁର ଜପନ କଲେ ମୋର ବୟସ ପଳଉଛି ତାର ମନଟା କଣ ମାନୁନି ମନଟା ତ ମାନୁନି ମନ ପୁଣି କିଏ ବୁଦ୍ଧି ଦବା ଦରକାର ବୁଦ୍ଧି ଯାଇ ଦଉଛି ସେ ବୁଦ୍ଧିଟା ବଳବାନ ନୁହେଁ ସିଏ ଆତ୍ମା ସହିତ କନେକ୍ଟେଡ୍ ହେଇଯାଉଛି ପ୍ରଭୁ ଆତ୍ମା ସହିତ କନେକ୍ଟେଡ୍ ହେଇଗଲା ପରେ ତୁ ମନଟା ଟିକେ ବୁଦ୍ଧିଟା ଆସିଲା ବୁଦ୍ଧିଟା ଆସିଲା ପରେ ମନ କଣ୍ଟ୍ରୋଲ ହେଲା କିନ୍ତୁ ଆତ୍ମା ସହିତ କନେକ୍ଟେଡ୍ ହେଇଗଲେ ଖାଲି କେବଳ ହବନି ଜୀବାତ୍ମା ବହୁ ଜନ୍ମରୁ କାହା ସହିତ ଅଛି ଦେହ ସହିତ ଅଛି ଆତ୍ମା ସହିତ କନେକ୍ଟେଡ୍ ଯଦି ଭକ୍ତ ମାନେ ଯିଏ ସବୁ ଭକ୍ତ ହେଇଗଲେ ସେ କଣ କମସେ କମ ଆତ୍ମଜ୍ଞାନ ଟିକେ ଜାଣିଲେ ମୁଁ ହଉଛି ଆତ୍ମା ଆତ୍ମା ସହିତ କନେକ୍ଟେଡ୍ ହେଲେ ଚଳିବନି ଏତିକି ସଫିସିଏଣ୍ଟ ନୁହେଁ କାହିଁକି ନା ଆତ୍ମା ଜ୍ଞାନ ତୁମର ଥିଲେ ବି ତୁମେ ଟାଣି ହେଇକି ଶରୀର ପ୍ରତି ପଳେଇବ ତୁମର ଆତ୍ମଜ୍ଞାନ ଥିଲେ ଆଚ୍ଛା କୀର୍ତ୍ତନ କରାହବ ଖାଇବାକୁ ଦିଆ ପ୍ରସାଦ ଦିଆହବ ଖାଲି କୀର୍ତ୍ତନ କର ଆଠ ଘଣ୍ଟା କରିପାରିବା ନାଇଁ ଆତ୍ମଜ୍ଞାନ କେବଳ ରହିଲେ ଯେ ଆମକୁ ମୁଁ ଆତ୍ମା ସହିତ କନେକ୍ଟେଡ୍ ହେଇଗଲେ ହବନି ଆତ୍ମା ଆମେ ଜୀବାତ୍ମା ଆମେ ଶରୀର ନୁହଁ ଇନ୍ଦ୍ର ନୁହଁ ମନ ନୁହଁ ବୁଦ୍ଧି ନୁହଁ ଆମେ ହଉଛେ ଆତ୍ମା ଆତ୍ମାର କାର୍ଯ୍ୟ କଣ କାହା ସହିତ କନେକ୍ଟେଡ୍ ହବାକୁ ପଡିବ ଭଗବାନ କୃଷ୍ଣ ସେଇଥିପାଇଁ ଆମେ ହରେ କୃଷ୍ଣ ଜପ କରୁଛୁ ଗୋଟେ ଲୋକ ପଚାରେ କାହିଁ ହରେ କୃଷ୍ଣ ଜପ କରୁଛୁ ଯେ ବୋକା ତୁମେ କଣ ବୁଝ ତୁମେ କଣ ତୁମେ ଜାଣିପାରୁନୁ ତୁମେ କଣ ମୁଁ କେମିତି କାହିଁକି ରାଗ ଆସୁଛି କାହିଁକି ମୋର କ୍ରୋଧ ଆସୁଛି କାହିଁକି ମୋ ମନ ଶାନ୍ତ ହଉନି ମୋର କାହିଁକି କାମନା ଆସୁଛି ଏସବୁ କାହିଁକି ହଉଛି ତୁମେ ଜାଣିପାରିବନି କିଛି ଇଏ ବେକାରେ ଯିବ କୋଉଠୁ ରହିଲାଣି ଜଣଙ୍କ ହାତରେ କଣ୍ଟ୍ରୋଲର ଜଣେ ଅଛନ୍ତି ସେ କଣ୍ଟ୍ରୋଲ କରୁଛନ୍ତି କିଏ ପରମାତ୍ମା ସିଏ କଣ୍ଟ୍ରୋଲ ନ କରିବେ ଇଏ ସବୁ ପାଗଳା ହେଇଯାଉଛି ତାଙ୍କ ଦ୍ୱାରା ବୁଦ୍ଧି ନ ଆସିଲେ ଜୀବାତ୍ମା ଆତ୍ମା କଣ କରୁଛି ଦେହରେ ରହି ରହିକା ରହି ରହିକା ଆସୁଛି ସିଏ ଦେହ ଆସକ୍ତି ବଢିଯାଉଛି ତାର ଦେହ ଆସକ୍ତି ବଢିବା ବେଳକୁ ବୁଦ୍ଧି ଭଲ ବୁଦ୍ଧି ଆସୁ ମତେ ସେ ଅପମାନ କଲା ମତେ ସେ ମାନ କଲା ମତେ ପଇସା ଦେଲାନି ମୋର ଏଇଟା ହେଲା ମୋର ସେଟା ହେଲା ସେ ଭୁଲି ଯାଉଛି ଯେ ମୁଁ ନିଜେ ମଣିଷ ଯଦି ଏତେ ଜାଣିଛି ଗୋଟେ ମରଣଟା ଭୁଲି ଯାଉଛି କାହିଁ ତୁମକୁ ଯାହା ହେଲେ ମୋତେ ସ୍ୱର ଛାଡ଼ିବାକୁ ପଡିବ କି ନାହିଁ ଏତିକି ବୁଝିପାରୁନା କାହିଁ ତୁମେ ଏତିକି ବୁଝିପାରୁନା କାହିଁ ଯିଏ ଯାହାକୁ ମାରୁଛି ସିଏ ତାର ମୃତ୍ୟୁଟା ଦେଖେଇଦେଲା ପରେ ସିଏ କଣ ଜାଣିପାରୁନି ମୋତେ ଦିନେ ବି ମରିବାକୁ ପଡିବ ବୋଲି ଯିଏ ମର୍ଡର କରିଦେଉଛି ସିଏ କଣ ଭାବୁଛି ମର୍ଡର କଲା କଣ ଭାବୁଛି ମୁଁ ମରିବି ଦେଖୁ ତୋରି ଦିନ ମରଣ ହବ ଏମିତି ତୁମେ ଦେଖୁ ନା ଏ ଯୋଉ ପଶୁ ଗୁଡାକ ମାରୁଛନ୍ତି ଛେଳି ଗୁଡା କୁକୁଡ଼ା ଗୁଡା ବେଗ କାଟିକି ମାରିଦେଉଛନ୍ତି ସେ ଛୋଟ 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 ରହୁଛି ନା ନାହିଁ ସେ କେତେ ଗୁଡା କଷ୍ଟ ହଉଛି ଯେ ଗୋଟେ ଲୋକଟା ଦେଖୁଛି ମୋର ବି ଦିନ ଏମିତି ସିଏ କଣ ବୁଝିପାରୁଛି ତା ତୁମର କଣ ତୁମେ କଣ କୁହ ତୁମ ମନ କାମ କରୁଛି ତୁମ ବୁଦ୍ଧି କାମ କରୁଛି ତୁମ ଇନ୍ଦ୍ରିୟ କାମ କରୁଛି ସିଏ ଗୋଟେ ଜୀବଟା ଯେମିତି ତାକୁ ମାରିଦେଉଛ ତୁମେ ଖାଇଦେଉଛ ସିଏ ଯେମିତି ମରୁଛି ତୁମର ଦିନ ଏମିତି ମର ନାହିଁ ଏ ସରଳ ଦିନ ଛାଡ଼ିଦିଅ ବୁଝିପାରିବ ତେଣୁ ମଣିଷ ଭଗବାନଙ୍କୁ ଏଇଥିପାଇଁ ଡାକେ ମଣିଷର ଯୋଉ ଶରୀରଟା ରହିଛି ଏ ଶରୀର ଦ୍ଵାରା କୌଣସି କାର୍ଯ୍ୟ ହେବନି ଏ ଶରୀର କଣ୍ଟ୍ରୋଲ କରୁଛନ୍ତି କିଏ ଇନ୍ଦ୍ରିୟ ଇନ୍ଦ୍ରିୟ କଣ୍ଟ୍ରୋଲ କରୁଛନ୍ତି କିଏ ମନ ମନ କଣ୍ଟ୍ରୋଲ କରୁଛି ବୁଦ୍ଧି ବୁଦ୍ଧି କଣ୍ଟ୍ରୋଲ କରୁଛି ଆତ୍ମା କିନ୍ତୁ ଆତ୍ମା ପରମାତ୍ମାଙ୍କ ସହିତ ଭଗବାନ କୃଷ୍ଣଙ୍କ ସହିତ ଆତ୍ମା କାହାର ଅଂଶ ଭଗବାନ ଗୀତାରେ କହିଲେ ସେଥିପାଇଁ ଗୀତା ପଢିବା ଦରକାର ଗୀତା ପଢିଲେ ସୁ ଜାଣିବେ અહંગાત્મા ગુડાકેશ સર્વભૂતાશ્રય સ્થિત. જેને કહ્યું કુકરા કુકડા દેર છેડી દેર ભગવાન આત્મા છી કે દેખે દો ભગવાન ગીતા કહ્યું અહં આત્મા ગુડાકેશ. એ ગુડાકેશ એ અર્જુન મો આત્મા રૂપ સર્વભૂત આશ્રય સ્થિત સબુ જીવ અંતરે મો રહી સબુ જીવ અંતરે મો અચ્છે બોલી ગોટે જીવ અહં આદિ ચ મધ્યમ ચ ભૂતાન અંત એવ ચ મો આદિ મો હોચ મધ્યમ મો હોચ મો સબ ભગવાન ગીતા સબુ કહી દીધું. ଆତ୍ମା ଯଦି ପରମାତ୍ମା ଭଗବାନ କୃଷ୍ଣଙ୍କୁ ଭଜନ ନ କରି ତାଙ୍କୁ ଚିନ୍ତନ ନ କରିବ ଭଲ ବୁଦ୍ଧିଟା ତୋ ପାଖକୁ ଆସିବ. ଏଇ ହେଲା ପାର୍ଥକ୍ୟ. ଏଇଥିପାଇଁ ଭଗବାନ ଅର୍ଜୁନ ଚଏସ୍ କରିଥିଲେ ଇଏ ମୋ ସାଙ୍ଗରେ କନେକ୍ଟ ଶୀଘ୍ର ହେଇପାରିବ ଯାହାଦ୍ୱାରା ମୋ ମୋ ବୁଦ୍ଧିଟା ନେଇକି ମହାଭାରତ ଯୁଦ୍ଧରେ ବିଜୟ ଲାଭ କରିବ. ଅଲଗା ଯୋଉ ଚାରି ଭାଇ ରହିଲେ ଏମାନଙ୍କୁ ବୁଝିବା ବହୁତ କଷ୍ଟ ହେଇଯିବ, ବହୁତ କଷ୍ଟ ହେଇଯିବ. କାହିଁକି ଆତ୍ମାର ଗୋଟେ ଧର୍ମ କ'ଣ କଣ ଆତ୍ମାର ଧର୍ମ? ସେ ପରମାତ୍ମାଙ୍କର ଶରଣ ଯିବୁ, ସେବା କରିବୁ. କିନ୍ତୁ ତାର ବାଧା କିଏ ସୃଷ୍ଟି କରିବ? ଆତ୍ମା ଯେତେବେଳେ ଶରଣ ଯିବା ପାଇଁ ଚାହୁଁ ତାକୁ ବାଧା କିଏ ସୃଷ୍ଟି କରୁଛି? ମନ ବୁଦ୍ଧି ଇନ୍ଦ୍ରିୟ. ଦେଖୁନ ସେ କେବେ ସେ ତୁମକୁ ଛାଡ଼ିବ? ଯେବେ ତୁମେ ରାତିରେ ତୁମକୁ ଦିଆଯିବ, ରାତି 10ଟା ପରେ ତୁମକୁ ଗୋଟେ ବ୍ୟାଗରେ ବ୍ୟାଗ ଖୁଚୁରା ଟଙ୍କା ନେଇକି ଦିଆ ହବ, ବୁଝିପାରୁଛ? 5 ଟଙ୍କିଆ 1 ଟଙ୍କିଆ 2 ଟଙ୍କିଆ ଦିଆ ହବ, ଦିଆ ହବ ତୁମକୁ କୁହା ହବ ରାତି ଯେତେ ରାତି 3ଟା 4ଟା ପର୍ଯ୍ୟନ୍ତ ଯେତେ ଗଣି ପାରିବ ସେ ତୁମର, ଯେତେ ଟଙ୍କା ତୁମେ ଗଣି ପାରିବ ତୁମର, ତୁମକୁ ଭିତରେ ଲାଗିବ କାହାକୁ ଭିତରେ ଲାଗିବ? ଆଉ ଯଦି ରାତି 10ଟା ପରେ ତୁମକୁ କୁହା ହଉଛ ଜପ କର, ପାରିବ ନା? କାଲି କରିବା ଶୋଇଯା, ମନ କରିବ ତ ଶୋଇଯା, ଶୋଇଯା ଦେହ ଖରାପ ହଉ, ରାତିରେ ରାତି ଭିତରେ ହେଲେ ଦେହ ଖରାପ ହଉନି କି କହୁଛି? ମନ ଲୋକ ଲୋକ ବୁଝେଇ ଦଉଛି ନା, ତୁ ଆମିଷ ଖାଇବୁ, ତୋ ଛୋଟ ପିଲା, ଛୋଟ ପିଲାକୁ ଆମିଷ ଖାଇବାକୁ ଦଉନୁ, ତୁ ଆମିଷ ନ ଖାଇ ତୋ ଦେହ ଖରାପ ହବନି? କହୁଛି କି ଏସବୁ? ତୁମେ କାହା କଥା ଶୁଣୁଛ? ଶୁଣି ଶୁଣି ତୁମେ ମନ କଥା ଶୁଣୁଛ, ତାଠି ଉପରୁ ଟିକେ ଗଲେ କାହା କଥା ଶୁଣୁଛ? ବୁଦ୍ଧି କଥା. ବୁଦ୍ଧିଟା ଯଦି ଭଗବାନ ସାଙ୍ଗରେ ଆତ୍ମା ସାଙ୍ଗରେ ଲାଗିନି, ବୁଦ୍ଧିଟା କଣ ଆସୁଛି? ଦିଆଡ଼ିଆ ବୁଦ୍ଧି ଆସୁଛି ଲୋକଙ୍କର, ଦିଆଡ଼ିଆ ବୁଦ୍ଧି ନାହିଁ? ଶିବରାତ୍ରି ଦିନ, ଶିବରାତ୍ରି ଦିନ ସବୁ ଧୋତି ଫୁତି ପିନ୍ଧି ଚନ୍ଦ୍ର ମନ୍ଦିର ମାରି ଦେଖିବୁ, ବା ବା ଶିବ ମନ୍ଦିରରେ ବସିକି ପୁରା ଲୋକମାନଙ୍କୁ ଖାଇବା ପିଇବା ଦେଇକି ତୁମେ ଇଏ ପୁରା ବଡ଼ ଶିବ, ତାପରେ ତାହେଲେ ପୁଣି ଦେଖିଲାମ ଯାଇକି ପୋଖରୀ ଚାହିଁ ଘଣ୍ଟା ହେଲାଣି, ଆଚ୍ଛା ଘଣ୍ଟା ହେଲାଣି, ତୁ କଥା କର, ତୁ କର ବୁଦ୍ଧି, ସେଇଦିନ ବୁଦ୍ଧିଟା ଟିକେ ଶିବରାତ୍ରି ଦିନ ଠିକ ବୁଦ୍ଧି, କୀର୍ତ୍ତନ ଦିନ ଠିକ ବୁଦ୍ଧି, ତାପରେ ଦିନ ମନ କୁଆଡ଼େ ଯାଉଛି? ଦେଖ ମନ ଯେ ମାଲିକ ଅଛି, ସିଏ ବି ଦିଆଡ଼ିଆ ପ୍ଲେ କରୁଛି, ସମସ୍ତେ ଗୋଟେ ଜୀବ ସାଙ୍ଗରେ ଦିଆଡ଼ିଆ ରୋଲ କରୁଛୁ, ଜୀବ କି ଅଭାବରେ ପଡୁଛି, ଆତ୍ମା କେତେ ଅସୁବିଧାରେ ପଡୁଛି କି ବୁଝିପାରୁ? ସମସ୍ତେ ତାକୁ ଠକୁଛନ୍ତି, ଦି ପ୍ରକାର ଠକାମି, ମଣିଷ ଦି ପ୍ରକାର ଠକାମିରେ ପଡୁଛି. ଆମେ କାହିଁକି ଭଗବାନ ଡାକୁଛେ? କାହିଁକି ଶରଣ ଯିବା ପାଇଁ ଚାହୁଁଛେ? ଆମର ଏଠି କି ବନ୍ଧୁ? କାହିଁକି ଆତ୍ମାର କେହି ବନ୍ଧୁ ନା ଦେବ ଆମକୁ ଛଡ଼ା? କାହିଁକି ଦିଆଡ଼ିଆ ଠକ? ଦିଆଡ଼ିଆ ଠକ କିଏ? ବାହାରେ ବାହାରେ ସ୍ତ୍ରୀ ପୁତ୍ର କନ୍ୟା ଏମାନେ ଯୋଉ ରହିଲେ ତୁମକୁ ଠକୁଛନ୍ତି ନା ନାହିଁ? ଇଏ ଠକୁଛନ୍ତି, ଇଏ ଠକିଦେବେ ତାଙ୍କ କାମ ପାଇଁ, ସେ ତୁମକୁ ଠକିଦେବେ, ସବୁ ସ୍ୱାର୍ଥ ତୁମକୁ ନେବେ, ତାପରେ ତାଙ୍କ ଟିକେ ସ୍ୱାର୍ଥ ପୂରଣ ନହେଲେ ଗଲ, ଆଉ ବେଶୀ କଥାବାର୍ତ୍ତା କରି ହଉଛନ୍ତି ଆମକୁ କଣ କରିବେ? ସେ ଚିପୁଡ଼ିଲେ ପିତା ରସଟା ସେ ନେଇଯିବ, ରସ ନେଇଗଲା ପରେ ପୁଣି ଚିପୁଡ଼ିବ, ସେଭଳି ସଂସାର ତୁମ ରସ ନେଇଯିବ, ସବୁ କାମ ଦାମ କରିବ, ତୁମେ ଯଦି ବେଶୀ କଥା ଟିକେ କହିଲ ସେ ଆଉ ତୁମକୁ ଚିପୁଡ଼ିବେ, କଣ ଦଉନ ପଇସା, କଣ ଏଟା କରୁନୁ, କଣ କାମ କରୁନୁ, ତୁମ କିଏ ତୁମ ଦେଖିବ, ବୁଢା ବୟସରେ କିଏ କାମ କରିବ? ବନ୍ଧୁ ଏଠି କେହି ନାହିଁ, ଆମେ କହୁନି ଯେ ତୁମେ ପିଲା ଛୁଆ ସାଙ୍ଗରେ ରୁହନି, ଏଟା ତ କେହି ମୁଁ କହୁନି, କିନ୍ତୁ ଏଟା ଭଗବାନ ଜାଣ, ତୁମେ ଯାହା ସାଙ୍ଗରେ ରହିଛ ସେ ତୁମକୁ କେବେ ସାହାଯ୍ୟ କରିବେ, କାହିଁକି ନା ତାଙ୍କର କିଛି କର୍ମଫଳ ଅଛି, ତାଙ୍କର ବି ଶରୀର ଅଛି, ତୁମର କିଛି କର୍ମଫଳ ଅଛି, ତୁମର ବି, ତୁମକୁ ଯେତେବେଳେ ଦୁଃଖ ଆସିବ, ପାଞ୍ଚ ଭାଇକି ଦେଖୁନା, ପାଞ୍ଚ ଭାଇ ଗୋଟେ ମାର ପୁଅ ହେଲା, ଦ୍ରୌପଦୀ କୋଉଠୁ ଜନ୍ମ ହେଇଥିଲେ? ସେ କାହାର ପୁଅ? ସେ କାହାର ଝିଅ? ଯଜ୍ଞ ବାଛିଥିଲେ, ଦେଖ ସିଏ ବି ପଛପଛି ବୁଲିଲେ, ବନ୍ଧୁ କେହି ନାହିଁ ଏଠି, ବନ୍ଧୁ ହଉଛନ୍ତି କେବଳ ଭଗବାନ ଜଗବନ୍ଧୁ, ବାହାରେ ରହିଲା ଶତ୍ରୁ, ବାହାରେ ଏମାନେ ଶତ୍ରୁ କାମ କରୁଛନ୍ତି ନା, ଭାଗବତରେ ସବୁ କୁହା ହେଇଛି, ଏଣେ ଲୋକ ଶୁଣିଲେ ଡରିବେନି, ବାବାଜୀ କହୁଛନ୍ତି ଯେମିତି ଆଉ ଛୁଆ ପିଲା କିଏ ରହିବେ, ଇଏ ସତ୍ୟ, ଭାଗବତ ଯୋଉ କହୁଛନ୍ତି ଛାଡ଼ିବା ପାଇଁ କହୁନାହାନ୍ତି, ଘୃଣା କରିବା ପାଇଁ କହୁନାହାନ୍ତି, ତୁମକୁ ଚିହ୍ନେଇ ଦଉଛନ୍ତି, ଯେହେତୁ ଗୋଟେ ଲୋକଟା ସେ ବନ୍ଧୁଟାକୁ ଚିହ୍ନୁ ନାହିଁ, ଶତ୍ରୁଟାକୁ ବନ୍ଧୁ କରିକି ତାର ସେ ଠକୁଛି କଣ ସଂସାର ଲୋକ କଣ କରୁଛି ଯେ ଠକୁଛି ପୁରା କାଞ୍ଚି ଗୋଟେ ଥିଲି ମୁଁ ବାଲେଶ୍ୱର ଆଡ଼େ ଥିଲି ସେ ଗୋଟେ ଭାଇ ଦି ଭାଇ ଥାନ୍ତି ତା ନାଁ ମୁଁ କହୁନି ତାଙ୍କର ନାଁ ହିଁ ମହାପ୍ରଭୁଙ୍କ ନାଁ ମହାପ୍ରଭୁ ଆଉ ନିତ୍ୟାନ୍ତ ପ୍ରଭୁ ତାଙ୍କ ଦି ଜଣଙ୍କର ନାଁ ଯେ ସାନ ଭାଇ ଯିଏ ମାନେ ଏତେ ନିରୀହ ଲୋକ ମାନେ ସକାଳୁ ଉଠିବ ବିଲରେ ପଡ଼ିଥିବ ଗୋଟେ ପଶୁ ଭଳିଆ ମାନେ ସକାଳୁ ଉଠିବ ବିଲରେ ପଡ଼ିବ ବିଲରେ କାମ କରିବ ପୁରା ରାତି ପର୍ଯ୍ୟନ୍ତ ଖଟି 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 ଜମି ବାଡ଼ି ସବୁ ଦାୟିତ୍ୱ ନେଲା ସବୁ ଗଲା ବଡ ଭାଇ ତା ସେ କଣ୍ଟ୍ରାକ୍ଟ କରିବ ତା ଭାଇ କଣ ସୁନା ଦୋକାନ ଏମିତି କଣ କଲା ସବୁ କଲା ଯେତେବେଳେ ୟାର ଦି ତିନିଟା ଝିଅ ଯେତେବେଳେ ୟାର ଝିଅ ଗାଁ ଆସିଲା ତାକୁ ତା ପୁଅଟାକୁ ଆଗେ ବାହାର କରିଦେଲା ସେ ବୋଉ ଆସିଲା ବୋଉ ଶିଖିଲା କିନ୍ତୁ ସବୁବେଳେ ପାଟି ମୁଣ୍ଡ କର ତା ସାଙ୍ଗରେ ଓଲା କରିଦେଲା କାହିଁକି ତା ଝିଅ ବାହାର ହେଲା କିନ୍ତୁ ଖଟିଛି ଏସବୁ ଖଟି କରିଦେଲା ଇଏ ପୁରା ଦିନ ରାତି ଭାଇ ରହୁଥାଏ ଦିନ ରାତି ଖାଲି କାନ୍ଦି ଆସି କାନ୍ଦିବ ମୋ ଭାଇ ମତେ ଏହା କରିଦେଲା ଖାଲି ଆଖିରୁ ମୁଁ ଦେଖିଛି ଖାଲି ବସିଥିବ ଗାମ ଛାଡ କାନ୍ଦର ଲଗାଏ ରୁଙ୍ଗିକି ଦିଏ ତା ଆଖରୁ ଧାରଧାର ଲଗଉଥିବ ଖାଲି ଖାଲି ବୁଝୁଥିବ ଲୁହ ମୁଁ ଖଟି ଖଟି ମୁଁ ତାକୁ ବୁଝାଏ ମୋତେ ଭଗବାନ ତୋର କେତେ ହେଲା ଅମଙ୍ଗଳ କରିବି ତୁ ଖଟିଛୁ ନା ତ ଭଗବାନ ତୋର ତା ପୁଅ ଗୋଟେ ପାଇଲ ସାଙ୍ଗ ଭଗବାନ ତାକୁ ସେ ଖଟିଛି ନା ସେ ପାଗଳ ହେଇଗଲା ପରେ ଗୋଟେ ଭଗବାନ ନୁହେଁ ତୁମେ ସଂସାରଟାକୁ ଜାଣିନ ସଂସାର ତୁମେ ସାଙ୍ଗ ରହୁଛ ସ୍ତ୍ରୀ ପୁତ୍ର କନ୍ୟା ଭାଇ ଭାଇ ସାଙ୍ଗ ରହୁଛ କିନ୍ତୁ ମନ ରଖିଥ ଯେକୌଣସି ସମୟରେ ତୁମର ସମ୍ପର୍କ ଛିନ୍ନ ହେଇଯିବ କାହିଁକି ସମସ୍ତେ ତୁମ ସାଙ୍ଗରେ ଯୋଉ ବନ୍ଧୁ ରଖିଛନ୍ତି କୋଉଥିପାଇଁ ତାଙ୍କର ଭଲ ପାଇବାଟା ଜଗତରେ ନାହିଁ କି ଶିଖିନା ଯଦି ଭଲ ପାଇବାଟା ଜଗତରେ ଶିଖିନା ତାହେଲେ ଭଗବାନ ଡାକିବା ଆମର ଆବଶ୍ୟକ ପଡ଼ିନଥାନ୍ତା ସମସ୍ତେ ତୁମକୁ ଭଲ ପାଇ ରଖିଦେବା ପାଖରେ ଏଠି ଭଲ ପାଇବାଟା ନାହିଁ ଭଲ ପାଇବାଟା ଜଗତରେ ନାହିଁ ଏଠି ଯିଏ ଯାହାକୁ ଭଲ ପାଉଛି କୋଉ ପାଇଁ ଭଲ ପାଉଛି ସ୍ୱାର୍ଥ ପାଇଁ ଭଲ ପାଇବାଟା ଥାନ୍ତା ତାହେଲେ ଭଗବାନ କାହିଁ ଡାକିବା ଆମକୁ କେହି ଭଲ ପାଉନାହାନ୍ତି ବୋଲି ଭଲ ପାଇବାଟା ଆମକୁ କେହି ଦଉନାହାନ୍ତି ବୋଲି ଆମେ ଭଗବାନ ଡାକୁଛି ଏଠି କିଏ କାହାକୁ ଭଲ ପାଉନାହାନ୍ତି ସମସ୍ତେ ସ୍ୱାମୀ ସ୍ତ୍ରୀ ବିବାହ ହେବେ ତାଙ୍କର ସ୍ୱାର୍ଥ ପୂରଣ ହେଇଗଲା ତାପରେ ଝଗଡ଼ା ଦେଖିବ ସବୁବେଳେ ବୁଢା ବୟସରେ ବୁଢା ପଡ଼ିବ ସବୁବେଳେ ଆରମ୍ଭ ହେଇଯିବ ସ୍ୱାର୍ଥ ସରିଗଲା ଭଲ ପାଇବେ ଏ ଜଗତର ନିୟମ ସମସ୍ତଙ୍କ ପାଇଁ ଗୋଟିଏ ନିୟମ କିନ୍ତୁ କରିବା କଣ ତୁମେ କହିବ ନା ମୁଁ ସଂସାର ରହିବିନି ସଂସାର ନ ରହିଲେ ବି ସମସ୍ୟା ସମାଧାନ ହୁଏ କାରଣ ତୁମେ ସାମାଜିକ ପ୍ରାଣୀ ନା ପୁଣି କୋଉଠି ରହିବ ଆଉ ଗୋଟେ ମଣିଷ ପାଖରେ ରହିବ ଆଉ ଗୋଟେ ମଣିଷ ପାଖରେ ପଠୁ କହିଲେ କାହା ଘର ରହିବ ପୁଣି ବାବାଜୀ ପାଖରେ ରହିବ ଆଉ ଗୋଟେ ବାପା ଛୁଆ ପାଖରେ ରହିବ ବର୍ତ୍ତମାନ ଭାଇ ନିଜ ବାପା ଭାଇ ପାଖରେ ରହିପାରିଲେନି ବର୍ତ୍ତମାନ ନିଜ ଭାଇ ସାଙ୍ଗରେ ଚଳିପାରିଲେନି ବର୍ତ୍ତମାନ ପର ଭାଇକୁ କେତେ କଷ୍ଟ ଭଗବାନଙ୍କ ଶରଣ ବିନା କୁଆଡେ ରାସ୍ତା ନାହିଁ ବାବା ଯିବ କି ଘରେ ସେଇ ତାଙ୍କରି ଶରଣ ଶିକ୍ଷାଟା ବି ଗୋଟେ ତୁମେ କହୁଛ ସଂସାର ଭଲ ନୁହେଁ ଆମେ ଛାଡ଼ିକି ଆମର ଘରେ ରହିବୁନୁ ଘରେ ଏମିତି କରିବ ଯିବା ପଳେଇ ଆସିବ ପଳେଇ ଆସିବ ବାବାଜୀ ବାବାଜୀ ହେଲେ ବର୍ତ୍ତମାନ କଣ କରିବାକୁ ପଡିବ ହଜାରେ ବାପାର ଛୁଆ ହଜାରେ ଜାତୀୟ ଛୁଆ ଭାଇ କରିବ ତାର ତୁମେ ବାବାଜୀ ହେଇକି ରହିବ ଆଉ ସମସ୍ତଙ୍କୁ ବାପା କରିବ ଯାହାକୁ ଯିବ ତାକୁ କଣ ଭିକ ମାଗିବ ବାବା ନଗର ସେ ତ ଭିକ ଦେବ ସମସ୍ତଙ୍କୁ ବାବା ସମସ୍ତଙ୍କୁ ମା କରିବ ଭାଇ କରିବ ତାପରେ ବାବାଜୀ ରାସ୍ତା କୁଆଡେ ନାହିଁ ଭଗବାନ ତୁମେ ଭଲ ନ ପାଇପାରିଲେ ତମ ଜୀବନରେ କେତେବେଳେ ହେଲେ ରାସ୍ତା ଏସବୁ ଠକିବେ ତୁମକୁ ସମସ୍ତେ ଠକିବେ ଆଉ ଇନ୍ଦ୍ର ମାନେ ରହିଲେ ଠକ ବାହାରେ ଠକ କିଏ ରହିଲେ ଏମାନେ ଏମାନେ ସବୁ ସଂସାର ସବୁ ଆମକୁ ବ୍ୟବହାର କଲେ ଏଥିରେ ବୁଢା ହେଇଯିବେ ଆଉ କେହି ବୃଦ୍ଧ ହେଇଗଲେ ତୁମର ପରିଚୟଟା ମିଳିବ ବୁଢା ହେଲା ପରେ ତୁମକୁ କେତେ ଲୋକ କୋଉ ସ୍ତ୍ରୀ ଭଲ ପାଉଛି ସେଟା ଲେଖିଲେ ସେ ବୈରାଗ୍ୟ ସପ୍ତାହରେ ସେ ଲେଖିଲେ ହା ହା ଜୀର୍ଣ୍ଣ ବୟସ ପୁତ୍ର ଅପି ଅମିତ୍ରାୟତେ ବୃଦ୍ଧ ବୟସ କଥା କଣ କହିବା ପୁତ୍ର ଅପି ଅମିତ୍ରାୟ ତୁମର ପ୍ରଥମ ଶତ୍ରୁ ପୁଅ ହବ ରାଜା ଭର୍ତ୍ତୃ ଲେଖିଛନ୍ତି ଏଇଟା ତୁମେ ବର୍ତ୍ତମାନ ବୁଝିପାରିବନି ତୁମେ ଯେତେବେଳେ ବୁଢା ହେଇଯିବ ତୁମ ପୁଅକୁ ଦେଖିପାରିବ ଟିକିଏ କଥା କହିବା ପୁଅ କଣ କହିବ ଆଉ ବସୁ ନାହାନ୍ତି ଆପଣ କାହିଁ ଏତେ କଥା କହୁଛନ୍ତି ଘର ତ ସେଠି ବେଶୀ ବେଶୀ କଥା କହୁନା ଘଣ୍ଟା ଖାଇକି ଚୁପଚାପ ବସ ପ୍ରଥମ ଶତ୍ରୁ ତୁମର ପୁତ୍ର ହବ ସେ ସବୁ ଭଗବାନଙ୍କୁ ପାଇବା ଲୋକ ଲେଖିଛନ୍ତି ପୁତ୍ର ବି ଅମିତ୍ର ଆୟତେ ବଢିଆ ଶ୍ଲୋକ ତାର ପଟେ ବର୍ମଲ କୁହନ୍ତି ବକ୍ତମ ଚଲାଲା ମୁଖରୁ ଲାଭ ହୋଇ ପଡୁଥିବ ବୁଢା ହେଇଗଲେ ଦେଖିନ ଖାଉଥିବ ଲାଭ ହୋଇ ପଡୁଥିବ ତା ଖାଦ୍ୟ ଆଉ କେହି ଖାଇବେ ଆଗରୁ ଟିକେ ଭଲ ଥିଲେ ତୁମେ ଡାକିଲେ ନାତି ନାତୁଣୀ ସବୁ ସେ ଶ୍ରଦ୍ଧାରେ ଆସି ଖାଇବେ ଯେତେ ବୁଢା ହେଇଗଲ ନାତି ନାତୁଣୀ ଆସିବେନି ବାକୁ କାହିଁ ବକ୍ତମ ଚଲାଲା ଆୟତେ ବର୍ଦ୍ଧନ୍ତ ଧୀରତା ବକ୍ତମ ଚଲାବା ଭଦ୍ରତା ବଢିବ କାନକୁ ଶୁଣିବ ବହୁତ ବହୁତ ଚାରିଥର ପାଞ୍ଚଥର ସେ ସ୍ତ୍ରୀ ବିରକ୍ତ ହଉଥିବ ଏତକ ଥର କଣ କହିବି ଗୋଟେ ବୃଦ୍ଧ ବୟସ ଏମିତି କାମ ସେଥିରେ କିଏ ହିଁ କେହି କେହି ଭଲ ପାଇବେ ଦେଖ ସେତେବେଳେ ତୁମେ ସଂସାରକୁ ଚିହ୍ନ ସେ ତ ଚିହ୍ନ ଆଉ ଥିବ କଣ ପାଚିଲା ଫଳ ପାଚିଲା ଫଳ କଣ ହବ ଗଛରେ ଯୋଉ ଫଳ ପାଚିଲା ଫଳ କଣ ହବ ତା କେମିତି ଝଡିବ କି କହିପାରିବ କୁଆ ବସିଗଲେ ଝଡିବ ପବନ ଟିକେ ହେଲା ଝଡିବ ଗୋଟେ ଜିନିଷ ଖାଇଦେଲେ ଝଡିବ ଖାଲି ବି ଖାଣ୍ଡି ପବନ ହଲିଗଲେ ବି ଗଛ କି ହଲେଇଦେଲେ ବି ଝଡିବ ବୃଦ୍ଧ ବୟସ ଅବସ୍ଥା ହଉଛି ସମସ୍ତେ ଏଟା ଭୋଗିବେ ତଥାପି ମଣିଷ ଘୁଙ୍ଗୁଡି ମାରୁଛି ଭିତରେ ମୋର ଟଙ୍କା ଅଛି ତ ମୋର ସବୁ ଅଛି ଭାଇ ସବୁ ଥିବ ଏ ଅବସ୍ଥା ଆସିବେ କି ନାହିଁ ଦେଖ ବାହାର ରହିଲା ଶତ୍ରୁ ଭିତରେ ରହିଲେ ଶତ୍ରୁ ଭିତରେ କଣ ଶତ୍ରୁ ତୁମେ ଯଦି ଭଲ ସ୍ୱଭାବର ମନ ଇନ୍ଦ୍ରିୟ ମନ ବୁଦ୍ଧି ଆତ୍ମା ଏ ସବୁ ଯଦି ପରମାତ୍ମାଙ୍କ ଶରଣରୁ ନ ଯାଇପାରିଲେ ପରମାତ୍ମାଙ୍କ ହିସାବରେ କାର୍ଯ୍ୟ ନ କଲେ ତାହେଲେ କଣ ହବ ସବୁ ଖରାପ ସ୍ୱଭାବଟା ପ୍ରକାଶ ପାଇବ ସେତେବେଳେ ତୁମର ଇନ୍ଦ୍ରିୟ ଗୁଡା ଶତ୍ରୁ ହେଇଗଲେ ବାହାର ଲୋକ ବି ସତ୍ୟ ତୁମେ ଭଲ ପାଇବେ ଏ ଲୋକଟା ରାଗି ଲୋକଟା ବଦମାସଟା ଏଇଟା କଲା ବର୍ତ୍ତମାନ ତୁମେ ଭଗବାନଙ୍କ ଆଡୁ କିଛି ମମତା ପାଇଲନି ଭଗବାନ ସାଙ୍ଗ ସମ୍ପର୍ଣ୍ଣ ରଖି ଏଣେ ସଂସାର ତୁମେ ଦିଆଡୁ ହାରାସ କର ଗୋଟେ କର୍ମୀ କର୍ମୀର ଜୀବନଟା ଏହା ହଉଛି ନା ଭକ୍ତର ଜୀବନ ଗୋଟେ ଦୃଷ୍ଟିରୁ ତାର କଣ ଗୋଟେ ସନ୍ତୋଷ ଆସେ କଣ ସନ୍ତୋଷ ଆସେ ଜୀବନର ପିଲା ଛୁଆ ପଚାରନ୍ତ ନପଚାରନ୍ତ କିଛି ନହେଲେ ଜୀବନରେ କିଛି ନାହିଁ ଠାକୁରଙ୍କର ସେବା ତ କରିଛି ଭଜନ ତ କରିଛି ଏଇଟା ଗୋଟେ ଲାଭ ଅଲଗା କହୁଥିଲେ କୌଣସି ଜିନିଷ ଲାଭ ତାମାନେ କହୁଛି ମୁଁ କହୁନି ଆପଣ ସବୁ ଆଉ କାମ ଦାମ କିଛି କରିବେନି ପିଲା ଛୁଆ କିଛି ଖରାପ ନ କରିକି ଆପଣ ରହିବି ପାରିବେ ଆମେ କର୍ତ୍ତବ୍ୟଟା କରିଦେବା ସଂସାର ପାଇଁ ଯେତିକି କର୍ତ୍ତବ୍ୟ କଥା କରିଦେବା ଦରକାର କିନ୍ତୁ କେବେ ଆଶା ରଖିବା ଉଚିତ ନୁହେଁ ସଂସାରରୁ ଆମକୁ ସୁଖ ଫେରିବା କର୍ତ୍ତବ୍ୟଟା ତୁମେ କର ନିରାସକ୍ତ ଭାବରେ କର ସନ୍ନ୍ୟାସୀ ଜୀବନଟା କଣ କି ଗୃହସ୍ଥ ଆଉ ସାଧୁ ଭିତରେ ପାର୍ଥକ୍ୟ କଣ ଏଇଟା ଦିଟା ଗୃହସ୍ଥ ଯାହା କରୁଛି ସିଏ କହୁଛି ମୁଁ ମାନେ କି ମୁଁ ସବୁ ଏଥର ଫଳ ଭୋଗ କରିବି ସାଧୁ କଣ କରୁଛି ସିଏ କରୁଛି ସବୁ ଭଗବାନ ପାଇଁ କରୁଛି ନିଜର ଆସକ୍ତି ଏଥିରେ ତୁମେ ଯୋଉଟା କରୁଛ ତୁମେ କହୁଛ ମୋର ସାଧୁ ଯୋଉଟା କରୁଛି ସିଏ କଣ ଏଇଟା କପାତ ଏତିକି ସାଧାରଣ ଏତିକି ହେଲେ କପାତ ତୁମେ ହବନି ଯେ ଆମେ ବାବାଜୀ କିଛି କରୁନୁ ତୁମେ ହବନି ପ୍ରଭୁପଦ ମହାରାଜ କୁହନ୍ତି ଜଣେ ଗୃହସ୍ଥ ଠାରୁ ଗୋଟେ ବାବାଜୀ ରେସ୍ପନ୍ସିବିଲ ହଉଛି 10 ଗୁଣାଠୁ ଅଧିକା 100 ଗୁଣା ଅଧିକା ତୁମର ଆଜି କଣ ଆଜି ସଣ୍ଡେ ତୁମେ ଆଜି ରୋଷେଇ କରିବନି ମନ୍ଦିର ପଳେଇ ଆସିଲେ ପ୍ରସାଦ ପାଇଗଲ ଆଚ୍ଛା ଆମେ କୋଉଦିନ ଗୋଟେ ଦିନ କୁହନ୍ତୁ ଆମେ ସେଦିନ ରୋଷେଇ କରିବୁନୁ ଆମେ ଯାଇକି ବାହାରେ ପ୍ରସାଦ ପାଇକି ଆସିବୁ ହଁ ଯୁଆଡେ ଖାଇବା ପାଇଁ ଗଲେ ବି ଏଠି ରୋଷେଇ କରିବାକୁ ପଡିବ କାହା ପାଇଁ ଗୋଟେ ଦିନ ତୁମର ଗୋଟେ ବେଳେ ଖାଇଦବ ଆଉ ଦେହ ଭଲ ହେଲେ ତ କଣ କରିବ ସେ ରଖିକି ଦୁଇ ବେଳେ ଖାଇଦବ ନହେଲେ ରେଷ୍ଟୁରାଣ୍ଟକୁ ପଳେଇବେ କୋଉଠି ଖାଇ ଆସିବୁ ଆମେ କୁଆଡେ ଯିବୁ ତୁମ ଦେହ ଖରାପ ହଉ ଜ୍ୱର ହଉ ରୋଗ ହଉ ବନ୍ୟା ହଉ ବନ୍ୟା ହଉ ବାତ୍ୟା ହଉ ମହାବାତ୍ୟା ହେଲେ ବି ତୁ ରେସ୍ପନ୍ସିବିଲ କେତେଟା ଦେଖ ଲୋକ ହବନି କଣ ବାବାଜୀ ମାନେ ଏମାନେ କେବଳ ଆରାମସେ ଖାଇପିକି ପଇସା ମାଗି ଆଣୁଛନ୍ତି ଆରାମସେ ଖାଇପିକି ରହୁଛନ୍ତି ତୁମକୁ ସେତିକି ଦିଆହେଇଯିବ ତୁମେ ଆସିକି ଚଳେଇବ ମନ୍ଦିରଟା ତୁମେ କାମ କରୁଛ ସ୍ୱତନ୍ତ୍ରତା ତୁମର ରହିଛି ତୁମର ଶୃଙ୍ଖଳା ନାହିଁ ତୁମେ ମନ ଇଚ୍ଛା ହିସାବରେ କାମ କରୁଛ କିନ୍ତୁ ସାଧୁ ହେଇଗଲା ପରେ ତୁମର ସ୍ୱତନ୍ତ୍ରତା ଆଉ କିଛି ରହିବ ଆଉ ଶୃଙ୍ଖଳା ଭିତରେ ତୁମକୁ ରହିବାକୁ ପଡିବ ଆଉ ଦାୟିତ୍ୱ 100 ଗୁଣା ବଢିଯିବ ଗୋଟେ ଗୋଟେ ପୁଅ ବାହାଘର ଯିଏ କରିଛି ସେ ଜାଣିଛି ପୁଅ ବାହାଘର ପୁଅ ବାହାଘର ବଡ ହେଲା ଝିଅ ବାହାଘର ଯିଏ ଗୋଟେ ଝିଅ ବାହାର କରୁଥିଲା ପଚାର ଶାଢୀ କତୁରୁ ଆରମ୍ଭ କରି କଣ ଝିଅ ବିଦା ହେଲା ପରେ ତାପରେ ଚତୁର୍ଥୀ ତାପରେ ଅଷ୍ଟମଙ୍ଗଳା ତାପରେ ଯେ ବର୍ଷିକିଆ ବାହାର ଏତିକି ସରିଲା ପରେ ପୁଣି ପୁଅ ନାତି ହେଲା ପୁଣି ତା ପାଇଁ ସେ ସରୁ ନାହିଁ ତାର ଦାୟିତ୍ୱ ଯେତିକି ଗୋଟେ ମଠ କଲେ ଗୋଟେ ବାବାରେ ସାଧୁ ହେଲେ ତାର ଦାୟିତ୍ୱ ସେତିକି ଆଉ ତୁମର ସେଠି କଣ ବେପାରିଆ କାମ ଭାରତ କାଲି ଅଛି କାଲି ତୁମେ 10ଟା ବେଳେ ଭିତରେ ପହଞ୍ଚିଲେ ଚଳିବ 12ଟା ଭିତରେ ରଜ ଭାରତ ଯେତେବେଳେ ପହଞ୍ଚିଲେ ଚଳିବ ଏଠି ଚଳିବା କାମ ନାହିଁ ସେଇ ଟାଇମରେ କରିବାକୁ ପଡିବ ଭଗବାନଙ୍କ ସେବାଟା ସେଇ ଟାଇମରେ କରିବାକୁ ପଡିବ ଆରତୀ ସେଇ ଟାଇମରେ ହବ ଭୋଗ ସେଇ ଟାଇମରେ ଲାଗିବ ଦାୟିତ୍ୱଟା କେତେ ରହିଛି ଏଇଟା ସଂସାରୀ ସହିତ କିଛି ମତଲବ ନାହିଁ କି ସାଧୁ ସହିତ କିଛି ମତଲବ ତୁମେ ଯଦି ପରମାତ୍ମାଙ୍କ ସହିତ ସମ୍ପର୍କ ରହିପାରିବ ତାହେଲେ ଆତ୍ମା ବୁଦ୍ଧି ମନ ଇନ୍ଦ୍ରିୟ ସମସ୍ତେ ଇଏ ସବୁ ପରମାତ୍ମାଙ୍କର ଗାଇଡାନ୍ସରେ ଚାଲିବେ ତାଙ୍କର ନିର୍ଦ୍ଦେଶ ରହିବେ ତୁମେ ସୁଖ ପାଇବ ତୁମେ ଏଇଟା ନ କରିବ ଏଇଥିପାଇଁ ଆମେ ଭଗବାନ ଡାକୁଛୁ ଜଣେ ଭଗବାନ ଡାକିବା କିଛି ଆବଶ୍ୟକ ନାହିଁ ସୁଖ ଶାନ୍ତି ତୁମେ ନିଜେ ନିଜେ କର୍ମରୁ ପାଇବା ତ ପ୍ରଭୁ ଡାକିବାର କଣ ଆବଶ୍ୟକ ରହିଛି ଆଉ ଭଗବାନଙ୍କୁ ଯିଏ ଡାକୁଛି ଭଗବାନଙ୍କର ଯିଏ ଶରଣାଗତ ହେଇଛି ପ୍ରଭୁ ଲେଖିଲେ ଲାଷ୍ଟ ଲେଖିଛନ୍ତି যে ব্যক্তি বহু জন্ম ধরে তার ইন্দ্রিয় মানুষ ইন্দ্রিয় সুখে বিষয় ভোগে লগাই ইন্দ্রিয় মানুষ অপব্যবহার করেছি সেপাই সে বর্তমান মিথ্যাঙ্কার অবশবর্তী হয়ে নিজকে কর্তা বলে মনে করছে। মিথ্যাঙ্কার তাকে ভ্রমিত করা হচ্ছে এবং কৃষ্ণ সহিত তার শাশ্বত সম্বন্ধ কু দূরে নিয়ে বুলাই দিচ্ছে। কিন্তু পুরা মহাজন সে পুরা কনক্লুজন কথা লাগে বহু জন্মরু এই বিষয় সাথে বুলি বুলি আমি আসছি। বর্তমান আমি অহংকারটা এমনি হয়েছি মু ঘর চলুছি মু হচ্ছি মালিক মু সব করছি মো বিনা কিছু হয়েপারবনি। মিথ্যা অহংকারটা আমি এমনি করে দিয়েছি কৃষ্ণ সহিত আমার শাশ্বত সম্পর্ক মু হচ্ছি তুমি কি দেহ কি দেহ নুহে দেহটা গোটে কোণ উদাহরণ দেলা টিভিটা গোটে খড়পাটা কভরটা দেহটা কিছু নুহে দেহটা যদি কিছু থাকে দেহটা তুমি দেহ থাকে দেহটা কাটিকি যে অপরেশন করা যাচ্ছে হার্ট অপরেশন করা হচ্ছে ব্রেন অপরেশন করা হচ্ছে তুমি কেমনি বঞ্চ কেমনি তুমি দেহ নুহে দেহ চলছি ইন্দ্রিয় ইন্দ্রিয় চলছে মন দ্বারা মন উপরে রয়েছে বুদ্ধি বুদ্ধি উপরে রয়েছে আত্মা এই আত্মা তুমি হচ্ছ আত্মা আর তোমার কার্য হচ্ছে পরমাত্মা সহ এইটা কিন্তু তুমি বুঝিপারিব না এটি বুঝছ অনাদি কালর মিথ্যাঙ্কার তাকে ভ্রমিত করছে বুলাউছি আর কৃষ্ণ সহ সম্বন্ধ সে কেবে সে বুঝিপারুনি ভগবান কোণ আছে ভগবান কোণ তো বুঝিপারুনি সাধারণ কথা তো ভগবান বুঝিপারুনি এতে পরিশ্রম কলা বেড়ে তো সুখ কাঁ মিলবে দেখিছেন আপনার পক্ষী পক্ষী চরচরিকা চরচরিকা যে বুলি বুলিয়া বুলি বুলিয়া বুলি বুলিয়া আসবে তা বসা ভিতরে পৌঁছে সে কত খুশি পক্ষী যেতে বসা আসি পৌঁছ কত খুশি রয়েছে দেখেন পক্ষী যেতে শুই দেখলে বগ কুয়া সে শুনছেন কেমনি আরামসে পুরা আরামসে শুই উনি ভোর চারটা বাজলে মানে উঠলে রা রা হই তার কাবা কাবা কা কুয়া কুয়া হইকি উঠলে তাকে বসেরা মানুষ দেখলে সে খটি খটি খাটি খটি আসুছে দেখলে কি তুই জানিপার না তুমি কাই সুখ শান্তি মিল তোমার সব কিছু রয়েছে তুমি কাহিনী তোর গোটে জিনিস মিশে হচ্ছে কোণ তুমি আত্মা ভগবান সাথে সম্পর্ক স্থাপন করিপার সেপাই তোমাকে সব উল্টা উল্টা কাম চালছে যেটা ভগবান সাথে তোমার সম্পর্ক স্থাপন করিপার না তুমি সব মন উল্টা বুদ্ধি চাললা বুদ্ধি উল্টা হয়ে গেল মন উল্টা হয়ে গেল ইন্দ্রিয় উল্টা হয়ে গেল সেটা প্রকাশ স্বরূপে পড়ল তো দুঃখী এই ভগবান সাথে সম্পর্ক স্থাপন করিয়া পাই আমি কোণ করছে এই কলিযুগের নামটা জপ করছে কেমতি মন ইন্দ্রিয় বুদ্ধি আত্মা আকু সব পরমাত্মা সহ কৃষ্ণ সহ সম্পর্কিত করে তুমি সবরে নাম করছো হরে কৃষ্ণ
হরে কৃষ্ণ 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 হরে 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 রাম হরে রাম রাম হরে
নামটা দ্বারা কেমতি জনক কেমতি সম্পর্ক রইব নামটা দ্বারা কেমতি সম্পর্ক রইব সে বলিল এই যে এই মুসলমানটা কাম আমার কাম কোন বদলাই নি সে সে কইলা সবরে কোন ঠাকুর ডাকিলে কোন নমাজ করলে কোন ঠাকুর ডাকিলে কোন মনটা ঠিক দিলা হবে না সে দেখো সে কাম করছে সে তার ওড়িয়া ওড়া শুধু শিখিয়ে মনটা ভুল মনটা ঠিক নাই তো তো মনটা কেমন ঠিক হবে বলি যে পচারছি না মন তার ঠিক নাই সে ভয় যেতে ডাকিলে কোন মনটা ঠিক করিব কেমতি কেউ দিনে তো মনটা ঠিক হব তারপরে যা মন ঠিক তার সে ভগবান ডাকিবনি তা সে নাকু গলা যদি মন সমস্ত ঠিক তা জগতকে আসছে কাই তুম মন যদি সব ঠিক তুমি জগতকে আসিব কাই দুঃখ ভোগুছে কাই এটা সব বাহানা লোক কুহে না এত ঠাকুর ডাকলে কোণ তা মনটা তো ঠিক নুহে আর মনটা ঠিক হব কেমতি এই ভগবান ডাকিলে হিঁ জনক মন আসিব যদি ভগবান ডাকিলে জন মন ঠিক হইব আউ তা রাস্তা কেবে কিছু না আমি কেবল চাহুছি স্মরণ করিয়া ভগবান স্মরণ করি 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 বুঝিবা শুনেছু আর শুনিবাকে পড়ে বুঝিবাকে পড়ে মো আত্মা মো পরমাত্মা সহ সম্পর্ক স্থাপন ন কলে মোর কোনোসি সমাধান হইপারিব জীবনরে কোন সমাধান হইপারিব আর এই যে ভগবান ভক্ত এইপাই সে ভক্ত কুয়া যায় ভক্ত মানে কোণ সে সকলে চাহিদ কিন্তু ভগবান সহ সম্পর্ক রাখবি মোর সব সমস্যার সমাধান ভগবান করি যে ভক্ত নয় সে মো কাম মু দুর্যোধন পাণ্ডব দুজনে মধ্যে ডাকুছি না দুর্যোধন কোণ চাহিদা মো কাম মু যুদ্ধ করিকি মো বিজয় লাভ করি মো বুদ্ধিরে চালি পাণ্ডব মানে কোণ চাহুলে সীতা যুদ্ধ বুদ্ধ করিদেলে তা শুনলে কালি কি মরিব কোণ করিব সে প্ল্যান কি করিদেলে আর কৃষ্ণ প্ল্যান করিদেলে না সে প্ল্যান করিছে পাণ্ডব মানে বসিলে দেখিয়া কেতবেলে তুমি দেখিছ এই যে মহাভারত পড়িলে তুমি দেখিব পাণ্ডব মানে যুদ্ধ সরিলে যাবে শিবিরে শুয়ে কৃষ্ণ তাকে উঠেকি ঠিক করে এই উঠ তুমি শোইছ কোণ কালি ভীষ্ম মারিব কালি সে দ্রোণাচার্য এমনি গলেন সে তার আরামসে শোয়ে মিটিং মিটিং যা বুদ্ধি প্ল্যান কি করি কৃষ্ণ আমার কাম হেলা সে ଆମେ ପାଣ୍ଡ ହବା ପାଇଁ ଚାହୁଁଛୁ, ଆମର ଯାହା ଅଛି ମାଲିକ ବାବା ତୋର ଯାହା କରିବା କଥା ମୋର ଯେତିକି କର୍ତ୍ତବ୍ୟ ମୁଁ ସଂସାର ଲୋକ ହେଇଛି ବା ବାବାଜୀ ମୋର ଯେତିକି 6 ଘଣ୍ଟା ମୋ ପାଇଁ 7 ଘଣ୍ଟା ଏଠି ସବୁ ଆପଣଙ୍କର କାମ ମୁଁ କରିଦଉଛି, ତାପରେ ଯାହା କରିବା କଥା ଆପଣଙ୍କ ହାତରେ, ମୁଁ ବେଶୀ କଥା କିଛି ମୁଣ୍ଡ କରିବି, ମୁଁ କିଛି ପ୍ଲାନ୍ କରିବି ଏତିକି। ଏଇଟାକୁ ଶରଣାଗତି କରେ ସାଧୁ ସହିତ ପୁରୁଷ ସହିତ ମାନ ନାହିଁ, ତୁମେ ସେଟାକୁ ନିଜ ବୋଲି ଭାବୁଛ, ସେଥିପାଇଁ ଏଇଟା ପ୍ରୋବ୍ଲେମ। ମୋ ଘର ମୁଁ ଏଇଟା କରୁଛି, ମୋ ପୁଅ ମୋ ଝିଅ ମୁଁ ତାକୁ ମଣିଷ କରିବି, ଏଇଟା ହଉଛି ପ୍ରୋବ୍ଲେମ। ସେଇଟା ତ ତୁମେ ଭୁଲିଯିବ, ଠାକୁରଙ୍କ ନିର୍ଭର କରେ ତୁମେ ହେଇଗଲ। ଆଉ ସାଧୁ ବି ଏଇଟା ମୋ ଆଶ୍ରମ ମୁଁ କରୁଛି, ଏଇଟା ମୁଁ ଏଇଟା ଯଦି ଇଏ ରଖିଲା ସିଏ ବି ଅଙ୍ଗାର ରହିଲା। ଏସବୁ ଭଗବାନ ହିଁ କରୁଛନ୍ତି, ଏସବୁ ପ୍ରଭୁଙ୍କର। ଯେପର୍ଯ୍ୟନ୍ତ ତୁମେ ନିଜର ସ୍ୱତନ୍ତ୍ରତାକୁ ନ ଛାଡିକି ଭଗବାନଙ୍କ ଶରଣାଗତ ନ ହେଇଛ, ତୁମେ ସମସ୍ୟା ତୁମେ ଗୃହୀ ହୁଅ କି କାହାର ସମସ୍ୟା ଯିବ ସମାନ ସମସ୍ତେ ଏ ଅହଙ୍କାର ରହିଲେ ସମସ୍ତଙ୍କ ପାଇଁ ସମାନ ପ୍ରୋବ୍ଲେମ। ସେ ଚୈତନ୍ୟ ମହାପ୍ରଭୁ ସେ ଗୋଟିଏ ଉପଦେଶ ଦେଲେ, ପୁରା ସରଳ ଉପଦେଶ। ଦେଖ ତୁମେ ବାବାଜୀ ହୁଅ କି ଗୃହୀ ହୁଅ, କଳିଯୁଗର ଉଲ୍କା କିଛି ଉପାୟ ନାହିଁ। ଗୃହୀ ଥାକ ବନେ ଥାକ ସଦା ହରି ବୋଲି ଡାକ, ଦୁଃଖେ ସୁଖେ ଭୁଲେ ନା ଗୋ ବଦନେ ହରି ନାମ, ସୁଖ ଦୁଃଖରେ ଭୁଲ ନା, ଘରେ ରୁହ କି ମଠରେ ରୁହ ସବୁବେଳେ ଭଗବାନଙ୍କର ନାମ ଡାକ। ଦୁଃଖଟା ତାହେଲେ ଜ୍ୱର ହବ, ମଠରେ ଜ୍ୱର ହେଲେ ଯେତିକି କଷ୍ଟ, ସଂସାର ଲୋକ ଜ୍ୱର ହେଲେ ଗରମ ହଉଛି ଗରମ ଦିନରେ ବାବାଜୀ ଗରମଟା କମ ଆଉ ସଂସାର ଲୋକ ଗରମ, ଦୁଃଖଟା ସମସ୍ତଙ୍କ ପାଇଁ ସମାନ। ଶରଣାଗତ ଶରଣାଗତ ହେଇଗଲା ମାନେ ତୁମେ ଭାବନି ଯେ ମଠରେ ଯିଏ ରହି ତାର ପ୍ରୋବ୍ଲେମ ନାହିଁ, ଯିଏ ଘର ଅଛି ନାଇଁ 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 ପ୍ରୋବ୍ଲେମ ସମସ୍ତଙ୍କ ପାଇଁ ଅଛି। ତୁମ ପ୍ରୋବ୍ଲେମ ନାହିଁ, ଗରିବର ପ୍ରୋବ୍ଲେମ ଅଲଗା, ଧନୀର ପ୍ରୋବ୍ଲେମ ଅଲଗା, ପଢା ଲୋକର ପ୍ରୋବ୍ଲେମ ଅଲଗା, ମୂର୍ଖର ପ୍ରୋବ୍ଲେମ ସମସ୍ତଙ୍କ ପ୍ରୋବ୍ଲେମ ଅଲଗା, ବାବାଜୀର ପ୍ରୋବ୍ଲେମ ଅଲଗା, ତାର ତୁମର ପ୍ରୋବ୍ଲେମ କ'ଣ, କେମିତି ପଇସା ପତ୍ର ଆରାମସେ ମିଳିବ, ସ୍ତ୍ରୀଟି ମୋ ସାଙ୍ଗେ ଭଲ ବ୍ୟବହାର କରିବ, ପୁଅ ଟିକେ ଭଲ ପାଠ ପଢିବ, ଆମ ଘରଟା ସୁଖରେ, ଏଇଟା ତୁମର ପ୍ରୋବ୍ଲେମ। ଆମର ପ୍ରୋବ୍ଲେମ କ'ଣ, ଆମ ଭଗବାନ ଭୟ ଅଛି, ଭଗବାନ ମୋର ତ ଅସନ୍ଦ ଦେଉନାହାନ୍ତି, ଭଗବାନଙ୍କର ପ୍ରଭୁଙ୍କ ସାକ୍ଷାତକାର ହେଉଛି ଆମର ପ୍ରୋବ୍ଲେମ। ପ୍ରୋବ୍ଲେମ ସବୁ ତୁମ ତୁମ ଲେବୁଲରେ ତୁମର ପ୍ରୋବ୍ଲେମ, ଆମ ଲେବୁଲରେ ପ୍ରୋବ୍ଲେମରୁ କିଏ ମୁକ୍ତ ନା, ଏଇଟା ପ୍ରୋବ୍ଲେମ ଠିକ ଭାବେ। ତୁମେ ଯୋଉ ସ୍ଥାନରେ ଅଛ ତୁମେ ଚାହୁଁଛ କେବଳ ପରିବାର, ମୋ ପରିବାରଟା ଭଲ ରହୁ, ଛୁଆଟା ଟିକେ ଭଲ ରହୁ, ନିଶା ଫିସା ନ ଖାଉ, ଚାକିରି ଖଣ୍ଡେ କରୁ, ମୋ ଝିଅର ବାହାଘର ହେଇଯାଉ, ମୁଁ ଟିକେ ସୁଖରେ ସ୍ୱାମୀ ସ୍ତ୍ରୀ ଆମେ ଦେଉ, ଏଇଟା ହବ। ଆଉ କଣ ତୁମେ ଚାହୁଁଛ, ଭଗବାନ ବାହାଘର ଛାଡ଼ିଦିଅ, ଏତିକି ତୁମର ସ୍ଥିତିରେ ଆସୁଛ। ଯିଏ ସାଧୁ ହେଇଗଲା ସିଏ କଣ ଚାହୁଁଛି, ମୁଁ କେମିତି ଭକ୍ତିର ସ୍ତର ଗୁଡାକ ମୁଁ କେମିତି ଅତିକ୍ରମ କରିବି, ମୁଁ କେମିତି ଭଗବାନ ପାଖକୁ ଯିବି, କିନ୍ତୁ ଭଗବାନ ସହିତ ସମ୍ପର୍କ, ତା ପାଇଁ ପ୍ରୋବ୍ଲେମ ଏଇଟା। ହେଲେ ତୁମର ଲେବୁଲରେ ତୁମର ଯୋଉ ପ୍ରୋବ୍ଲେମ, ଆମର ଲେବୁଲରେ ଆମର ଯୋଉ ପ୍ରୋବ୍ଲେମ, ସବୁ ପ୍ରୋବ୍ଲେମର ସମାଧାନ ଗୋଟିଏ ଉପାୟ, ସେଇ ଭଗବାନଙ୍କର ଶରଣ ନାହିଁ। ତୁମେ ପ୍ରଭୁ ତୁମେ ହିଁ ମୋତେ ଉଦ୍ଧାର କର, ତୁମର କଥା ମୁଁ ଶୁଣିବି, ତୁମର ନାମ କୀର୍ତ୍ତନ କରିବି, ତୁମର ସେବା କରିବି, ତାପରେ ମୁଁ ଆପଣ ତୁମର ଉପରେ ମୁଁ ନିର୍ଭର କରିବି, ଆପଣଙ୍କ ଉପରେ ନିର୍ଭର କରିବି। ପ୍ରୋବ୍ଲେମ କିନ୍ତୁ ସମାନ, ଆଉ ସବୁ ଯେତେବେଳେ ଶରଣାଗତ ହେଇଯିବ ସେତେବେଳେ ତୁମର ସମୟ ହେଇଗଲା, ମୁଁ କହିବି ଗୋଟେ କଥା, ଗୋଟେ ଲୀଳା କହିବି କଥା ବିଶ୍ରାମ। ଭଗବାନ କେମିତି ତୁମର ଦାୟିତ୍ୱଟା ନାହିଁ, ତୁମେ ଶରଣାଗତି ହେଲେ ତୁମେ ଭାବୁଛି କେବଳ ଲୋକମାନେ ଗୋଟେ ଭାବନା କ'ଣ ହେଇଛି କି ବାବାଜୀ ହେଇଗଲେ ବହୁତ ଭଲ, ହଁ ବହୁତ ଭଲ, ବାବାଜୀରେ ସବୁ କରିବାର ସୁଯୋଗ ବାବାଜୀରେ ଅଛି, 24 ଘଣ୍ଟା ଠାକୁରଙ୍କୁ ସେବା କରିପାରିବ, ଯୋଉଥିରେ ମନ ଲାଗିବ କରିପାରିବ, ଯେ ଆମର ଇଚ୍ଛା ଅଛି ସେବା କରିବା ଆମେ କରିପାରିବୁ, ଯାହା କରିବା ଇଚ୍ଛା କରିପାରିବୁ, କାରଣ ଆମର ଏଠି ଦାୟିତ୍ୱ ଗୋଟେ ଦାୟିତ୍ୱ ହେଲା କ'ଣ, ଠାକୁର ସେବା ଭଗବତ ଭଜନ। କିନ୍ତୁ ନକଲ ଜଣେ ନକଲି ତାକୁ କିଏ କହିବ, ସିଏ ଗୋଟେ ପ୍ରୋବ୍ଲେମ। ଏଇଟା ଗୋଟେ ମୁଁ କେତେ ଗୃହସ୍ଥ ଗୋଟେ ଗୃହସ୍ଥ ଲୋକର ଜୀବନ କହିବି, କର୍ଣ୍ଣାଟକର ସେଇଟା ବୋଧେ ମାଲାୟାଲମଟା କୋଉ ଦେଶରେ ଅଛି, କେରଳ କେରଳ କେରଳ। ଗୁରୁଭାଇ ଅଛନ୍ତି, ଗୁରୁଭାଇ ଗୁରୁଭାଇ କିଏ, କୃଷ୍ଣ, କୃଷ୍ଣଙ୍କର ମୂର୍ତ୍ତି ଅଛି, ପୂର୍ଣ୍ଣମ ପୂର୍ଣ୍ଣମ ବୋଲି ଜାଣିଥିଲେ ଗୃହସ୍ଥ, 90 ବର୍ଷ ହେଇଯାଇଥିଲେ ସଂସାର ଲୋକ, ସେ ଭଗବାନ କେତେ ଭଲ ପାଉଥିଲେ। ଦେଖ ଭଗବାନଙ୍କ ଶରଣାଗତି କିଏ ବି ଶରଣ ହେଲେ ଭଗବାନ ତାକୁ କେମିତି ରକ୍ଷା କରନ୍ତି, ତାକୁ କେମିତି ସୁରକ୍ଷା ଦିଅନ୍ତି, ତାଙ୍କ ସହିତ କେମିତି ସମ୍ପର୍କ ସ୍ଥାପନ କରନ୍ତି, ସାଧୁ ସହିତ ଗୃହସ୍ଥ ସହିତ କିଛି ମତଲବ ନାହିଁ। ଯାହାକୁ ଯେଉଁଟା ଅନୁକୂଳ ପରିସ୍ଥିତି ସ୍ଥାନ ସ୍ଥିତ ସ୍ମୃତିଗତ, ତୁମେ ଯେଉଁ ସ୍ଥାନରେ ରହିଛ ଯେଉଁ ସ୍ଥିତିରେ ରହିଛ କିଛି ବଦଳିବା ଦରକାର, ଘରେ ରହିଛ ତ ଘରେ ରୁହ, ମଠ ରହିଛ ତ ମଠରେ ରୁହ, କିନ୍ତୁ କାମ ଗୋଟେ, ସେ ଭଗବାନଙ୍କର ଶରଣ ଯାଇକି ତାଙ୍କର କଥା ତାଙ୍କର ସେବା ଏଇଟା କର, ନହେଲେ ତୁମ ପାଇଁ ପ୍ରୋବ୍ଲେମ, ମଠ ରହିବା ଲୋକ ପାଇଁ ସମାନ ପ୍ରଭୁ ସିଏ 90 ବର୍ଷ ହେଇଗଲାଣି, କିନ୍ତୁ ପ୍ରାୟ ପ୍ରତି ମାସରେ ଥରେ 90 କିଲୋମିଟର 90 କିଲୋମିଟର ପାଦରେ ଚାଲି ଚାଲିକି ଯିବେ ଗୁରୁ ଭାଇଙ୍କୁ ଦର୍ଶନ କରିବା ପାଇଁ। ତାଙ୍କର ମାନସିକ କ'ଣ ଠାକୁର ପାଖକୁ 90 କିଲୋମିଟର। ଆଜିକାଲି ଗାଡି ଘୋଡ଼ା ହେଇଗଲାଣି, ଲୋକ 5 କିଲୋମିଟର 10 କିଲୋମିଟର ଆସୁଛନ୍ତି, 90 କିଲୋମିଟର ଚାଲିଯିବେ। ଯେ 90 କିଲୋମିଟର ଚାଲିକି ଯାଆନ୍ତି ଚାଲିକି ଆସନ୍ତି, ତାଙ୍କ କେତେ ଦିନ ଲାଗୁଛି ମୁଁ ଚିନ୍ତା କର। ଗୋଟେ ସପ୍ତାହ ଜାଗା ଥିବି ନା, 3 ଦିନ ଯିବା 3 ଦିନ ଆସିବା ଠାକୁର ଦର୍ଶନ କରିକି ସେ ଗୁରୁ ଭାଇଙ୍କ ଯା। ଗୋଟେ ଦିନ ଯାଉଛନ୍ତି, ଦେଖ ଭଗବାନଙ୍କ ସ୍ମରଣାଗତ ଭକ୍ତ କେମିତିକା, ସେ ଗୋଟେ ଦିନ ଯାଉଛନ୍ତି, ସେ ହଁ ଭାଗବତ ଧରନ୍ତି, ଭାଗବତ ଯୁଆଡ଼େ ଯାଆନ୍ତି ଛୋଟ ଆଗରୁ ସବୁ ଲୋକ କ'ଣ କହୁଛି ନା କୋଥଳି ଧରିକି ନିଅନ୍ତି, ଖାଲି କପଡ଼ାରେ ଗଡ଼ା ହେଇଥିବେ, କୋଥଳି କୋଥଳି ଧରିକି ଯାଉଛନ୍ତି ଜଙ୍ଗଲ ଭିତରେ ଯାଆନ୍ତି। ଆଗରୁ ସେ ଜଙ୍ଗଲ ରାସ୍ତା ଭାରି ଭୟଙ୍କର ସକଳ ରାସ୍ତା, ଯେତେବେଳେ ଯାଉଛନ୍ତି ଗୋଟେ ଚୋରା ହାବଟରେ ପଡ଼ିଗଲା। ଚୋରା ହାବଟରେ ପଡ଼ିଗଲା କ'ଣ, ଇଏ ପୁରୁଣା କାଳିଆ ଲୋକ, ଆଗରୁ ପୁରୁଣା କାଳିଆ ଲୋକ ଦୁଇଟା ଜିନିଷ କରୁଥିଲେ, ଯେତେ ଗରିବ ଲୋକ ହେଲେ ପୁରୁଷ ହାତରେ ଗୋଟେ ସୁନା ମୁଦି ରହୁଥିଲା, ଆଉ ସ୍ତ୍ରୀର ନାକରେ ଗୋଟେ ନାକ ଚଣା ହଉ ଜଣେ ନାକ କାନକୁ ରହୁଥିଲେ। ଝିଅ ବାହାଘର କରିବା ପୂର୍ବରୁ ଆଗରୁ ସେ ଟିକି ଝିଅ ଝିଅମାନଙ୍କୁ କ'ଣ କରାଯାଏ, ସେ ଝିଅ ନାକ କାନକୁ ସେ ଫୁଟେଇ ଦେଇ ତା ଦେହରେ ଗରିବ ଲୋକ ହେଇଥିଲେ ତୁଳସୀ କାଠି ଗୋଟେ ପୁରୀ ରଖିଥିବେ। ମୁଁ ଛୁଆଟେ ଦେଖିଛି ଗାଁରେ ମନ ମନରେ ଏବେ ହେଉଛି, ନାକରେ ଗୋଟେ ଝିଅ ବିବାହ ହବ ମାନେ ତାକୁ ସୁନା ନାକ ଖଣ୍ଡେ ସୁନା ଦରକାର, ନାକୁ ସୁନା ନ ଦେଇପାରୁଛି ସିଏ ଆଗରୁ ଏବେ ବି ଯିଏ ଆମର ଯୋଉ ଅଛନ୍ତି ସବୁ କନ୍ଧ ଏରିଆରେ ତାଙ୍କ ପ୍ରଥମ ହେଲା ନାକୁ ଖଣ୍ଡେ ସୁନା ଦେବେ, ନାକଟା ପଡ଼ିକି ସୁନା ଏଟା ତାର ହୋଇଗଲେ କାରଣ ଦେଇଛି ଆବଶ୍ୟକ, ନାକର ସବୁବେଳେ ସୁନା ରହିବା ଦରକାର, ତା ସ୍ୱର ସେ ତାର ସ୍ୱାମୀର ସ୍ୱରଟା ସବୁବେଳେ କ୍ଷତି ହବ, ସ୍ୱାମୀର ସ୍ୱର ସବୁବେଳେ ରୁଗୁଣ ହବ। ଆଉ ପୁରୁଷର ହାତରେ ସବୁବେଳେ କ'ଣ ରହିବା ଦରକାର, ଡାଣ ହାତରେ ଇଏ ଆଜିକାଲି ଷ୍ଟୋନ୍ ଫୋନ୍ ମୋଦି ପିନ୍ଧିବେ, ଆଗରୁ କ'ଣ ସୁନା ମୋଦି ପିନ୍ଧିବେ, ସେ ପଖାଳ ଖିଆ କୁହନ୍ତି ନା କ'ଣ, ଆପଣ କେଟା ଅଛି ମୁଁ ଛୋଟ ବେଳେ ମନେ ରଖିଛୁ ପଖାଳ ଖାଇବାକୁ ଯାଏ, ପଖାଳ ଖାଇବା ବେଲେ କ'ଣ ଦେବେ, ସେ ବାହାଘର ଦେଇଥାନ୍ତୁ ସୁନା ମୋଦି ଗୋଟେ ଦେବେ ଜୋଇ, କାହିଁକି ସ୍ୱର୍ଣ୍ଣର ଏମିତି ଗୁଣ ରହିଛି ସେଟା ସବୁବେଳେ ଆଙ୍ଗୁଠିରେ ବାଜିଲେ ଖାଦ୍ୟଟା ହଜମ କରିବ, ତାର ଏମିତି ଗୁଣ ରହିଛି ଶରୀରଟାକୁ ସୁସ୍ଥ ରଖିବ, କାରଣ ସେ ଗ୍ରସ୍ତ ଲୋକ ନା, ସେ ବହୁତ ଶକ୍ତି ନଷ୍ଟ କରୁଛି, ପରିବାର କାମ କରୁଛି, ସନ୍ତାନ ଜନ୍ମ କରୁଛି, ସବୁବେଳେ କ'ଣ ସବୁ ଜିନିଷ ଖାଇପାରୁଛି, କେତେ ଚିନ୍ତା ତାର ରହୁଛି, ତାର ଏଇଟା ରହିଲେ କ'ଣ ହବ, ତା ଶରୀର ଦୁଇଟା ଜିନିଷ ଲୋକ ପୁରୁଷ ଲୋକ ପିନ୍ଧିଥିଲେ ମୋଦି, ଯେତେ କରିବାରୁ ସେ ପିନ୍ଧିଥିଲେ ନାକ ନାକ ଚଳଣା ନହେଲେ ନାକ ଫୁଲ, ଇଏ ଇଏ ପୁନମ କ'ଣ କରୁଛି ନା ସୁନା ମୋଦିଟା ପିନ୍ଧିକି ଯାଇଛି, ଗାଁ ଲୋକ ତାର ପିନ୍ଧିକି ଯାଇଛି, ଏ ଡକାୟତରେ ହାବରେ ପଡ଼ିବା ପଡ଼ିକି ତାର ସୁନା ମୋଦି ନେଇଗଲା, ତାର ଲୁଗା ଧୋତି ସବୁ ନେଇଗଲା, ନେଇକି ଆଉ କହିଲା ଆଉ ସବୁ ତ ନେଇଗଲୁ ନେଇଗଲୁ ଆମେ ହଉଛୁ ନେଇଯା, ଆଉ କ'ଣ ଯା ଭଗବାନଙ୍କୁ ଗୋଟେ ବୁଢା ବୟସ ପନ୍ଦା ଗୋଟେ ପିନ୍ଧିଲି ତୋ ନେଇଯାଇ ଦେଖିକି ତାର ନେଇଗଲା, ତାର ଇଏ କ'ଣ କହିବ, ଯେତେବେଳେ କାଖରେ ସେ ରଖିଛି ଗୋଟାକୁ କୋଧଟାକୁ ସେଟା ଟାଣିଲା, ସେ ଭାବିଲା କ'ଣ ୟା ଭିତରେ କିଛି ରଖିଛି, ସେ କାନ୍ଦିଲା ସିଏ, କାହିଁକିନା ତୁ ଚୋରଟା ନା, ତୁ ସୁନା ନେଇଗଲୁ ମୋର କିଛି ନାହିଁ, କିନ୍ତୁ ଭାଗବତକୁ ତୁ ଛୁଇଁବା, ମୁଁ ପୂଜାପାଠ କରିକି ଭାଗବତ ପଢୁଛି, ଆଉ ସେ ରାତିରେ ଶୋଇଲାବେଳେ କ'ଣ କରନ୍ତି ସବୁ ଆଗରୁ ଲୋକ, ଆଉ ରାତିରେ ଶୋଇଲାବେଳକୁ ମୁଣ୍ଡ ପାଖରେ ଭାଗବତ ରଖିବାକୁ ବସ୍ତ୍ର ପାଖରେ ସେଟା ଅଲଗା ରହେ, ଆଉ ଆମ ବିଛଣାକୁ ଛୁଇଁବା ହବ, ବିଛଣା କ'ଣ ବାସି ବିଛଣାରେ ଗୀତା ଭାଗବତକୁ ରଖିବା ନାହିଁ, ସେ ଅଲଗା ଟେବୁଲ ଉପରେ ରହିବେ ନା ସେଲ୍ ଉପରେ ରହିବେ, ସେ ଲୋକ କ'ଣ କରିବେ ଗାଧେଇକି ଭାଗବତ ପଢିବେ, ପବିତ୍ର ସବୁ ଲୋକ ମାନନ୍ତି କହିଲା ଇଏ ଲୋକଟା କୁଆଡ଼େ ଆସିଛି ଚୋରଟା, ଇଏ ଇଏ କାହାକୁ ଛୁଇଁକି କାହାକୁ ମର୍ଡର କରୁଥିବ, ଇଏ କ'ଣ କରୁଛି, ଇଏ ମୋ ଭାଗବତ ଛୁଇଁବ, ଏଠୁ କାନ୍ଦିଲା ବୋଉ, ଏ ବୋଉ ଏ ଗୁରୁ ଭାଇ ମୋତେ ରକ୍ଷା କର, ସୁନା ମୋତେ ନେଇଗଲେ କାନ୍ଦିଲା କିଛି କଲାନି, କିନ୍ତୁ ଭାଗବତ ଧରିଲେ ଦେଖନ୍ତୁ ଥିଲା କ'ଣ, ସିଏ ଗୃହସ୍ଥ ସିଏ ଅବାଜି ନଥିଲା, ତାର କାହାକୁ ମୂଲ୍ୟ ଦେଇଥିଲା ଜୀବନରେ ଭାଗବତ ସୁନାକୁ ମୂଲ୍ୟ ଦେଇଥିଲା, କିଏ ପଠନ ରହୁଛି କିଏ ଘର ରହୁଛି ବଡ଼ କଥା ନାହିଁ, କିଏ ଭଗବାନଙ୍କୁ କେତେ ଦୂର ସେ ଗ୍ରହଣ କରିଛି, କେତେ ଶରଣାଗତ ହେଇଛି, କାନ୍ଦିଲା ବୋଉ ହେଇକି ଆଜ୍ଞା ମୋ ଭାଗବତ କିଏ ନେଇଯିବ, ମୁଁ ପଢ଼ିବି କ'ଣ, ମୋ ବାଟରେ ବାଟରେ ଗଲା 3-4 ଦିନ ଲାଗିବ, ମୋ ଭାଗବତ ହାତ ଇଏ ଛୁଇଁବ ଭାଗବତରେ କାନ୍ଦିଲେ, ସେ ଗୁରୁ ଭାଇ ସେ ନିଜେ ଗୋଟେ ଗୋଟେ ଘୋଡ଼ା ଚଢ଼ି ଗୋଟେ ଛୋଟ ଆସିଲେ ଆସିଲେ ଆସିକି ତା ସାଙ୍ଗରେ ବାଡ଼ା ତାକୁ ତାହା ମାଡ଼ ପିଟି କଲେ, ଆଉ କିଏ କୃଷ୍ଣ ନିଜେ ଗୋଟେ ବାଳ ଫିର ପୁରା ଆଇଲେ ମାଡ଼ା ପିଟା ପିଟି କରିକି ତା ଭିତରୁ ସେ ସୁନା ମୋଦିକି ଛଡ଼େଇଲେ, ଆଜି ଭାଗବତକୁ ଛଡ଼େଇ ଭାଗବତ ତାକୁ ଦେଇଦେଲେ ସୁନା ମୁଦ୍ରା ତାକୁ ଦେଇଦେଲେ, ତୁମେ ଇଏ ପୁନଃ କ'ଣ କଲେ ଚିନ୍ତା କଲେ ହେଲା ଏ ବୁଦ୍ଧିଟା ମୁଁ ନେଇଥାନ୍ତା କିଏ ଚୋର ନେଇଥାନ୍ତା ଆଚ୍ଛା ବର୍ତ୍ତମାନ ରକ୍ଷା କଲା କି ଏ ସାଧୁ ଭକୁତ୍ର ଲୋକ ଇଏ ବୁଦ୍ଧି ରହିଛି ମାନେ ପୁଣି ବାଟରେ ଯାଉଛ ପୁଣି କହୁଛ ଆଉ ଆକୁ ଦେଇଦେଲେ ତ ମୋର ଗଲା ଇଏ ରହିଛି ବୋଲି ମୋ ଝଗଡ଼ା ଅଛି ବାବା ତୁ ମତେ ରକ୍ଷା କରୁ ମୁଁ ଇଏ ରହୁଛି ମାନେ ମୁଁ ପୁଣି ଜଙ୍ଗଲ ରାସ୍ତାରେ ଯିବି ଫେରିଲା ବେଳକୁ ଏପଟେ ଗଲା ଗଲା ବେଳକୁ ଭଲ ଚାଲି ଫେରିଲା ବେଳକୁ ପୁଣି କିଏ ହଇରାଣ ପକେଇବ ତୁ ଏଟା ଦେଇଗଲ ହେଲା ଭଗବାନ ଆସିଥିଲେ ପରୀକ୍ଷା କରିବା ପାଇଁ ଗୋଟେ ଜିନିଷ ପାଇଁ କଣ ବୁଝିଗଲେ ନାଇଁ ଭଗବାନ ପରୀକ୍ଷା କଲେ ଭଗବାନ ଭାଗବତଟାକୁ ଦେଇଥାନ୍ତେ ସୁନା ମୁଦ୍ରେ ତାକୁ ଛାଡି ଆଣିବା କାହିଁ ଦେଲେ ଦେଖିବ ୟାର ୟାର କଣ ଅଛି କଣ କଣ ଚିନ୍ତା କଲା ଚୋର ଚୋରି କଲା ପରେ ୟାର ଉଦ୍ଦେଶ୍ୟଟା କଣ ଦେଖ ଗୋଟେ ଗୋଟେ ଗୃହସ୍ଥ ସିଏ ତାର କେମିତି ଶରଣାଗତି ଥିଲା କହିଲା ଆଜ୍ଞା ଏ ବୁଦ୍ଧିଟା ଆପଣ ନେଇଯାଆନ୍ତୁ ଭଗବାନ ଖୁସି ହେଲା ଆଉ ତ କିଛି କହିଲେ ସେ ଭଗବାନ ଜାଣି ସେ ବାଳକ ଆପଣ ଆମେ ସାଧୁ ଲୋକ କାହିଁକି ଆକୁ ପୁଣି ଆଜି ବେଳେ ବାଟରେ କିଏ ଧରିବ ଜୀବନ ବି ନେଇଯିବ ଭାଗବତ ବି ନେଇଯିବ ମୋର ବରଂ ଭାଗବତ ରହୁ ଏ ସୁନା ସିଏ କଣ ଭାଗବତ ରଖିବା ପାଇଁ ସୁନାକୁ ନେଇଯାଏ ବାବା ଇଏ ପୁଣି ରହିଲା ମାନେ ଚୋର ଆସିବ ପୁଣି ମତେ ହଇରାଣ କରିବ ଏବେ ତ ଆଗରେ କିଛି ନଥିବ ଭାଗବତ ଥିବ ତୁ ନେଇପାର ତାର ପାଖରେ ଦେଇଦେଲେ ଭଗବାନ ଆଣି ଫେରିଲେ ଭଗବାନ ଫେରିକି ଯାଇକି ପୂଜାରୀ ଦେଲେ ଉଠେଇଲେ ପୁରା ଗୁରୁବାଇ ସାକ୍ଷାତ କହିଲେ ପୂଜା ଏ ସେ ପୂର୍ଣ୍ଣମା ଆସୁଛି ଏଟା ତା ମୁଦି ଏଇଟା ସିଏ ଆସିକି ପହଞ୍ଚିଲେ ତା ମୁଦିରେ ତାକୁ ଫେରେଇଦେବ ମୋର ମୁଦି କଣ ଭଗବାନ କଣ ପରୀକ୍ଷା ପାଇଁ ତାକୁ ଆସିକି ସାହାଯ୍ୟ କରିଦେବେ ସେ ତାର ନେଲା ପୂଜାରେ ତାର ରଖିଲା ତାର ଆସିଲେ ସବୁ ପ୍ରଣାମ କଲେ ସବୁ କଥାବାର୍ତ୍ତା ହେଲେ ଇଏ ହଉଛି ପୂର୍ଣ୍ଣମ ଇଏ ବହୁତ ବଡ଼ ଭକ୍ତ ଏତେ ବର୍ଷ ହେଲା ପ୍ରତି ମାସରେ ଥରେ ଚାରି ତାରିଖା ଏକାଦଶୀ ଆସୁଛି ଗୁରୁବାର ଦର୍ଶନ କରିବା ପାଇଁ କହିଲେ ଭଗବାନ ଏ ମୁଦିଟା ପ୍ରଭୁ ଦେଇଛନ୍ତି ତୁମ ପାଇଁ ସେଟା ସେ ମୁଦିଟାକୁ ଦେଖିଦେଲା ପ୍ରଭୁ ମତେ ପରୀକ୍ଷା କରୁଥିଲେ ନିଶ୍ଚିତ ଆରେ ମୁଁ ଏଇଟା କଣ କରୁଥିଲି ଟଙ୍କା ଭାଗବତ ରଖିବା ପାଇଁ ମୁଦିଟାକୁ ଦେଇଦେଲି କିନ୍ତୁ ସିଏ ମତେ ରକ୍ଷା କରିଦେଲେ କିଏ ଭଗବାନ ମତେ ରକ୍ଷା କରୁଛନ୍ତି ପ୍ରଭୁ ମତେ ଯଦି ମୁଁ ମୁଦିଟାକୁ ନ ଦେଇଥାନ୍ତି ତାହେଲେ କଣ ମୋ ଅବସ୍ଥା ମୁଁ କି ଭଳିଆ ଭକ୍ତ ହେଇଥାନ୍ତି ତ ଯିଏ ଶରଣାଗତ ସିଏ ଗୃହସ୍ଥ ମହାପ୍ରଭୁ କଣ କହିଲେ ଚାରି ବର୍ଣ୍ଣାଶ୍ରମ ଯଦି କୃଷ୍ଣ ନାହିଁ ଭଜେ ସୁକର୍ମ କରିବା ସେଇ ରୁହେ ମହାପ୍ରଭୁ ସିଦ୍ଧାନ୍ତ ହେଲା ଚାରି ବର୍ଣ୍ଣାଶ୍ରମ ମାନେ କଣ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ ଏ ଚାରି ବର୍ଣ୍ଣାଶ୍ରମୀ ଯଦି କୃଷ୍ଣ ନାହିଁ ଭଜେ ସେ କୃଷ୍ଣଙ୍କ ଶରଣ ହଉନାହାନ୍ତି ଭଗବାନଙ୍କ ଜଗନ୍ନାଥଙ୍କ ଶରଣ ଯାଇକି ଭୋଜନ କରୁନାହାନ୍ତି ସେ ନିଜ କର୍ମ କଲେ ବି ନର୍କକୁ ଯିବେ ଆଉ ଭୁଲ କର୍ମ କେତେବେଳେ କରିବେ ଆଉ ଏଇ ଦେହ ମନ ଇନ୍ଦ୍ରିୟ ବସ ବୁଦ୍ଧିରେ ତ ଆସିବେ ନା ପରମାତ୍ମାଙ୍କ ସହିତ ଯୁକ୍ତଙ୍କ ବୁଦ୍ଧି ଆସିବେ ଯୋଉଦିନ ହେଲେ ଭୁଲ କର୍ମ କରିବେ ପୁଣି ନର୍କକୁ ଯିବେ ଏ ଜନ୍ମରେ ଶାନ୍ତି ନାହିଁ କି ପରଜନ୍ମ ଆମର ମୁଖ୍ୟ ଉଦ୍ଦେଶ୍ୟ ଏଇଟା ହେଲା ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେଲା କେମିତି ଏଇ ମନ ଇନ୍ଦ୍ରିୟ ବୁଦ୍ଧି ଆତ୍ମା ଶରୀର ଯୋଉ ମାଲିକ ହେଲା ଜୀବାତ୍ମା ଇଏ କେମିତି ପରମାତ୍ମାଙ୍କର କୃଷ୍ଣଙ୍କର ଶରଣ ଯିବ ତାଙ୍କର ଶରଣ କଲେ ତାଙ୍କ ବୁଦ୍ଧି ହିସାବରେ ଯେମିତି ଅର୍ଜୁନକୁ ଭଗବାନ ଚଏସ୍ କରିଥିଲେ ତାଙ୍କ ବୁଦ୍ଧିରେ ସେ ଚାଲିବେ ତାଙ୍କର ବିଜୟ ହେବ ସେଭଳି ଆମ ଜୀବନରେ ବିଜୟ ଯାତ୍ରା ଅବ୍ୟାହତ ରହିବ ଯେତେବେଳେ ଆମେ ଭଗବାନଙ୍କର ଶରଣ ଯିବୁ ଏଥିପାଇଁ ଆମେ ଏତେ ପଢ଼ୁଛେ ଶୁଣୁଛେ ଜପ କରୁଛେ ଏଇଟା ବଢେଇବା କେମିତି ସବୁ କଥାରେ ସବୁ ଚିନ୍ତା ଆସିକି ପହଞ୍ଚିବ କର୍ତ୍ତବ୍ୟ ଆସିକି ପହଞ୍ଚିବ ସବୁବେଳେ ବିଚାର କରିବାକୁ ପଡିବ ମୁଁ ଭଗବାନଙ୍କର ଶରଣ ଯିବି ମାଲିକ ତୁମେ ଯେତେ ଭଗବାନଙ୍କୁ ନିର୍ଭର କରିବ ତୁମକୁ ସେତିକି ବୁଦ୍ଧି ଆସିବ ତୁମେ ପରୀକ୍ଷା କରିଦେ ଭଗବାନଙ୍କର ନିର୍ଭର ନ କରିବ ନିଜ ବୁଦ୍ଧିରେ ଚାଲିବ ତାହେଲେ ସବୁବେଳେ ବିପଦ ପହଞ୍ଚିବ ସବୁବେଳେ ପ୍ରୋବ୍ଲେମ୍ ଆସିକି ପହଞ୍ଚିବ ଏଥିପାଇଁ ଆମେ ଭଗବାନ ସବୁ ଡାକୁଛୁ ଜପ କରୁଛୁ ସେଥିପାଇଁ ଯେଉଁମାନେ ଜପ କରୁଛନ୍ତି ସେମାନେ ଠିକ୍ସେ ଜପ କରିବା ଦରକାର ଅଧିକା ଭଗବାନଙ୍କୁ ଡାକିବା ଦରକାର ତୁମେ ଯେତେ ବୁଦ୍ଧିମାନ ହୁଅ କିନ୍ତୁ ଦୁଃଖ ଆସିକି ପହଞ୍ଚିଲେ ତୁମ ବୁଦ୍ଧି କାମ କରିବ ନାହିଁ ଏଇଟାକୁ କେବେ ଭୁଲିବ ନାହିଁ ତୁମେ ବହୁତ ବୁଦ୍ଧିମାନ କିନ୍ତୁ ଦୁଃଖକୁ ଦୂର କରିବାର ବୁଦ୍ଧି ତୁମ ପାଖରେ ନାହିଁ ସେଇଟା କେବଳ କୃଷ୍ଣ ତାଙ୍କ ହାତରେ ରଖିଛନ୍ତି ରିମୋଟ୍ କଣ୍ଟ୍ରୋଲ ସେଇ ଯୋଉ ବୁଦ୍ଧି ଆସିବ ପରମାତ୍ମାଙ୍କ ଉପରେ ଆସିବ ଦୁଃଖଟା କେମିତି ଦୂର କରାଯାଏ ତୁମେ ଏଇଠି ଆଜି କଥାକୁ ବିଶ୍ରାମ ଦେବା ଶ୍ରୀଲ ପ୍ରଭୁ ପାଶ୍ରୀଲ ଗୁରୁଦେବ କି ଜୟ ଗୀତା ଗୌତମ ହରି।